ভাই ধন্যবাদ। ধন্যবাদ ধন্যবাদ ভাই উইলিয়ামস। শুভ সকাল বন্ধুগণ, সাকারিয়ান পরিবার এহা ভাই উইলিয়ামস এবং ভৌণী উইলিয়ামস পুনি এঠারে সেমানঙ্ক মধ্যরু অনেক এই বিষয়ে জানন্তি। মু এক দর্শনরে তাহা দেখিথিলি, সে অসুস্থ হবার প্রায় দুই তিন বর্ষ পূর্বরু আউ এহা ঘটিথিলা। এবং গত বর্ষ যেতেবেলে আমি মানে এঠারে থিলু, মোর বিশ্বাস যে তাহা জানুয়ারিরে সম্মিলনীরে থিলা। এহা সেই সময় থিলা যে সেই পুরোহিত তাঙ্কর নাম কোন মু বর্তমান তাঙ্কর নাম ভুলি যাউছি, এঠারে থিলে স্ট্যানলি, ক্যাথলিক মণ্ডলীরু বিশপ স্ট্যানলি। কোন আপনমানঙ্কর মনে আছে যেতেবেলে সে মতে বাইবেল আনি দেইথিলে আপনার জানন্তি, এবং সে মতে কহিলে এহা অনেক ভবিষ্যৎবাণী করুথিলে, মোর কন্যা তুমি সুস্থ হইছ। এবং সে জানিথিলে যে সেই দর্শন এহা কহিথিলা যে সে ভালো হবে নাহি, সে সকাল দুই রু তিন ঘটিকা মধ্যরে মৃত্যুবরণ করিবে। কোন তা মনে আছে, তেণু দুই কিংবা তিন ঘটিকা। এবং মু ডেমোস কু কহিপারি নথিলি, এবং তথাপি মু তাঙ্ক সাবত মাঙ্কু কহিলি ঠিক সেই কোঠরীরে এঠারু ঠিক আর পার্শ্বরে। মু কহিতিলি সে ভালো হবাকু যাও নাহান্তি। শ্রীমতী সাকারিয়ান কহিলে তেবে সমস্তে তো ভবিষ্যৎবাণী করুছন্তি। মু কহিলি অবশ্য মু নিজে মধ্যে ভুল হইপারে, কিন্তু মু হ্যা কহিতিলি সে ভালো হবাকু যাও নাহান্তি। মু সেমানঙ্ক মধ্যরু অনেকঙ্কু কহিতিলি প্রায় তিন বর্ষ পূর্বে মু তাঙ্কু নিজর জীবনকু বঞ্চাইবা নিমন্তে সংঘর্ষ করুথুবার দেখিলি, এবং সে এক শয্যাকু চালিগলে, এবং সে নিজর হাত উঠাইলে ও মতে সেই প্রকার ভাবে চিৎকার কলে, এবং এপরিকি মু তাঙ্ক পাখকু সুদ্ধা পৌঁছি পারিলি নাহি। এবং তারপরে মু তাঙ্কু মৃত্যুবরণ করুথুবার দেখিলি, এবং মু অনাইলি ও সেঠারে কিছু গোটায়ে থিলা, সেঠারে গোটিয়ে ঘড়ি থিলা, এবং তাহা কহুতলা যে এহা দুই রু তিন ঘটিকা মধ্যরে অটে। আউ তেণু করি বিশপ কহিলে তেবে মু কেবল লক্ষ্য করিবি এবং দেখিবি যে তাহা কিপরি ঘটিব। তেবে এহা ঘটিথিলা। আমি নিশ্চিত ভাবে দুঃখিত অটু। মু অনুভব করুছি যে ভৌণী ফ্লোরেন্স সাকারিয়ানঙ্ক রূপরে মণ্ডলী জনে মহান ব্যক্তিঙ্কু হরাই অছি। মাত্র সে জনে মহান গায়িকা থিলে, সে জনে আত্মারে পরিপূর্ণ মহিলা থিলে। মু তাঙ্ক মা সহিতরে থিলি, তাঙ্ক মা পশ্চিম তটরে রহিতিবা মোর প্রথম সম্পর্ক মানক মধ্যরু অন্যতম থিলে। যেতেবেলে তাঙ্ক মা আরোগ্যতা লাভ করিথিলে, যেতেবেলে কি ডাক্তার মানে সে অচেত অবস্থাকু চালি যাইতিলে, এবং তাঙ্ক শরীর সম্পূর্ণ ভাবে ফুলি যাইতিলা। এবং তেণু করি সেঠারে থিবা সেই ডাক্তার মতে কহিলে, তেবে যেতেবেলে আপন প্রার্থনা করিবে বাস্তবরে নীরব রহিবে, অধিক পাটিতুণ্ড করিবে নাহিঁ, সেই স্ত্রী লোকটি মৃত্যু শয্যারে অছন্তি। মু কহিলি হ্যাঁ মহাশয়, এবং সে কহিলে তাপরে মতে কেবল ঠিক কহি চালিলে, এবং তেবে সে প্রকারে মতে মোর পাটি সুদ্ধা খুলিবার সুযোগ মিলিলা নাহিঁ। তেণু করি আ ভাই ডিমোস থিলে যে কি মতে আগকু যাই তাঙ্কু দেখা করিবা পাই কহিথিলে। তেণু করি মু উপর মহলাকু গলি, এবং ফ্লোরেন্স ভূমিরে আণ্ঠু মাড়ি বসিথিলে। সেতেবেলে জনে সুন্দর স্থান ঝিও থিলে, এবং আহুরি অনেক স্ত্রী লোকমানে রহিথিলে, এবং গলি ও তাঙ্ক পাই প্রার্থনা কলি আউ তাহা জনাইলি, এবং সে চেতা শূন্য অবস্থারে থিলে, এবং তাঙ্কু কহিলি যে সে পুনি থরে ছিড়া হেবে। এবং সে ছিড়া হেলে কতক বর্ষ পরে সে মৃত্যুবরণ কলে, এবং তেবে পরমেশ্বর আমার প্রার্থনা গুড়িকর উত্তর দিয়ন্তি। এবং আমি তাহা জানু, আমি বিশ্বাস করু যে আমি সমস্তে এঠারে পরমেশ্বরঙ্ক ইচ্ছারে আসিছু, এবং আমি সেই সমান উপায়ে চালি যা, জনে পরে জনে আমি মানে প্রত্যেক সেই দাণ্ডকু অতিক্রম করি যা। এবং সেইথিপাই আমি মানে আজি সকালে এঠারে অছু, এই খ্রিস্টিয়ান ব্যবসায়ী পুরুষ সহভাগিতার একত্র হইছু যে এই জিনিসগুড়িক বিষয়ে কহু, এবং সেগুড়িক প্রস্তুত হেউ, কারণ আমি জানু যে সেগুড়িক নিশ্চিতরে আসিব। তেবে ভৌণী ফ্লোরেন্স জনে যুবা মহিলা থিলে, 42 বর্ষ বয়স্কা। ভাই উইলিয়ামস মতে ঠিক বর্তমান হি জনাইলে, এবং অত্যন্ত যুবা থিলে। মাত্র এহা পূর্বরু কি সেমানে সে জানিথিলে যে তাঙ্কর এই রোগ অছি, কাহিকি মু তাঙ্ক বিষয়ে এক দর্শন দেখিতিলি, এবং তা মতে এহার পরিণাম কহিতিলা। তাপরে এয়া হব পরমেশ্বর এয়া বিষয়ে সবু কিছি জানন্তি, এবং সে চালি যিবা পূর্বরু সেই কোটরীরে যীশুঙ্কু দর্শন করিথিলে। আমি তাঙ্ক পাই কেবল প্রার্থনা করিবাকু চাহু নাহুঁ, কারণ আমি তা বহুত করিছু। আমি কেবল সেই গোটিয়ে জীবন পাই পরমেশ্বরঙ্কু ধন্যবাদ দেবাকু চাহুচু, যাহাকি আমমানঙ্ক মধ্যরে থিলা, যাহাকি আম সমস্তঙ্কু ভৌণী সাকারিয়ান রূপে প্রেরণা দেইছি। এবং আমি ভাই ডিমোস ভৌণী রোজ পাই প্রার্থনা করিবাকু চাহু। এবং মনে রাখন্তু এই শেষরে সেমানে সেমানঙ্ক জীবনরে এক ভয়ঙ্কর আঘাত পাইছন্তি, ইহা তাঙ্কর পিতা এবং বর্তমান তাঙ্কর ভৌণী গত বর্ষগুড়ি করে রহিছন্তি। କିନ୍ତୁ ଏବଂ ହଁ ଏହାଠାରୁ କମ୍ ଦଶ ମାସରୁ କମ୍ ଓ ଭଉଣୀ ଏଡ୍ନା ମଧ୍ୟ। ତେଣୁ ମୁଁ ଜାଣେ ଯେ ଭାଇ ଡିମୋସଙ୍କ ସହିତ କିପରି ସହାନୁଭୂତି କରିବି। ମୋର ଜଣେ ବାପା ଭାଇ ପତ୍ନୀ ଏବଂ ଶିଶୁ ଥିଲେ ଯେଉଁମାନେ କି କିଛି ଦିନର ଅନ୍ତରାଳରେ ଚାଲିଯାଇଥିଲେ। ତେଣୁ ମୁଁ ଜାଣେ ଯେ ସେ ଆଜି ସକାଳେ କିପରି ଅନୁଭବ କରୁଛନ୍ତି। ଆପଣ କେବଳ ସେତେବେଳେ ଜାଣିବେ ଯେତେବେଳେ ଆପଣ ସେମାନଙ୍କ ସ୍ଥାନରେ ଛିଡ଼ା ହେବେ, ସେତେବେଳେ ହିଁ ଆପଣ ଜାଣିବେ ଯେ କିପରି ସହାନୁଭୂତି ଦେଖାଇବା କଥା। ଏବଂ ମୁଁ ନିଜେ ତାହା କଲି, ମୋତେ କ୍ଷମା କରନ୍ତୁ। ଏଠାରେ ତଳେ ମୋର ହାତ ଏକ ଛୋଟ ଗ୍ୟାଜେଟ୍ ସହ ବାଜିଗଲା, ତେଣୁ ମୁଁ ଦୁଃଖିତ ଯେ ତାହା ମୋ ଯୋଗୁଁ ଏତେ ଜୋରରେ ବାଜିଲା ଏବଂ ଏହା କରିବାର ଅଭିପ୍ରାୟ ନଥିଲା। ତେଣୁକରି ଆସନ୍ତୁ ଆମେମାନେ ବର୍ତ୍ତମାନ ଛିଡ଼ା ହେବା, ଯେତେବେଳେ କି ଆମେ, ଯଦି ଆପଣମାନେ ପାରନ୍ତି, ଯଦି ଏହା ଆସନ୍ତୁ ମସ୍ତକ ଗୁଡିକ ନତ କରିବା। ସ୍ୱର୍ଗସ୍ଥ ପିତା, ଆମେ ଆଜି ସକାଳେ ତୁମକୁ ଉପାସନା କରିବା ପାଇଁ ଏବଂ ଆମର ମୁକ୍ତିଦାତା ଯୀଶୁଙ୍କୁ ପଠାଇଥିବାରୁ ତୁମକୁ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଏଠାରେ ଏକତ୍ରିତ ହୋଇଅଛୁ ଯେ ଏହି ଜୀବନ ଶେଷ ହେବା ପରେ ଆମର ଏକ ଭରସା ଅଛି। ଏହା ଦେଖିବା ଯେ ଆମର ସବୁ ସମୟରେ ଏଠାରେ ବାସ କରିବା କେତେ ଅନିଶ୍ଚିତ ଅଟେ, ଏବଂ ପିତା ଏହା ଦେଖିବା ଯେ ଏହି ଶରୀର ଗୁଡିକ କେତେ ଦୁର୍ବଳ ଅବସ୍ଥାକୁ ଗତି କରିପାରେ। ଆମେ ଆନନ୍ଦିତ ଅଟୁ ଯେ ଆମକୁ ସବୁବେଳେ ଏଠାରେ ରହିବାକୁ ପଡିବ ନାହିଁ। ମୃତ୍ୟୁର ଉପତ୍ୟକା ଦେଇ ଗଲାବେଳେ ତୁମେ ଆମମାନଙ୍କ ନିମନ୍ତେ ରକ୍ଷାର ଏକ ମାର୍ଗ ପ୍ରସ୍ତୁତ କରିଅଛ, ଏବଂ ହେ ପିତା, ଆମେମାନେ ଆଜି ସକାଳେ ସେହି ଜଣକାର ଜୀବନ ପାଇଁ ତୁମଠାରେ କୃତଜ୍ଞ ଅଟୁ, ଯିଏକି ଗୋଟିଏ ବର୍ଷ ପୂର୍ବରୁ ଆମ ସହିତ ରହିଥିଲେ, ତୁମର ପ୍ରଶଂସା ଗାନ କରିଥିଲେ, ଭଉଣୀ ଫ୍ଲୋରେନ୍ ସାକାରିଆନ୍, ଯେପରିକି ଆମେ ତାହାଙ୍କୁ ଜାଣିଥିଲୁ, ଏବଂ ତୁମେ ଆମକୁ ବହୁ ପୂର୍ବରୁ ଏପରିକି ଅନେକ ବର୍ଷ ପୂର୍ବରୁ କହିଥିଲ ଯେ ଏହା ଘଟିବାକୁ ଯାଉଅଛି, ଯେ ଏହା ଆମ ପାଇଁ ଅଧିକ ଏକ ଆଶ୍ଚର୍ଯ୍ୟର ବିଷୟ ହୁଏ ନାହିଁ, ଏବଂ ଆମେ ଜାଣୁ ଯେ ତୁମେ ଯାହା କହୁଛ ତାହା ସତ୍ୟ ଅଟେ। ଏବଂ ତାପରେ ତୁମର ବାକ୍ୟ କୁହେ, ସ୍ତ୍ରୀ ଜାତ ଜଣେ ମନୁଷ୍ୟର ଦିନକାଳ ସ୍ୱଳ୍ପ ଏବଂ ଦୁଃଖ କଷ୍ଟରେ ପରିପୂର୍ଣ୍ଣ। ପ୍ରଭୁ, ଆମେ ଜାଣୁ ଯେ ଏହା ମଧ୍ୟ ସତ ଅଟେ। ଆମେ ଜାଣୁ ଯେ ଆମ ସମସ୍ତଙ୍କୁ ସେ ଉପତ୍ୟକା ଦେଇ ଆସିବାକୁ ଅଛି। ତେଣୁ ପୃଥିବୀ ପୃଷ୍ଠରେ ରହିଥିବା ତାଙ୍କ ଜୀବନ ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ, ଏବଂ ବିଶ୍ୱାସ ଦ୍ୱାରା ପ୍ରତ୍ୟୟ କରୁଅଛୁ ଯେ ବର୍ତ୍ତମାନ ଆଜି ସକାଳେ ସେ ଏହି ଦୁଃଖଦ କୀଟପୂର୍ଣ୍ଣ ଗୃହରୁ ଏକ ଗୌରବମୟ ଶରୀରକୁ ଚାଲିଯାଇଛନ୍ତି, ଯାହାକି କେବେ ବି ଅସୁସ୍ଥ ହୋଇପାରେ ନାହିଁ। ଏବଂ ତାଙ୍କର ଗୀତଗାନ କରିବାର ପ୍ରତିଭା ଏବଂ ତାଙ୍କ ପାଖରେ ଥିବା ସେହି ସ୍ୱର ଏବଂ ତାଙ୍କର ଆତ୍ମା ଖ୍ରୀଷ୍ଟଙ୍କ ସହିତ ଅନୁଗ୍ରହରେ ଏତେ ସମୃଦ୍ଧ ଭାବରେ ରହିଥିଲା ଯେ ସେ ଆଜି ସକାଳେ ଫେରିପାରନ୍ତି, ସେ ଏହାକୁ କୌଣସି ପ୍ରକାରେ କରିବେ ନାହିଁ। ତାଙ୍କୁ ପୁଣି ଥରେ ଏସବୁ ଦେଇ ଗତି କରିବାକୁ ପଡିବ, ଯାହାକି ବର୍ତ୍ତମାନ ଏହା ଶେଷ ହୋଇଯାଇଅଛି। ସେ ତାଙ୍କ ମା ଏବଂ ବାପାଙ୍କ ସହିତ ଅଛନ୍ତି, ସେମାନେ ତାଙ୍କର ସନ୍ତାନକୁ ଘରକୁ ଡାକି ନେଲେ। ତେଣୁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆମେ ଆମର ଭାଇ ସାକାରିଆନ୍, ଆମର ଅତ୍ୟନ୍ତ ପ୍ରିୟ ଭାଇର ସାନ୍ତ୍ୱନା ପାଇଁ ମଧ୍ୟ ପ୍ରାର୍ଥନା କରିବାକୁ ଚାହୁଁଅଛୁ। ଏହା ଜାଣି ଯେ ସେହି ଜୀବନ ଯାହା ସେ ଅତିବାହିତ କରିଛନ୍ତି ଏବଂ ସେହି ଯନ୍ତ୍ରଣା ସବୁ ଯାହା ସେ ଏହି ଶେଷ ଦିନରେ ଭୋଗୁଛନ୍ତି ଏବଂ ସେ କିପରି ଭାବରେ ରହିଅଛନ୍ତି, ତାଙ୍କୁ ବାର୍ଦ୍ଧକ୍ୟ ହେଉଥିବାର ଦେଖିବା, ପୁଣି ତାଙ୍କର କେଶ ଝଡୁଅଛି ଏବଂ ତାଙ୍କର କାନ୍ଧ ଝୁଲି ଯାଉଅଛି, ଏବଂ ତଥାପି ପରମେଶ୍ୱରଙ୍କ ନିମନ୍ତେ ପ୍ରଚାର କ୍ଷେତ୍ରରେ ରହିବାକୁ ଚେଷ୍ଟା କରୁଅଛନ୍ତି। ପରମେଶ୍ୱର, ଆଜି ତାଙ୍କୁ ଶକ୍ତି ଦିଅ। ହେ ପରମେଶ୍ୱର, ଆମେମାନେ ପ୍ରାର୍ଥନା କରୁଛୁ ଯେ ତୁମେ ଏହାକୁ ପ୍ରଦାନ କରିବ ସେ ସମସ୍ତଙ୍କ ନିମନ୍ତେ ଯେଉଁମାନେ କି ତାଙ୍କ ଚାଲିଯିବାରେ ଶୋକାକୁଳ ଅଟନ୍ତି। ଆମେ ପ୍ରତ୍ୟେକ ଜଣଙ୍କ ପାଇଁ ପ୍ରାର୍ଥନା କରୁଅଛୁ। ଏବଂ ହେ ପ୍ରଭୁ, ଆସୁ ଯେତେବେଳେ କି ଆମେ ଏହା ବିଷୟରେ ଚିନ୍ତା କରୁଥାଉ, ମନେ ରଖନ୍ତୁ ଯେ ଆମମାନଙ୍କୁ ମଧ୍ୟ ଦିନେ ଯିବାକୁ ଅଛି, ଯେତେବେଳେ କି ଆମେ ଏଠାରେ ପ୍ରଭୁ ଯୀଶୁଙ୍କ ଉପସ୍ଥିତିରେ ଏକାଠି ବସିଅଛୁ। ଆମେମାନେ ଏହା ମାଗିବୁ ଯେ ତୁମେ ଏହାକୁ ଆମ ସ୍ମୃତିକୁ ତାଜା ଭାବରେ ଆଣିବ, ଏବଂ ଆସୁ ଆମେମାନେ ଯାଞ୍ଚ କରିବା ଯେପରିକି ତାହା ଥିଲା, କିମ୍ବା ନିଜ ଜୀବନର ହିସାବ ନେବା ଯେପରିକି ଆମେମାନେ ରକ୍ତ ଓ ବିଶ୍ୱାସର ତଳେ ରହିଥାଉ। ହେ ପ୍ରଭୁ, ଏହା ପ୍ରଦାନ କର। ବର୍ତ୍ତମାନ ଯେତେବେଳେ କି ମୁଁ ଏହି ପରିସ୍ଥିତିରେ ଲୋକମାନଙ୍କ ନିକଟକୁ ଏକ ଛୋଟ ବାର୍ତ୍ତା ଆଣିବାକୁ ଚେଷ୍ଟା କରୁଅଛି, ଆଜି ମୁଁ ପ୍ରାର୍ଥନା କରୁଛି ଯେ ତୁମେ ମୋତେ ସାହାଯ୍ୟ କରିବ। ପ୍ରଭୁ, ମୋତେ ଶକ୍ତିଯୁକ୍ତ କର, କାରଣ ମୁଁ ଏହାର ପ୍ରୟୋଜନ କରେ ପ୍ରଭୁ, ଏବଂ ମୁଁ ପ୍ରାର୍ଥନା କରୁଛି ଯେ ତୁମେ ଏହାକୁ ପ୍ରଦାନ କରିବ, ଏବଂ ଏହା ହେଉଛି ଏପରି କିଛି କୁହାଯାଉ ଯାହାକି କେବଳ ତୁମକୁ ସମ୍ମାନ ଦେବ। ଏବଂ ଯଦି ଆଜି ସକାଳେ ଆମ ସ୍ୱରର ଶବ୍ଦ ତଳେ ଏପରି କେହି ଅଛନ୍ତି ଯିଏକି ସେମାନଙ୍କ ସମ୍ମୁଖରେ ଥିବା ଘଟିକାକୁ ସମ୍ମୁଖୀନ ହେବା ନିମନ୍ତେ ପ୍ରସ୍ତୁତ ନୁହନ୍ତି, ତେବେ ଏହା ହେଉ ଯେ ଏହା ସେହି ସମୟ ହେଉ ଯେତେବେଳେ କି ସେମାନେ ତାହାଙ୍କ ନିକଟରେ ଆତ୍ମସମର୍ପଣ କରିବେ, ଯିଏକି କହିଥିଲେ, ମୁଁ ହିଁ ମାର୍ଗ, ଜୀବନ ଓ ସତ୍ୟ, ଏପରିକି ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ, କାରଣ ଆମେ ଏହାକୁ ତାହାଙ୍କ ନାମରେ ମାଗୁଅଛୁ। ଆମିନ୍। ଆପଣମାନେ ବସି ଯାଇପାରନ୍ତି। ଏଠାରେ ଥିବା ଭାଇ ଜାଣିବାକୁ ଚାହାନ୍ତି ଯେ କଣ ସମସ୍ତେ ଠିକ୍ ଶୁଣିପାରୁଛନ୍ତି କି? ତାଙ୍କ ପାଖରେ ଦୁଇଟି ମାଇକ୍ କାମ କରୁଥିବାର ଅଛି, କଣ ତା ଠିକ୍ ଅଟେ? କଣ ଆପଣ ଶୁଣିପାରୁଛନ୍ତି କି? ଯଦି ଆପଣ ପାରୁଛନ୍ତି ତେବେ ନିଜର ହାତ ଉଠାନ୍ତୁ। କଣ ଆପଣ ଶୁଣିପାରୁଛନ୍ତି କି? ନିଜର ହାତ ଉଠାନ୍ତୁ, ଠିକ୍ ଅଛି। ମୁଁ ଦୁଃଖିତ ଯେ ଆଜି ସକାଳେ ଆମ ପାଖରେ ସମସ୍ତଙ୍କ ପାଇଁ ବସିବାର ସ୍ଥାନ ନାହିଁ, ଏବଂ ଆମେ ଭରସା କରୁଛୁ ଯେ ମୁଁ ଏଠାରେ ବହୁତ ଅଧିକ ସମୟ ଧରି ରହିବି ନାହିଁ, କେବଳ ସେତିକି ସମୟ ଯେତିକି କାମ ନିକଟରେ ହୋଇପାରେ ବାକ୍ୟର ଏକ ପଠନକୁ ନେଇ ଆସେ, ଯେପରି ପ୍ରଭୁ ପରମେଶ୍ୱର ତାହାଙ୍କର ବାକ୍ୟକୁ ସମ୍ମାନିତ କରିବେ ଯାହାକି ପାଠ କରାଯାଉଅଛି, ଏବଂ ଆମକୁ ତାହାଙ୍କର ଅନୁଗ୍ରହ ପ୍ରଦାନ କରିବେ ଯେପରିକି ତାହାଦ୍ୱାରା ଆମେ ତାହାଙ୍କର ସେବା କରିପାରୁ। ବର୍ତ୍ତମାନ ଆଜି ସକାଳେ ମୋତେ ବିଲି ପଲ୍ ଦ୍ୱାରା କୁହାଗଲା ଯେ ସମ୍ଭବତଃ ହୋଇପାରେ ଯେ ଆମେ ଆସନ୍ତା ରବିବାର ଦିନ ଟ୍ୟୁସନରେ ଗ୍ରାଣ୍ଡୱେ ଆସେମ୍ବ୍ଲି ଅଫ୍ ଗଡ଼ରେ ପ୍ରଚାର କରୁଥିବା। ଯଦି ଏଠାରେ କେହି ଟ୍ୟୁସନରୁ ଅଛନ୍ତି ତେବେ ହୋଇପାରେ ଯେ ମୁଁ ଏହି ସପ୍ତାହରେ ଆପଣଙ୍କୁ ଦେଖା କରିନପାରେ, ଆସନ୍ତା ରବିବାରରେ ମୁଁ ଗ୍ରାଣ୍ଡ ଆସେମ୍ବ୍ଲି ଅଫ୍ ଗଡ଼ରେ ରହିବି। ତେବେ ଆମେ ବର୍ତ୍ତମାନ ହିଁ ପୂର୍ବାଞ୍ଚଳରୁ ଫେରିଆସିଛୁ, ଏବଂ ମୁଁ ନିଜକୁ ଟିକେ ଅଧିକ ଥକିତ କରିଦେଇଛି ଅତ୍ୟଧିକ ଖାଇବା ଦ୍ୱାରା ପର୍ବତରେ ଥିବା ଲୋକମାନଙ୍କ ଅଧିକ ଦୟାଭାବ ସକାଶୁ, ଏବଂ ମୁଁ ଅସୁସ୍ଥ ହୋଇପଡ଼ିଲି, ତେଣୁକରି ମୁଁ ଏହି ସପ୍ତାହରେ ଭଲ ଅନୁଭବ କରିନାହିଁ। ତେଣୁ ଆପଣମାନେ ମୋ ପାଇଁ ପ୍ରାର୍ଥନା କରିବେ। ଏବଂ ଆପଣ କଣ କହିଲେ ଭାଇ କାର୍ଲ ୱିଲିୟମ୍ସ ତାଙ୍କର ହାସ୍ୟରସ ସହିତ, ଏବଂ ମୁଁ ଭାବୁଛି ଯେ ଆମେମାନେ ବର୍ତ୍ତମାନ ତାହା ଠିକ୍ ପ୍ରୟୋଜନ କରୁ। ସେ କହିଲେ ଅତ୍ୟଧିକ ଅପସମ ଖାଇବା ଦ୍ୱାରା। ଭାଇ କାର୍ଲ, ମୁଁ ତାହା ବିଷୟରେ ଜାଣେ ନାହିଁ, କିନ୍ତୁ ବହୁତ ଅଧିକ ଗୁଣ୍ଡୁଚି ମୂଷା ଖାଇବା ଦ୍ୱାରା। ତେଣୁ ଆପଣ ଆଜି ସକାଳେ କାହାରି ପାଇଁ ପ୍ରାର୍ଥନା କରିବାକୁ ଚାହୁଁଛନ୍ତି କାହିଁକି? ମୁଁ ନିଶ୍ଚିତ ଭାବରେ ପ୍ରଶଂସା କରେ ଯଦି ଆପଣମାନଙ୍କର ପ୍ରାର୍ଥନାର କିଛି ଅଂଶ ମୋ ପାଇଁ ହେବ, କାରଣ ମୁଁ ମୋର ଏହାକୁ ପ୍ରୟୋଜନ କରେ। ବର୍ତ୍ତମାନ ଆମେ ଶୀଘ୍ର ବାକ୍ୟ ନିକଟକୁ ଯିବାକୁ ଚାହୁଁ, ଏବଂ ମୁଁ ଆପଣମାନଙ୍କୁ ଏଠାରେ ଅଧିକ ସମୟ ଧରି ରଖିବାକୁ ଚାହେଁ ନାହିଁ, କାରଣ ମୁଁ ବିଶ୍ୱାସ କରେ ଯେ ଆଜି ସକାଳେ ସାରା ଦେଶରେ ଏକ ଟେଲିଫୋନ୍ ସଂଯୋଗ ରହିଅଛି। ତାହା ସମ୍ପୂର୍ଣ୍ଣ ପଶ୍ଚିମ ତଟରୁ ନେଇ ପୂର୍ବ ତଟ ପର୍ଯ୍ୟନ୍ତ, ଉତ୍ତରରୁ ନେଇ ଏବଂ ଦକ୍ଷିଣ ପର୍ଯ୍ୟନ୍ତ ଅନେକ ଅନେକ ସଭାଗୁଡ଼ିକ ପାଖରେ ଏହି ରହଣି ବ୍ୟବସ୍ଥା ରହିଅଛି, ଯେପରିକି ଆପଣ ସମସ୍ତଙ୍କ ପାଖରେ ଏଠାରେ ଆରାଧନାଳୟରେ ତାହା ରହିଥିଲା। ଏହା ଫିନିକ୍ସରେ ମଧ୍ୟ ସଂଯୋଗରେ ଅଛି, ଯେ ପ୍ରତ୍ୟେକ ସ୍ଥାନରେ ଯେଉଁଠାରେ ବି ସେବା ହୁଏ ଏହା ଠିକ୍ ସିଧାସଳଖ ଆସିଥାଏ, ଏବଂ ସେମାନେ ଗୀର୍ଜାଗୁଡ଼ିକରେ ଓ ଘରେ ଏବଂ ସେହିପରି ସ୍ଥାନଗୁଡ଼ିକରେ ଏକ ଅତି ସୂକ୍ଷ୍ମ ତରଙ୍ଗ ମାଧ୍ୟମରେ ଏକତ୍ରିତ ହୁଅନ୍ତି। ସେମାନେ କୁହନ୍ତି ଯେ ତାହା ତ ଏପରିକି ପ୍ରସାରଣ କାର୍ଯ୍ୟକ୍ରମ ଅପେକ୍ଷା ଅଧିକ ଭଲ ଅଟେ, ଏହା ସେହି ଟେଲିଫୋନ୍ ସଂଯୋଗ ଅଟେ। ସେମାନେ ସେହି କୋଠରୀରେ ଏକ ରିସିଭର୍ କିମ୍ବା ମାଇକ୍ରୋଫୋନ୍ କିମ୍ବା ଏହା ଯାହା କିଛି ବି ଅଟେ ରଖିଦିଅନ୍ତି, ଏବଂ ସେମାନେ, ମୋ ପତ୍ନୀ ଗତ ସପ୍ତାହରେ ଇଣ୍ଡିଆନାରୁ ଟ୍ୟୁସନକୁ ଆସିବା ବେଳେ କହିଲେ ଏହା ଠିକ୍ ସେହିଭଳି ହିଁ ଲାଗୁଥିଲା ଯେପରିକି ଠିକ୍ ସେହି କୋଠରୀରେ ଛିଡ଼ା ହୋଇଅଛୁ। ତେଣୁକରି ଆମେମାନେ ପ୍ରାର୍ଥନା କରୁଛୁ ଯେ ପରମେଶ୍ୱର ଆଜି ସକାଳେ ସଂଯୋଗରେ ଥିବା ସେ ସମସ୍ତଙ୍କୁ ଆଶୀର୍ବାଦ କରିବେ, ସେମାନେ ଯେଉଁଠାରେ ବି ଥାଆନ୍ତୁ। ଉପରେ ନ୍ୟୁୟର୍କରେ ବର୍ତ୍ତମାନ ତାହା ଅପରାହ୍ନ ସମୟ ହୋଇଥିବ, ଏବଂ ଏହା ଦେଶ ସାରା ଅତିକ୍ରମ କରିବା ବେଳେ ବିଭିନ୍ନ ସମୟ କାଳ ହେଉଥିବ। ଏବେ ରୋମିଓ ପୁସ୍ତକ ତାର 12 ପର୍ବ ଏବଂ ପ୍ରଥମ ଓ ଦ୍ୱିତୀୟ ପଦଗୁଡ଼ିକରେ ଆମେ ଏହି ଶାସ୍ତ୍ରାଂଶ ପାଠ କରିବାକୁ ଇଚ୍ଛା କରୁ। ଅତଏବ ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଦୟା ହେତୁ ବିନୟ କରୁଅଛି, ତୁମ୍ଭେମାନେ ଆପଣ ଆପଣା ଶରୀରକୁ ସଜୀବ, ପବିତ୍ର ଓ ପରମେଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ପରମେଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣିପାର। ଏଥିନିମନ୍ତେ ଆପଣ ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ତେବେ ଯଦି ପ୍ରଭୁ ଇଚ୍ଛା କରନ୍ତି, ମୁଁ ଆଜି ସକାଳେ ମୋର ବିଷୟକୁ ନେବାକୁ ଚାହୁଁଛି, ତାହା ହେଲା ପରମେଶ୍ୱରଙ୍କ ରୂପାନ୍ତରଣ ଶକ୍ତି। ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ପରମେଶ୍ୱରଙ୍କ ଇଚ୍ଛା କ'ଣ, ତେବେ ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣିପାର। ଏଥିନିମନ୍ତେ ଆପଣ ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। ଏହା ଏକ ପୁରାତନ ଚିରପରିଚିତ ପାଠ୍ୟାଂଶ ଅଟେ, ଯାହାକି ଆପଣମାନଙ୍କର ଅନେକ ପାଳକମାନେ ସମୟ ସମୟ ଦେଇ ବ୍ୟବହାର କରିଥିବେ। ଏହାକୁ ଲେଖାଯିବା ପରଠାରୁ ଏହା ବ୍ୟବହୃତ ହୋଇଆସିଅଛି, କିନ୍ତୁ ତଥାପି ପରମେଶ୍ୱରଙ୍କ ବାକ୍ୟ ବିଷୟରେ ଗୋଟିଏ କଥା ଅଟେ ଯେ ଏହା କଦାପି ପୁରୁଣା ହୁଏ ନାହିଁ, କାରଣ ଏହା ପରମେଶ୍ୱର ଅଟନ୍ତି। ଏହା କଦାପି ପୁରୁଣା ହୁଏ ନାହିଁ। ବର୍ତ୍ତମାନ ପ୍ରତ୍ୟେକ ପିଢ଼ି ଦେଇ ପ୍ରାୟ ପାଖାପାଖି 2800 ବର୍ଷ ଧରି କିମ୍ବା ଅଧିକ ହେବ ପରମେଶ୍ୱରଙ୍କ ଏହି ବାକ୍ୟ ମନୁଷ୍ୟମାନଙ୍କ ଦ୍ୱାରା ପୁରୋହିତ ଏବଂ ପ୍ରଭୁତିଙ୍କ ଦ୍ୱାରା ପାଠ କରାଯାଇଅଛି ଏବଂ ଏହା କଦାପି ପୁରୁଣା ହୁଏ ନାହିଁ। ମୁଁ ନିଜେ ଏହାକୁ ପ୍ରାୟ 35 ବର୍ଷ ହେବ ପାଠ କରୁଅଛି ଏବଂ ପ୍ରତ୍ୟେକ ଥର ମୁଁ ଏହାକୁ ପାଠ କରେ ମୁଁ କିଛି ଗୋଟିଏ ନୂଆ ଜିନିଷ ପାଇଥାଏ ଯାହାକୁ ମୁଁ ପ୍ରଥମ ଥର କରି ଅଣଦେଖା କରିଦେଇଥିଲି କାରଣ ଏହା ଅନୁପ୍ରାଣିତ ଅଟେ। ଏହା ଅକ୍ଷର ଆକାରରେ ପରମେଶ୍ୱର ଅଟନ୍ତି। ଦେଖନ୍ତୁ ଏହା ତ ପରମେଶ୍ୱରଙ୍କ ଗୁଣ ସକଳ କଥା କହୁଅଛି ଏବଂ କାଗଜ ଉପରେ ଉପସ୍ଥାପିତ କରାଯାଇଛି। ଅନେକ ଥର ମନୁଷ୍ୟ କୁହେ ତେବେ ବର୍ତ୍ତମାନ ମଣିଷ ଏହି ବାଇବେଲକୁ ଲେଖିଅଛି ନା ବାଇବେଲ ନିଜେ ଏହା କୁହେ ଯେ ପରମେଶ୍ୱର ବାଇବେଲକୁ ଲେଖିଛନ୍ତି। ଏହା ତ ପରମେଶ୍ୱରଙ୍କ ବାକ୍ୟ ଅଟେ ଏବଂ ଏହା କେବେ ବିଫଳ ହୋଇପାରେ ନାହିଁ। ଯୀଶୁ କହିଲେ ସ୍ୱର୍ଗ ଓ ପୃଥିବୀ ବିଫଳ ହୋଇଯିବ ଲୋପ ପାଇଯିବ କିନ୍ତୁ ମୋର ବାକ୍ୟ କେବେ ବି ବିଫଳ ହେବ ନାହିଁ ଏବଂ ଏହା ବିଫଳ ହୋଇପାରେ ନାହିଁ। ଆଉ ପରମେଶ୍ୱର ହୋଇଥିବା ଯୋଗୁଁ ଯେହେତୁ ଏହା ତାହାଙ୍କର ଏକ ଅଂଶ ଅଟେ ଏବଂ ତାପରେ ଆପଣ ତାହାଙ୍କର ପୁତ୍ର ଏବଂ କନ୍ୟା ହୋଇଥିବା ହେତୁ ଆପଣ ଏହାର ଅଂଶ ଅଟନ୍ତି ଏବଂ ତାହା ଆପଣଙ୍କୁ ତାହାଙ୍କର ଏକ ଅଂଶ କରିଦିଏ। ତେଣୁ ସେଇଥିପାଇଁ ଆମେ ପରମେଶ୍ୱରଙ୍କ ବାକ୍ୟ ଚାରିଆଡ଼େ ସହଭାଗିତା କରିବା ପାଇଁ ଆସୁ। ବର୍ତ୍ତମାନ ଏହି ଶବ୍ଦ ରୂପାନ୍ତରିତ ମୁଁ ଗତକାଲି ଶବ୍ଦକୋଷରେ ଦେଖିଲି ଯେତେବେଳେ କି ମୁଁ ପ୍ରାୟ ସମୟର ଖୋଜ ଖବର ପାଇନଥିଲି ଯେ ମୋତେ ଏଠାରେ ଉପରେ ରହିବାକୁ ଅଛି ଯେତେବେଳେ ମୁଁ ଏକ ମୂଳ ପାଠ ଖୋଜୁଥିଲି ଏବଂ ମୁଁ ଏହି ଶବ୍ଦ କିମ୍ବା ଏହି ମୂଳ ପାଠ ବରଂ ଶାସ୍ତ୍ରାଂଶ ପାଇଲି ଏବଂ ଶବ୍ଦକୋଷରେ ଏହା କୁହେ ଯେ ତାହା ଏପରି କିଛି ଅଟେ ଯାହାକି ପରିବର୍ତ୍ତିତ ହୋଇଅଛି। ଏହା ରୂପାନ୍ତରିତ ହେବା ଅଟେ। ରୂପାନ୍ତରିତ ହେବାର ଅର୍ଥ ଯାହା ଥିଲା ତାହାଠାରୁ କିଛି ଅଲଗା କରାଯିବା। ଏହା ତ ଏହାର ଚରିତ୍ର ଏବଂ ଏଥିରେ ଥିବା ସବୁକିଛିକୁ ପରିବର୍ତ୍ତନ କରାଯାଇଅଛି ରୂପାନ୍ତରଣ କରିବା। ଏବଂ ମୁଁ ଆଜି ସକାଳେ ଆଦି ପୁସ୍ତକ ଏକରେ ଚିନ୍ତା କରୁଥିଲି ଏହି ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା ଆଉ ପୃଥିବୀ ଉପରେ ଅନ୍ଧକାର ରହିଥିଲା ସମ୍ପୂର୍ଣ୍ଣ ବିଶୃଙ୍ଖଳା ଛଡ଼ା ଆଉ କିଛି ନଥିଲା ଏବଂ ଯେତେବେଳେ ଏହି ଜଗତ ସେହି ଅବସ୍ଥାରେ ଥିଲା ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବିଚରଣ କଲା ଏବଂ ସମ୍ପୂର୍ଣ୍ଣ ଦୃଶ୍ୟଟି ପରିବର୍ତ୍ତନ କରାଗଲା ସମୁଦାୟ ବିଶୃଙ୍ଖଳାରୁ ଏକ ଏଦନ ଉଦ୍ୟାନକୁ ପରିବର୍ତ୍ତିତ ହେଲା। ତାହା ପରମେଶ୍ୱରଙ୍କ ରୂପାନ୍ତରଣ ଶକ୍ତି ଅଟେ ଯାହାକି ଏପରି କିଛି ବିଷୟକୁ ନେଇପାରେ ଯାହାକି ଶୂନ୍ୟ ଅଟେ ଏବଂ ସେଥିରୁ କୌଣସି ଅଦ୍ଭୁତ ବିଷୟକୁ ପ୍ରସ୍ତୁତ କରିପାରେ ପରମେଶ୍ୱରଙ୍କ ରୂପାନ୍ତରଣ ଶକ୍ତି। ଏବଂ ଶାସ୍ତ୍ରାଂଶ ପାଠ କରିବା ଦ୍ୱାରା ଆମେ ତାହା ବୁଝୁଅଛୁ ଯେ ପରମେଶ୍ୱର ଏହି ଏଦନକୁ ପ୍ରସ୍ତୁତ କରିବା ପାଇଁ 6000 ବର୍ଷ କାଳ କାର୍ଯ୍ୟ କରିଥିଲେ। ତେବେ ହୁଏତ ସେ ସେତିକି ଅଧିକ ସମୟ ହୋଇନଥିବେ ମାତ୍ର କେବଳ ଅନୁମାନ କରୁଛି ଏବଂ ଏହାକୁ ଶାସ୍ତ୍ରରୁ ନେଉଅଛି ଯେଉଁଠାରେ କି ଏହା କୁହେ ପରମେଶ୍ୱରଙ୍କ ସହିତ ଗୋଟିଏ ଦିନ ପୃଥିବୀରେ 1000 ବର୍ଷ ତୁଲ୍ୟ ଅଟେ। ତାହା ବି ଯଦି ପରମେଶ୍ୱର ସମୟ ଗଣନା କରିବେ ଏବଂ ଧରି ନିଅନ୍ତୁ ସେ 6000 ବର୍ଷ ପାଇଁ ପୃଥିବୀକୁ ନିର୍ମାଣ କରିଥିଲେ ଏବଂ ସେ ପୃଥିବୀରେ ସମସ୍ତ ଉତ୍ତମ ବୀଜ ରୋପଣ କରିଥିଲେ ସେଠାରେ ସମସ୍ତ କିଛି ବିଷୟ ସିଦ୍ଧ ଥିଲା। ମୁଁ ଭାବୁଛି ଅନେକ ସମୟରେ ଯେତେବେଳେ ଏପରିକି ସମାଲୋଚକମାନେ ଆଦି ପୁସ୍ତକ ପାଠ କରିବା ଆରମ୍ଭ କରନ୍ତି ସେମାନେ ଏହାକୁ ସମାଲୋଚନା କରିବାକୁ ଲାଗନ୍ତି କାରଣ ଏହା ଏପରି ଦିଶେ ଯେପରିକି ଏହା କ୍ରମାଗତ ଭାବରେ ନିଜକୁ ପୁନରାବୃତ୍ତି କରୁଅଛି କିମ୍ବା ଆପଣଙ୍କୁ ଏଠାକୁ ଓ ସେଟାକୁ ନେଇଯାଉଅଛି। ମାତ୍ର ଆମେମାନେ ମୂଳ ପାଠକୁ ଯିବା ପୂର୍ବରୁ ଯଦି ଆମେ କିଛି କ୍ଷଣ ପାଇଁ ଧ୍ୟାନ ଦେବା ଯେ ମୋସା ଏହି ଦର୍ଶନକୁ ଦେଖିଥିଲେ ଏବଂ ପରମେଶ୍ୱର ତାହାଙ୍କ ସହିତ କଥା ହେଲେ ପରମେଶ୍ୱର ମୋସାଙ୍କ ସହିତ ସମ୍ମୁଖାସମ୍ମୁଖି ଓଷ୍ଠରୁ କର୍ଣ୍ଣକୁ କଥା ହେଲେ ବର୍ତ୍ତମାନ ସେ ସେହିପରି ଭାବରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିନଥିଲେ ଯେପରି ସେ ମୋସାଙ୍କ ସହିତ କରିଥିଲେ। ତେବେ ମୋସା ଜଣେ ମହାନ ସମସ୍ତ ମହାନ ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ସେ ଖ୍ରୀଷ୍ଟଙ୍କର ଏକ ପ୍ରତିରୂପ ଥିଲେ ଆଉ ତେବେ ପରମେଶ୍ୱର କଥା କହିପାରନ୍ତି ତାଙ୍କର ଏକ ସ୍ୱର ଅଛି ଏହା ଶୁଣାଯାଇଅଛି ପରମେଶ୍ୱର କଥା କହିପାରନ୍ତି ଏବଂ ପରମେଶ୍ୱର ଲେଖିପାରନ୍ତି। ପରମେଶ୍ୱର ଆପଣ ଆଙ୍ଗୁଳିରେ 10 ଆଜ୍ଞା ଗୁଡିକ ଲେଖିଥିଲେ ଏକଦା ସେ ନିଜ ଆଙ୍ଗୁଳିରେ ବାବିଲୋନର କାନ୍ଥରେ ଲେଖିଥିଲେ ଥରେ ସେ ତଳକୁ ଲୁହି ପଡି ନିଜ ଆଙ୍ଗୁଳିରେ ବାଲିରେ ଲେଖିଥିଲେ। ପରମେଶ୍ୱର କଥା କହିପାରନ୍ତି ପରମେଶ୍ୱର ପାଠ କରିପାରନ୍ତି ପରମେଶ୍ୱର ଲେଖିପାରନ୍ତି। ପରମେଶ୍ୱର ହେଉଛନ୍ତି ସମସ୍ତ ଅନୁଗ୍ରହ ଏବଂ ଶକ୍ତିର ନିର୍ଝର ଏବଂ ସମସ୍ତ ଈଶ୍ୱରୀୟ ଜ୍ଞାନର ସ୍ରୋତ ପରମେଶ୍ୱରଙ୍କ ଠାରେ ଅଛି। ତେଣୁକରି ଅତଏବ ଏହା ଜାଣି ଯେ ସେହି ଏକମାତ୍ର ସୃଷ୍ଟିକର୍ତ୍ତା ଯିଏକି ଅଛନ୍ତି, ପରମେଶ୍ୱରଙ୍କ ବ୍ୟତୀତ ଆଉ କେହି ସୃଷ୍ଟିକର୍ତ୍ତା ନାହାନ୍ତି। ଶୈତାନ ଆଦୌ ସୃଷ୍ଟି କରିପାରେ ନାହିଁ, ସେ ତ କେବଳ ତାହାକୁ ବିକୃତ କରେ ଯାହା ସୃଷ୍ଟି ହୋଇଅଛି। ମାତ୍ର ପରମେଶ୍ୱର ହିଁ ହେଉଛନ୍ତି ଏକମାତ୍ର ସୃଷ୍ଟିକର୍ତ୍ତା। ଅତଏବ ସେ ଆପଣ ବାକ୍ୟ ଦ୍ୱାରା ସୃଷ୍ଟି କଲେ, ସେ ନିଜର ବାକ୍ୟ ପ୍ରେରଣ କଲେ, ତେଣୁକରି ସମସ୍ତ ବୀଜ ଯାହା ସେ ପୃଥିବୀରେ ସ୍ଥାପିତ କରିଥିଲେ, ସେ ଆପଣାର ନିଜ ବାକ୍ୟ ଦ୍ୱାରା ସେ ବୀଜ ଗୁଡ଼ିକୁ ଗଢ଼ିଥିଲେ, କାରଣ ସେ ବୀଜକୁ ନିର୍ମାଣ କରିବା ପାଇଁ ସେଠାରେ ଆଉ କିଛି ହିଁ ନଥିଲା। ସେ ସେମାନଙ୍କୁ ରଖିଥିଲେ ଏବଂ ସେଗୁଡ଼ିକ ଜଳ ତଳେ ରହିଥିଲା। ସେ କେବଳ କହିଲେ ସେଠାରେ ଏହା ହେଉ ଏବଂ ସେଠାରେ ତାହା ହେଉ। ବର୍ତ୍ତମାନ ଆମେ ଜାଣିବାକୁ ପାଇଲୁ ଯେ ଅନେକ ଥର ଏହା ବାଇବଲର ପୁନରାବୃତ୍ତି କରୁଥିବା ପରି ଦେଖାଯାଏ, କିମ୍ବା ଏପରି କିଛି କହୁଥିବା ପରି ଦେଖାଯାଏ ଯାହାକି ତାହା କହୁନଥାଏ। ଉଦାହରଣ ସ୍ୱରୂପ ଆଦି ପୁସ୍ତକ 1ରେ ଆମେମାନେ ପାଇଲୁ ଯେ ପରମେଶ୍ୱର ମନୁଷ୍ୟକୁ ଆପଣା ପ୍ରତିମୂର୍ତ୍ତିରେ ସୃଷ୍ଟି କଲେ, ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଏବଂ ତାପରେ ସେ ଆଗକୁ ଯାଆନ୍ତି ଏବଂ ଅନେକ ଗୁଡ଼ିଏ ବିଷୟ ପୃଥିବୀ ପୃଷ୍ଠରେ ଘଟିଲା। ତାପରେ ଆମେ ଜାଣିବାକୁ ପାଇଲୁ ଯେ ସେଠାରେ ମୃତ୍ତିକା ଚାଷ କରିବା ନିମନ୍ତେ କୌଣସି ମନୁଷ୍ୟ ନଥିଲା। ତେବେ ପରମେଶ୍ୱର ପୃଥିବୀର ଧୂଳିରୁ ମନୁଷ୍ୟକୁ ସୃଷ୍ଟି କଲେ, ତାହା ଜଣେ ଭିନ୍ନ ମନୁଷ୍ୟ ଥିଲା, ଏବଂ ସେ ତା ଭିତରେ ଜୀବନର ଆତ୍ମାକୁ ଫୁଙ୍କ ଦେଲେ ଏବଂ ସେ ଏକ ଜୀବିତ ପ୍ରାଣୀ ହୋଇଗଲା। ପ୍ରଥମ ମନୁଷ୍ୟ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଥିଲା, ଯାହାକି ଆତ୍ମା ଥିଲା। ଯୋହନ 4 କୁହେ, ପରମେଶ୍ୱର ଏକ ଆତ୍ମା ଏବଂ ଯେଉଁମାନେ ତାହାଙ୍କୁ ଉପାସନା କରନ୍ତି ସେମାନେ ତାହାଙ୍କୁ ଆତ୍ମା ଓ ସତ୍ୟତାରେ ଉପାସନା କରିବା ଉଚିତ। ମାତ୍ର ପରମେଶ୍ୱର ଏକ ଆତ୍ମା ଅଟନ୍ତି, ଏବଂ ପ୍ରଥମ ମନୁଷ୍ୟ ଯାହା ସେ ସୃଷ୍ଟି କରିଥିଲେ ସେ ଆତ୍ମା ମଣିଷ ଥିଲେ, ଏବଂ ସେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଓ ସାଦୃଶ୍ୟତାରେ ଥିଲେ। ଆଉ ତାପରେ ସେ ଏହି ମନୁଷ୍ୟକୁ ଶରୀରରେ ରଖିଲେ ଏବଂ ମନୁଷ୍ୟ ପତିତ ହେଲା। ତେଣୁକରି ତେବେ ପରମେଶ୍ୱର ତଳକୁ ଓହ୍ଲାଇ ଆସି ମନୁଷ୍ୟର ପ୍ରତିମୂର୍ତ୍ତିରେ ହୋଇଗଲେ, ଯେପରିକି ସେ ସେହି ପତିତ ମନୁଷ୍ୟକୁ ମୁକ୍ତ କରନ୍ତି। ମୋ ମତରେ ତାହା ହିଁ ହେଉଛି ପ୍ରକୃତ ସୁସମାଚାର କାହାଣୀ। ବର୍ତ୍ତମାନ ପରମେଶ୍ୱର 6000 ବର୍ଷ ମଧ୍ୟରେ ଏହି ସମସ୍ତ ଅଦ୍ଭୁତ ବୀଜଗୁଡ଼ିକୁ ରୋପିତ କରିଥିଲେ, କିମ୍ବା ସେ ତାହାଙ୍କର ବାକ୍ୟକୁ କହିଥିଲେ, ଏହା ଏହିପରି ହେବ, ଏହି ବୃକ୍ଷ ହେବ, ଏହା ହେବ। ସବୁକିଛି ବିଷୟ ସିଦ୍ଧ ଥିଲା, ଏହା କେବଳ ଉତ୍ତମ ଥିଲା। ଏବଂ ସେ ସେହି ବୀଜଗୁଡ଼ିକ ମଧ୍ୟରୁ ପ୍ରତ୍ୟେକକୁ ଆଦେଶ ଦେଲେ ଯେ ସେଗୁଡ଼ିକ ହେବେ, ସେମାନେ ନିଜକୁ ସେହି ଉଦ୍ଭିଦରେ ରୂପାନ୍ତରିତ କରିବେ, ଯେଉଁ ପ୍ରକାରର ଜୀବନ ହେବ ବୋଲି ସେମାନଙ୍କ ଭିତରେ ପରମେଶ୍ୱରଙ୍କ ବାକ୍ୟ କହିଥିଲା। ଯଦି ଏହା ଏକ ଓକ୍ ଗଛ ଥିଲା, ତେବେ ଏହାକୁ ଏକ ଓକ୍କୁ ହିଁ ଉତ୍ପନ୍ନ କରିବାକୁ ଥିଲା। ଯଦି ଏହା ଏକ ଖଜୁରୀ ଗଛ ଥିଲା, ତେବେ ଏହାକୁ ଏକ ଖଜୁରୀ ହିଁ ଉତ୍ପନ୍ନ କରିବାକୁ ଥିଲା, କାରଣ ସେହି ମହାନ ସୃଷ୍ଟିକର୍ତ୍ତା ଠିକ୍ ତାହାଙ୍କର ବାକ୍ୟକୁ ପ୍ରେରଣ କରିଥିଲେ, ଏବଂ ସେଠାରେ ପ୍ରକୃତ ବୀଜ ସୃଷ୍ଟି ହେବା ପୂର୍ବରୁ ସେହି ବାକ୍ୟ ବୀଜ ରହିଥିଲା ଏବଂ ସେହି ବାକ୍ୟ ବୀଜକୁ ଗଠନ କଲା। ଦେଖନ୍ତୁ, ସେ ଜଗତକୁ ଏପରି ବିଷୟଗୁଡ଼ିକରୁ ନିର୍ମାଣ କରିଥିଲେ ଯାହାକି ଦୃଶ୍ୟମାନ ନଥିଲା। ଦେଖନ୍ତୁ, ସେ ଆପଣା ବାକ୍ୟ ଦ୍ୱାରା ଜଗତକୁ ନିର୍ମାଣ କରିଥିଲେ। ପରମେଶ୍ୱର ସମସ୍ତ କିଛି ବିଷୟକୁ କହି ଅସ୍ତିତ୍ୱରେ ଆଣିଥିଲେ, ଏବଂ ପରମେଶ୍ୱର ସୃଷ୍ଟିକର୍ତ୍ତା ହୋଇଥିବା ହେତୁ ସମସ୍ତ କିଛି ବିଷୟକୁ କହି ଅସ୍ତିତ୍ୱରେ ଆଣିଲେ। ତାହା ନିଶ୍ଚିତରେ ଏକ ସିଦ୍ଧ ଜଗତ ହୋଇଥିବ। ଏହା ଏକ ସୁନ୍ଦର ସ୍ଥାନ ଥିଲା, ଏହା ଏଠାରେ ପୃଥିବୀ ପୃଷ୍ଠରେ ଏକ ବାସ୍ତବିକ ପ୍ରକୃତ ପାରଦେଶ ଥିଲା। ବର୍ତ୍ତମାନ ଯେପରିକି ପ୍ରତ୍ୟେକ ସ୍ଥାନର କୌଣସି ଠାରେ ଏକ ମୁଖ୍ୟାଳୟ ରହିବା ଆବଶ୍ୟକ ଅଟେ, ଏହି ସମ୍ମିଳନୀର ଏକ ମୁଖ୍ୟାଳୟ ରହିଛି ଏବଂ ଏହି ଅଧ୍ୟାୟର ଏକ ମୁଖ୍ୟାଳୟ ଅଛି ଏବଂ ଏକ ମଣ୍ଡଳୀର ଏକ ମୁଖ୍ୟାଳୟ ରହିଅଛି ଏବଂ ପରମେଶ୍ୱରଙ୍କ ଏକ ମୁଖ୍ୟାଳୟ ଅଛି। ଆଉ ତେଣୁକରି ଏହି ମହାନ ସ୍ଥାନ ରାଷ୍ଟ୍ର ଯେଉଁଥିରେ କି ଆମେମାନେ ବାସ କରୁଅଛୁ, ଏହାର ଏକ ମୁଖ୍ୟାଳୟ ଅଛି। ଆଉ ତେଣୁକରି ଏହି ମହାନ ଏଦନର ଏକ ମୁଖ୍ୟାଳୟ ରହିଥିଲା ଏବଂ ଏହାର ମୁଖ୍ୟାଳୟ ଏଦନ ଉଦ୍ୟାନରେ ଅବସ୍ଥିତ ରହିଥିଲା, କିମ୍ବା ଉଦ୍ୟାନର ପୂର୍ବରେ ଥିବା ଏଦନରେ ରହିଥିଲା। ଏବଂ ପରମେଶ୍ୱର ପୃଥିବୀ ଉପରେ ରହିଥିବା ତାହାଙ୍କର ସମସ୍ତ ମହାନ ସୃଷ୍ଟିକୁ ଶାସନ କରିବା ନିମନ୍ତେ ତାହାଙ୍କର ପୁତ୍ର ଏବଂ ତାହାଙ୍କ ପୁତ୍ରର ଭାର୍ଯ୍ୟା ଆଦମ ଏବଂ ହବାଙ୍କୁ ଏହା ଉପରେ ସ୍ଥାପନ କରିଥିଲେ। ପରମେଶ୍ୱର ଆଦମଙ୍କର ପିତା ଥିଲେ, ଆଦମ ଜଣେ ପରମେଶ୍ୱରଙ୍କ ସେହି ପୁତ୍ର ଥିଲେ। ଶାସ୍ତ୍ର ଅନୁସାରେ ସେ ପରମେଶ୍ୱରଙ୍କ ପୁତ୍ର ଥିଲେ ଏବଂ ପରମେଶ୍ୱର ତାହାର ନିଜ ଶରୀରରୁ ତାହା ପାଇଁ ଏକ ସାହାଯ୍ୟକାରୀ ନିର୍ମାଣ କଲେ। ବୋଧହୁଏ ତାଙ୍କ ହୃଦୟ ଉପରେ ଥିବା ଏକ ପଞ୍ଜରାକୁ ନେଲେ ଯେପରିକି ସେ ତାଙ୍କ ନିକଟବର୍ତ୍ତୀ ରୁହେ, ଏବଂ ତାହା ନିମନ୍ତେ ଏକ ସାହାଯ୍ୟକାରୀ ନିର୍ମାଣ କଲେ। ଏହା ଏପର୍ଯ୍ୟନ୍ତ ସୁଦ୍ଧା ପ୍ରକୃତରେ ତାଙ୍କ ପତ୍ନୀ ହୋଇନଥିଲେ, ଯେପରିକି ଏହା ଏପର୍ଯ୍ୟନ୍ତ ସୁଦ୍ଧା ପୁରୁଷ ଅପେକ୍ଷା ଅଧିକ କିଛି ନଥିଲା। ସେ ତ କେବଳ ଏହାକୁ କହିଥିଲେ ଏବଂ ସେଠାରେ ହିଁ ଅଟେ ଯେଉଁଠାରେ କି ସମସ୍ୟା ଆସିଥାଏ। ଆଦମ ତାଙ୍କୁ ପ୍ରାପ୍ତ କରିବା ପୂର୍ବରୁ ଶୈତାନ ତାଙ୍କୁ ପାଇଯାଇଥିଲା। ତେଣୁକରି ଏହା କେବଳ ତାହାଙ୍କର ବାକ୍ୟ ଥିଲା ଯାହା ସେ କହିଥିଲେ। ମୁଁ ଏହା କହୁଛି, ମୁଁ ଏହା ଉପରେ ଅଧିକ ସମୟ ଅତିବାହିତ କରିବାକୁ ଚାହେଁ ନାହିଁ, ମାତ୍ର ଆପଣମାନଙ୍କ ମଧ୍ୟରୁ କେତେ କି ଟିକେ ଦ୍ୱନ୍ଦ୍ୱରେ ପଡିପାରନ୍ତି, ବିଶେଷ କରି କିଛି ଲୋକମାନେ ସେଠାରେ ଉପରେ ଯେଉଁମାନେ କି ଦକ୍ଷିଣାଞ୍ଚଳରୁ ଅଛନ୍ତି। ଏହି ବାର୍ତ୍ତା ଉପରେ ଯାହାକି ମୁଁ ଆଜି ପରମେଶ୍ୱରଙ୍କ ଠାରୁ ଲୋକମାନଙ୍କ ପାଇଁ ପାଇଅଛି, ଟିକିଏ ଦ୍ୱନ୍ଦ୍ୱପୂର୍ଣ୍ଣ ବୋଲି ମନେ କରିପାରନ୍ତି, ଯାହାକି ସର୍ପବଂଶ ଉପରେ ଅଟେ। ଏବଂ ପ୍ରଭୁ ଇଚ୍ଛା କଲେ ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏରେ ମୁଁ ଘରକୁ ଯିବାକୁ ଯାଉଅଛି, ଜେଫରସନଭିଲକୁ। ମୁଁ ପ୍ରାୟ 6 ଘଣ୍ଟାର ଏକ ବାର୍ତ୍ତା ଚାହେଁ ଏବଂ ସବୁକିଛିକୁ ସଳଖ କରିବା ପାଇଁ ଚାହେଁ। ଦେଖନ୍ତୁ, ତେଣୁକରି ଏହା କେବଳ ତାହାକୁ ଏକ ପ୍ରାରୂପରେ ରଖିଦେବ, ଯେପରି ଆପଣ ଜାଣିଯିବେ ଯେ ଆମେ କାହା ବିଷୟରେ କଥାବାର୍ତ୍ତା କରୁଅଛୁ, ଏବଂ ଏହା ସଦାପ୍ରଭୁ ଏହି କଥା କୁହନ୍ତି ଅଟେ। ଏହା ସେତିକି ସତ ଅଟେ ଯେତିକି ତାହା ସେତେବେଳେ ଥିଲା, ଯେତେବେଳେ ଅନେକ ବର୍ଷ ପୂର୍ବେ ଭଉଣୀ ଫ୍ଲୋରେନ୍ସ ଚାଲିଯିବା ଆଗରୁ ଏହା ତାଙ୍କୁ ଦେଖିଥିଲା। ଦେଖନ୍ତୁ, ଏହା ସତ୍ୟ ଅଟେ, ଏବଂ ବର୍ତ୍ତମାନ ଆମେ ବୋଧହୁଏ ଏହାକୁ ଭୁଲ ବୁଝାଯାଇଅଛି। ଯଦି କେହି ମୋ ପାଖକୁ ଆସନ୍ତି, କିଛି ବିପରୀତ ବିଷୟ ନେଇ, ମୁଁ ନିଜେ ଏହାକୁ ଏକ ପ୍ରକାର ଭୁଲ ବୁଝିଥାଏ। କେହି କଣ କୁହନ୍ତି, ମୁଁ ତାହା ସମାଲୋଚନା କରିବାକୁ ଚାହେଁ ନାହିଁ। ଆମେ ପରସ୍ପରକୁ ସମାଲୋଚନା କରିବା ପାଇଁ ନୁହଁ, ମୁଁ ତାହା କରିବାରେ ଦୋଷୀ ନୁହେଁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ମୁଁ ପାପ ଏବଂ ଅବିଶ୍ୱାସକୁ ସମାଲୋଚନା କରିଅଛି, କିନ୍ତୁ କୌଣସି ବ୍ୟକ୍ତି ବିଶେଷକୁ ନୁହେଁ। ଦେଖନ୍ତୁ, ମୁଁ କରେ ନାହିଁ। ଆମେମାନେ ତ ଭାଇ ଓ ଭଉଣୀ ଅଟୁ, ଚେଷ୍ଟା କରୁଅଛୁ। ଆମେମାନେ ସେହି ସ୍ଥାନକୁ ଆସୁଅଛୁ ଯେଉଁ ସ୍ଥାନକୁ ଗତକାଲି ସକାଳେ ଭଉଣୀ ଫ୍ଲୋରେନ୍ସ ଆସିଥିଲେ। ଦେଖନ୍ତୁ, ସେ ଆମ ସମସ୍ତଙ୍କୁ ସେହି ମାର୍ଗ ଦେଇ ଆସିବାକୁ ଅଛି, ଏବଂ ଏହା ମୋର ଉଦ୍ଦେଶ୍ୟ ନୁହେଁ ଯେ କୌଣସି ଜଣେ ଭାଇ କିମ୍ବା ଭଉଣୀଙ୍କୁ ସମାଲୋଚନା କରିବାକୁ ଚେଷ୍ଟା କରିବା ଯିଏକି ଆପଣଙ୍କ ସହିତ ସହମତ ନୁହେଁ। ନା, ତାହା କରିବା ମୋ ଠାରୁ ଦୂରରେ ଥାଉ। ମୁଁ ଭାବୁନାହିଁ ଯେ ଆପଣ କେବେ ବି ଏକ ଟେପ୍ ପାଇବେ ଯେଉଁଥିରେ କି ମୁଁ କେବେ ବି କାହାରି ନାମ ନେଇଥାଏ, ଯାହାକି ମୁଁ ଅନୁଭବ କରିଛି ଯେ ଅନେକ ଥର ସେହି ବ୍ୟକ୍ତି ଭୁଲ ଅଟନ୍ତି, ମାତ୍ର ତାହା ସେମାନଙ୍କ ଏବଂ ପରମେଶ୍ୱରଙ୍କ ମଧ୍ୟରେ ଅଟେ। କିନ୍ତୁ ଯାହା ଭୁଲ ଅଟେ ପାପର ମାର୍ଗରେ, ଏବଂ ଏପରିକି ବେଳେବେଳେ ଭୁଲ ବୁଝାମଣା ପାପ ସୁଦ୍ଧା ନୁହେଁ, ଏହା ତ କେବଳ ଲୋକମାନଙ୍କର ଭୁଲ ବୁଝାମଣା ଅଟେ। ଏବଂ ମୁଁ ଭାବୁଛି ଯେ ଆମ ପ୍ରତ୍ୟେକ ଜଣଙ୍କର ଆମର ବୁଝାମଣା ଅନୁସାରେ ନିଜକୁ ପ୍ରକାଶ କରିବାର ଏକ ଅଧିକାର ଅଛି। ବର୍ତ୍ତମାନ ଏହି ମହାନ ସୃଷ୍ଟିକର୍ତ୍ତା ତାହାଙ୍କର ସୃଷ୍ଟ ପୁତ୍ରଙ୍କୁ ସ୍ଥାପିତ କରିଥିଲେ, ତେବେ ଆଦମ ତାହାଙ୍କର ପ୍ରଥମ ସୃଷ୍ଟ ପୁତ୍ର ଥିଲେ, ଯୀଶୁ ତାହାଙ୍କର ଏକମାତ୍ର କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ଥିଲେ। ଦେଖନ୍ତୁ, ସେ ଜଣେ ସ୍ତ୍ରୀ ଦ୍ୱାରା ଜନ୍ମ ହୋଇଥିଲେ, ମାତ୍ର ଆଦମ ତ ସୃଷ୍ଟିରେ ସିଧାସଳଖ ପରମେଶ୍ୱରଙ୍କ ହସ୍ତରୁ ଆସିଥିଲେ। ତେବେ ସେହି ମୁଖ୍ୟାଳୟଟି ସର୍ବତ୍ର ତାହାଙ୍କର ପୁତ୍ର ଏବଂ ତାହାଙ୍କ ପୁତ୍ରଙ୍କ ଭାର୍ଯ୍ୟା ସହିତ ବ୍ୟାପ୍ତ ଥିଲା, ଏହା ଏତେ ସିଦ୍ଧ ଦେଖାଯାଉଥିଲା। ସେଠାରେ ଜଣେ ବ୍ୟକ୍ତି ଥିଲେ, ଏହାର ସମସ୍ତ କିଛିର ମୁଖ୍ୟ, ତାହାଙ୍କ ନିଜର ପୁତ୍ର ଏବଂ ତାହାଙ୍କର ଭାର୍ଯ୍ୟା, ଏବଂ ପ୍ରତ୍ୟେକ ବୀଜ ସିଦ୍ଧ ଥିଲା, ଖଜୁରୀ ଗଛ ଓ ଓକ୍, ଘାସ ଓ ପକ୍ଷୀମାନ ଏବଂ ପଶୁମାନ, ଏବଂ ସବୁକିଛି ବିଷୟ ପରମେଶ୍ୱରଙ୍କ ଆଜ୍ଞା ସହିତ ସିଦ୍ଧ କ୍ରମରେ ରହିଥିଲା। ନିଜର ସ୍ୱଭାବକୁ ପରିବର୍ତ୍ତନ କର ନାହିଁ, ପ୍ରତ୍ୟେକ ବୀଜ ନିଜ ନିଜର ସ୍ୱଭାବ ଅନୁସାରେ ଉତ୍ପନ୍ନ କର। ଓ ଗଛ, ତୁମେ କଦାପି ବିକୃତ ହୋଇ ଏକ ପାଉ ପାଉ ଗଛ ହୋଇଯିବ ନାହିଁ, ବୁଝିଲେ? ଖଜୁରୀ, ତୁମେ ବିକୃତ ହୋଇ ଅନ୍ୟ କୌଣସି ଜିନିଷ ହୋଇଯିବ ନାହିଁ, କିନ୍ତୁ ପ୍ରତ୍ୟେକ ବୀଜ ନିଜ ନିଜର ସ୍ୱଭାବ ଅନୁସାରେ। ଏବଂ ସେ ଏହାକୁ ସମୟକାଳ ଦେଇ ଦେଖି ରହିଲେ, ଏବଂ ସେ ବାକ୍ୟ କହିଥିଲେ, ଏବଂ ତାହାଙ୍କର ମହାନ ସୃଷ୍ଟିକାରୀ ଶକ୍ତି ଏହିସବୁ ବିଷୟଗୁଡ଼ିକୁ ଗଠନ କରିଥିଲା, ଯାହାକି ଉପରକୁ ଉଠି ଆସିଥିଲା, ଏବଂ ଏପରିକି ପୁରୁଷ ଏବଂ ସ୍ତ୍ରୀ ମଧ୍ୟ, ଏବଂ ସେମାନେ ମୁଖ୍ୟ ଥିଲେ, କାରଣ ସେମାନେ ଅନ୍ୟ ସମସ୍ତ ଜାତି ଅପେକ୍ଷା ସର୍ବୋତ୍ତମ ଥିଲେ। ଏବଂ ସେ ସେମାନଙ୍କୁ ସେହି ସମାନ ବିଷୟର ଯତ୍ନ ତଳେ ରଖିଲେ, ଯାହା ଅଧୀନରେ ସେ ଗଛ, ପଶୁ ଏବଂ ପ୍ରଭୃତି ସବୁକୁ ରଖିଥିଲେ, ତାହାଙ୍କର ବାକ୍ୟ ଅଧୀନରେ। ସେମାନଙ୍କୁ କଦାପି ହେଲେ କୌଣସି ପ୍ରକାରେ ସେହି ବାକ୍ୟକୁ ଭାଙ୍ଗିବାର ଉଚିତ ନଥିଲା, ସେମାନଙ୍କୁ ସେଠାରେ ରହିବାର ଜରୁରୀ ଥିଲା। ଏଥିରୁ କୌଣସି ବିଷୟ ଲୋପ କରିବ ନାହିଁ, କିମ୍ବା ଏଥିରେ କିଛି ଯୋଗ କରିବ ନାହିଁ। ତୁମକୁ ନିଶ୍ଚିତ ଭାବରେ ଏହି ବାକ୍ୟ ଦ୍ୱାରା ବଞ୍ଚିବା ଉଚିତ, ଏବଂ ଯେପର୍ଯ୍ୟନ୍ତ ସେହି ସୃଷ୍ଟି ସେହିପରି ଅବସ୍ଥାରେ ବିଦ୍ୟମାନ ରହିଥାନ୍ତା, ତାହେଲେ ଭଉଣୀ ସାକାରିଆଙ୍କୁ ଆଜି ସକାଳେ ଯିବାକୁ ପଡ଼ିନଥାନ୍ତା, ଯେପର୍ଯ୍ୟନ୍ତ ଏହା ସେହିପରି ଭାବରେ ରହିଥାନ୍ତା। ପରମେଶ୍ୱରଙ୍କ ମହାନ ଅର୍ଥନୀତି, ଏହା ତ ତାହା ଅଟେ ଯାହାକି ଆମେମାନେ ବିଶ୍ୱାସ କରୁ ଯେ ଆମେ ତାହା ନିକଟକୁ ଫେରୁଅଛୁ। ଆମେମାନେ ସେହି ସ୍ଥାନ ନିକଟକୁ ଫେରୁଅଛୁ, ଯେଉଁଠାରେ କି ସେହି ସପ୍ତମ ଦିନ ସକାଳରେ ଯେତେବେଳେ ପରମେଶ୍ୱର ଏହା ସମସ୍ତ ଉପରେ ଦୃଷ୍ଟି କଲେ, ଏବଂ ସେ କହିଲେ, ଏହା ଉତ୍ତମ, ମୁଁ ଏଥିରେ ସନ୍ତୁଷ୍ଟ ଅଟେ। ହଁ, ମୁଁ ଆନନ୍ଦିତ ଯେ ମୁଁ ଏହା କଲି ଏବଂ ଏହା ସବୁ ବର୍ତ୍ତମାନ ନିୟନ୍ତ୍ରଣ ଅଧୀନରେ ଅଟେ ଏବଂ ମୁଁ ମୋର ପୁତ୍ର ଏବଂ ତାଙ୍କ ପତ୍ନୀଙ୍କ ଉପରେ ଭରସା ରଖିଅଛି ଯେ ସେମାନେ କରିବେ। ସେମାନଙ୍କୁ ସମସ୍ତଙ୍କ ଉପରେ ମୁଖ୍ୟ କରିଦେଇଛି ଯେ ସେମାନେ ଏହା ସବୁ ଉପରେ ନଜର ରଖିବେ ଓ ଦେଖିବେ ଯେ ଏହା ସବୁ ଠିକ୍ ଅଟେ, ଯେ ସମସ୍ତ କିଛି ନିଜ ନିଜ ପ୍ରକାର ଅନୁସାରେ ଉତ୍ପନ୍ନ କରିବେ। ବର୍ତ୍ତମାନ ତାଙ୍କ ପାଖରେ ତାହା କରିବାର ଶକ୍ତି ଅଛି। ପରମେଶ୍ୱର ତେବେ କହିଲେ, ଠିକ୍ ଅଛି, ଯଦି ଏହା ସବୁ କିଛି ଏତେ ଭଲ ଅଟେ ଏବଂ ଏହା ଅନ୍ୟ କିଛି ହୋଇପାରେ ନାହିଁ, କାରଣ ଏହା ମୋର ନିଜର ଇଚ୍ଛା ଅଟେ। ଏହା ତ ସେହିପରି ଅଟେ ଯେପରିକି ମୁଁ ଏହାକୁ ଚାହିଁଥିଲି ଏବଂ ମୁଁ ଏହାକୁ ସେହିପରି କହିଅଛି ଏବଂ ମୋର ବାକ୍ୟ ଏହାକୁ ଠିକ୍ ସେହିପରି ଭାବରେ କାର୍ଯ୍ୟକାରୀ କରିଅଛି ଯେପରିକି ମୁଁ ଏହାକୁ ଚାହିଁଥିଲି ଏବଂ ସେଠାରେ ତାହା ଅଛି। ଏହା ସବୁ ଉତ୍ତମ ଅଟେ। ତେଣୁକରି ବାଇବେଲ କୁହେ, ପରମେଶ୍ୱର ସପ୍ତମ ଦିନ ଆପଣ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ ଏବଂ ସମସ୍ତ କିଛି ବିଷୟ ନିୟନ୍ତ୍ରଣ ରହିଥିଲା ଯେପରିକି ନିଜ ନିଜ ପ୍ରକାର ଉତ୍ପନ୍ନ କରନ୍ତି। ବର୍ତ୍ତମାନ ମନେ ରଖନ୍ତୁ, ଉତ୍ପନ୍ନ କରିବା, ଯେତେବେଳେ ସେ ପୃଥିବୀରେ ବୀଜକୁ ରୋପଣ କଲେ, ସେହି ବୀଜ କେବଳ ତାହା ଭିତରେ ଥିବା ସେହି ଜୀବନର ଶକ୍ତି ସହିତ ବାହାରିପାରେ, ଯେପରିକି ଏହାକୁ ଏକ ବୀଜରୁ ଏକ ଉଦ୍ଭିଦକୁ ରୂପାନ୍ତରିତ କରେ, କିମ୍ବା ଏହା ଯାହା କିଛି ବି ଅଟେ, ତାଙ୍କର ରୂପାନ୍ତରଣ ଶକ୍ତି। ତେବେ ପରମେଶ୍ୱର ସେଠାରେ ସେହି ବୀଜକୁ ସମ୍ଭାବନାମାନ ସହିତ ରଖିଥିଲେ ଯେପରିକି ଏହା ତାହା ହିଁ ହୁଏ ଯାହାକି ହେବ ବୋଲି ସେ କହିଥିଲେ, ଏବଂ ଯେପର୍ଯ୍ୟନ୍ତ ଏହା ତାର ସଠିକ ଅବସ୍ଥାରେ ରହିଥିଲା ସେପର୍ଯ୍ୟନ୍ତ ଏହା ଅବିକଳ ଠିକ୍ ତାହା ହିଁ ହେବ ଯାହାକି ତାହା ହେବ ବୋଲି ପରମେଶ୍ୱର କହିଥିଲେ। ଏହାକୁ ତ ସେହିପରି ହେବାକୁ ଥିଲା, କାରଣ ସେ ଏହାକୁ ସେହିପରି ଭାବରେ ନିର୍ମାଣ କରିଥିଲେ ଏବଂ ଏକ ମାଧ୍ୟମ ପ୍ରସ୍ତୁତ କରିଥିଲେ ଯେ ଯାହା କିଛି ତାହାଙ୍କ ମାଧ୍ୟମରେ ରହିଥାଏ, ତାହାଙ୍କ ବାକ୍ୟର ସହମତିରେ ରହିଥାଏ, ଏହାକୁ ଠିକ୍ ତଦନୁସାରେ ଉତ୍ପନ୍ନ କରିବାକୁ ହେବ ଯେପରିକି ତାହା କରିବ ବୋଲି ତାହାଙ୍କର ବାକ୍ୟ କହିଥିଲା। ଏହା ସେଠାରୁ ବିଚ୍ୟୁତ ହୋଇପାରେ ନାହିଁ, ଏହା ତ ଅବିକଳ ଠିକ୍ ମାଧ୍ୟମରେ ରହିଥାଏ। ତେଣୁକରି ସମସ୍ତ କିଛି ବିଷୟକୁ ଆପଣ ନିଜ ପୁତ୍ର ଉପରେ ନ୍ୟସ୍ତ କରିବା ସହିତ ଯେ ଏହା ସେହିପରି ହିଁ ହେବ। ତାପରେ ପରମେଶ୍ୱର କହିଲେ, ଏହା ସବୁ ଉତ୍ତମ ଅଟେ, ତେଣୁ ମୁଁ କେବଳ ବିଶ୍ରାମ କରିବି ଏବଂ ସେହି ବୀଜଗୁଡ଼ିକ ମଧ୍ୟରୁ ପ୍ରତ୍ୟେକର ଭିତରେ ଆପଣାକୁ ସେହି ପ୍ରଜାତି ରୂପାନ୍ତରିତ କରିବାର ଶକ୍ତି ରହିଅଛି ଯାହାକି ଏହା ହେଉ ବୋଲି ମୁଁ ଇଚ୍ଛା କରେ, ତାହା ହିଁ ଅଟେ ଯାହାକି ଏହାକୁ ହେବାକୁ ଅଛି, କାରଣ ମୁଁ ପ୍ରତ୍ୟେକ ବୀଜକୁ ରୂପାନ୍ତରଣ ଶକ୍ତି ଦେଇଅଛି ଯେ ତାହା ନିଜକୁ ଉତ୍ପନ୍ନ କରେ। ତାହା ଭିତରେ ବର୍ତ୍ତମାନ ସେହି ସାମର୍ଥ୍ୟ ଦେଇଅଛି ଯେ ତାହା ନିଜକୁ ସେହିପରି ଭାବରେ ଉତ୍ପନ୍ନ କରେ ଯେପରିକି ତାହା ହେଉ ବୋଲି ମୁଁ ଅବିକଳ ଚାହେଁ। ପରମେଶ୍ୱର କଦାପି ପରିବର୍ତ୍ତନ ହୋଇନାହାନ୍ତି, ଆଜି ମଧ୍ୟ ସେ ଠିକ୍ ସେହିପରି ଅଟନ୍ତି ଯେପରିକି ସେ ସେଦିନ ରହିଥିଲେ। ପରମେଶ୍ୱର କିଛି କରିବାକୁ ସଂକଳ୍ପବଦ୍ଧ ଅଟନ୍ତି, ସେ ତାହା କରିବେ, କିଛି ହେଲେ ତାଙ୍କୁ ଅଟକାଇବାକୁ ଯାଉନାହିଁ, ସେ ତାହା କରିବେ। ବର୍ତ୍ତମାନ ଏହା ସବୁ ଠିକ୍ ଭାବରେ ଏବଂ କ୍ରମରେ ବ୍ୟବସ୍ଥିତ ହୋଇସାରିବା ପରେ ପରମେଶ୍ୱର ତେବେ ନିଶ୍ଚିତରେ ଅନୁଭବ କଲେ ଯେ ଏହା ସବୁ ଠିକ୍ ହେବ, ଏବଂ ତାପରେ ଯେତେବେଳେ ସେ କଲେ ସେତେବେଳେ ଶତ୍ରୁ ଭିତରକୁ ଆସିଲା, ମୁଁ କରିବାକୁ ଯାଉଛି, ପରମେଶ୍ୱର ରୂପାନ୍ତରିତ କରିବାର ଶକ୍ତି ପ୍ରଦାନ କରିଥିଲେ ଏବଂ ମୁଁ ଏହି ବ୍ୟକ୍ତିକୁ କହିବାକୁ ଯାଉଅଛି ଯେ ତାହା ପାଖରେ ପୁନର୍ବାର ସୃଷ୍ଟି କରିବାର ଶକ୍ତି ନଥିଲା, ମାତ୍ର ମୁଁ ତାହା ପାଖରେ ବିକୃତ କରିବାର ଶକ୍ତି ରହିଥିଲା, ରୂପାନ୍ତରିତ କରିବାର ନୁହେଁ ମାତ୍ର ବିକୃତ କରିବାର ରହିଥିଲା। ତେବେ ଯେକୌଣସି ବିକୃତ ବିଷୟକୁ ତାହାର ମୂଳ ସ୍ଥିତିରୁ ନେଇ ନିଆଯାଇଥାଏ, ସେଠାରେ କିଛି ଗୋଟାଏ ବିଷୟ ତା ସହିତ ଭୁଲ ଘଟିଥାଏ। କିଛି ବର୍ଷ ପୂର୍ବେ ପେଟ୍ରୋଲିଂ ପ୍ରହରୀ କାର୍ଯ୍ୟ କରିବା ବେଳେ ଶସ୍ୟ କ୍ଷେତ ଦେଇ ଯାଉଥିବା ସମୟରେ ମୁଁ ସେହି ବିଷୟରେ ଭାବିଲି, ସେଠାରେ ଗୋଟିଏ ଗଛରୁ ଡାଳଟିଏ ଭାଙ୍ଗି ଯାଇଥିଲା ଏବଂ ଶସ୍ୟ ଡେମ୍ପ ଉପରେ ପଡ଼ିଯାଇଥିଲା ଏବଂ ସେହି ଡେମ୍ଫଟି ସିଧାସଳଖ ଉଠିବାକୁ ଯଥା ସମ୍ଭବ ଚେଷ୍ଟା କରୁଥିଲା ଯେପରିକି ତାହା ରହିବା ଉଚିତ, ମାତ୍ର ଏହା ବିକୃତ ହୋଇଯାଇଥିଲା କାରଣ କିଛି ଗୋଟାଏ ଘଟିଥିଲା ଏବଂ ସେହି ଡାଳଟି ତାହା ଉପରେ ପଡ଼ିଥିଲା। ତାପରେ ଆମେ କ୍ଷେତରେ ଏକ ଜଙ୍ଗଲୀ ଲତା ପାଇଲୁ, ଯାହାକି ଆପଣମାନଙ୍କ ମଧ୍ୟରୁ ଅନେକ ପୁରୁଷମାନେ ଏଠାରେ ଏବଂ ବୋଧହୁଏ ଆପଣମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀ ଲୋକମାନେ ଯଦି ଆପଣ କେଣ୍ଟକିରୁ ଆସିଥାନ୍ତି, ସେଠାରେ ସେହି ସ୍ତ୍ରୀ ଲୋକମାନେ ସେହି କୋଦାଳକୁ ପୁରୁଷଙ୍କ ପରି ସମାନ ଭାବରେ ବ୍ୟବହାର କରନ୍ତି। ସେମାନେ ଏକ କୋଦାଳ ସହିତ କ୍ଷେତକୁ ବାହାରି ଯାଆନ୍ତି, ଆମେ ତାହାକୁ ସେହି ପୁରୁଣା ବତକ ବେକ କୋଦାଳ ବୋଲି କହିଥାଉ, ଏବଂ ସେହି ଲତାଗୁଡ଼ିକୁ କାଟିଥାନ୍ତି, କାରଣ ଯଦି ଆପଣ ସେହି ଲତାଗୁଡ଼ିକୁ ବାହାର ନ କରିବେ ଯେଉଁଠାରେ କି ସେହି ଶସ୍ୟ ଏହିପରି ଭାବରେ ଧାଡ଼ିରେ ରହିଥାଏ, ତାହେଲେ ସେହି ଲତା ଯାଇ ସେହି ଶସ୍ୟ ଗଛକୁ ଧରି ପକାଇବ ଏବଂ ଧୀରେ ଧୀରେ ନିଜକୁ ତାହା ଉପରେ ମଡ଼ାଇ ଦେବ। ଏତେ ସହଜ ଭାବରେ, ଏତେ ଚତୁରତାର ସହ ଯେ ଆପଣ କଦାଚିତ ହିଁ କହିପାରିବେ ଯେ ତାହା ଗୁଡ଼ାଉ ଅଛି, ଏବଂ ଅବଶେଷରେ ଏହା ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଯାଏ ଏବଂ ତାହା ସେହି ଶସ୍ୟକୁ ଟାଣିଥାଏ ଯେ ପର୍ଯ୍ୟନ୍ତ କି ତାହା ବିକୃତ ନ ହୋଇଯାଏ। ଏହାକୁ ନିଜ ଆଡ଼କୁ ଟାଣେ, ତାକୁ ତାର ନିଜର ଦ୍ରାକ୍ଷାଲତାର ଚାରିପାଖରେ ଗୁଡ଼ାଇ ଦିଏ, ତାହାକୁ ସେହି ଅବସ୍ଥାରୁ ଯାହା ସେ ରହିଥିଲା ଅନ୍ୟ କିଛି ଅବସ୍ଥାକୁ ବିକୃତ କରିଦିଏ। ତଥାପି ଏହା ଶସ୍ୟ ଅଟେ, ମାତ୍ର ଏହା ବିକୃତ ଶସ୍ୟ ଅଟେ। ଏବଂ ଆମେ ସମସ୍ତେ ମଧ୍ୟ ଏବେ ସୁଦ୍ଧା ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଅଟୁ, କିନ୍ତୁ କେତେକେ ପରମେଶ୍ୱରଙ୍କ ପୁତ୍ର ଭାବରେ ଏତେ ବିକୃତ ଅଟନ୍ତି ଯେଉଁମାନେ କି ତାହାଙ୍କ ବାକ୍ୟର ଏବଂ ସେହି ମାର୍ଗର ବିରୁଦ୍ଧାଚରଣ କରନ୍ତି ଯାହା ସେ ଆମକୁ ଗମନାଗମନ କରିବା ପାଇଁ ପ୍ରଦାନ କରିଥାନ୍ତି ଏବଂ ଯୋଗାଇ ଦେଇଥାନ୍ତି। କିଛି ଗୋଟାଏ ବିଷୟ ଉପସ୍ଥାପନ କରେ, ଜଗତ ଆମକୁ ମାର୍ଗରୁ ବିଚ୍ୟୁତ କରି ଆମକୁ ତାହାର ନିଜ ନିକଟକୁ ଟାଣି ନିଏ, ଏବଂ ପରମେଶ୍ୱରଙ୍କ ପୁତ୍ର ଓ କନ୍ୟା ହେବା ନିମନ୍ତେ ସେ ଆମକୁ ରୋପଣ କରିଥିବା ସେହି ସିଧା ସଂକୀର୍ଣ୍ଣ ପଥଠାରୁ ଦୂର କରିଦିଏ। ପରମେଶ୍ୱରଙ୍କ ପୁତ୍ର ଓ କନ୍ୟାମାନଙ୍କ ପ୍ରତି ପାପ ଏହି ମନ୍ଦ କାର୍ଯ୍ୟକୁ କରିଅଛି, ସେହି ବିକୃତକାରୀ। ମୁଁ ଜାଣେ ଯେ ଏହି ବିଷୟରେ ଏହିପରି କହିବା ବରଂ ଅତ୍ୟନ୍ତ ବିଚିତ୍ର ମନେ ହୁଏ, ବିକୃତ କରିବା, କିନ୍ତୁ ତାହା ହିଁ ଅଟେ ଯାହାକି ସେ ଥିଲା। ସେ ବିକୃତ କରିଥିଲା କିମ୍ବା ଭ୍ରଷ୍ଟ କରିଥିଲା। ଭ୍ରଷ୍ଟ କରିବାର ଅର୍ଥ ବଦଳାଇବା, କିଛି ଗୋଟାଏ ଭିନ୍ନ କରିବା, ଏବଂ ବିକୃତ ସେ ସମାନ ବିଷୟ ଅଟେ ଯେ ତାହାକୁ ନିଆଯାଇ ବିକୃତି କରାଯାଇଛି ଏବଂ ଅନ୍ୟ ଉପାୟରେ ଗଠନ କରାଯାଇଛି। ତଥାପି ଏହା ସେହି ସମାନ ବିଜୟ ହିଁ ଅଟେ, କିନ୍ତୁ ଏହା ବିକୃତ କରାଯାଇଛି। ତେବେ ଆମେ ଜାଣୁ ଯେ ଏହି ବିକୃତକାରୀ ପାଖରେ ମଧ୍ୟ ବିକୃତି କରିବା ପାଇଁ ସେହି ସମାନ ପରିମାଣର ସମୟ ରହିଥିଲା ଯେତିକି ସମୟ ପରମେଶ୍ୱରଙ୍କ ପାଖରେ ରୂପାନ୍ତରିତ କରିବା ପାଇଁ ରହିଥିଲା। କେବେ ସେ ଏଦନ ଉଦ୍ୟାନରେ ସେ ନିଜର ବୀଜ ବୁଣିଥିଲା କିମ୍ବା କେବେ ବି ନିଜର ବୀଜକୁ ରୋପଣ କରିନଥିଲା। ସେହି ସମୟଠାରୁ ନେଇ ପରମେଶ୍ୱରଙ୍କ ବୀଜକୁ, ପରମେଶ୍ୱରଙ୍କ ବାକ୍ୟକୁ ବିକୃତ କରିବା ପାଇଁ ତା ପାଖରେ 6000 ବର୍ଷ ରହିଆସିଛି। ଯେ ଏହାକୁ ବିକୃତ କରେ, ଏହାକୁ କିଛି ଗୋଟାଏ ଭିନ୍ନ କରେ, ଯେତେବେଳେ ସେ ପ୍ରଥମ ଥର ପାଇଁ ଯେତେବେଳେ ହବା ତାହା କଥା ଶୁଣିଲେ ଏବଂ ନିଜ ପ୍ରତି କେବଳ ଗୋଟିଏ ଛୋଟ ବାକ୍ୟାଂଶକୁ ଗ୍ରହଣ କରିନେଲେ। ମନେ ରଖନ୍ତୁ, ଶୟତାନ ପ୍ରଥମେ ସେ ଶାସ୍ତ୍ରାଂଶକୁ ସେତିକି ସ୍ପଷ୍ଟ ଭାବେ ଉଦ୍ଧୃତ କରିଥିଲା ଯେତିକି ସ୍ପଷ୍ଟ ତାହା କରାଯାଇପାରେ। ପରମେଶ୍ୱର କଣ ଏହା କହିଛନ୍ତି, ତୁମେ ଏଦନ ଉଦ୍ୟାନରେ ଥିବା ସମସ୍ତ ଗଛରୁ ଖାଇବ ନାହିଁ, ବୁଝିଲେ, ତୁମେ ସମସ୍ତ ଗଛରୁ ଖାଇବ ନାହିଁ। ଏବଂ ବର୍ତ୍ତମାନ ମନେ ରଖନ୍ତୁ, ହବା କହିଲା, ହଁ ଆମେ ସମସ୍ତ ଗଛରୁ ଖାଇପାରୁ, ମାତ୍ର ଉଦ୍ୟାନର ମଧ୍ୟ ଭାଗରେ ରହିଥିବା ସେହି ଗଛରୁ ଆମେ ତ ଏହାକୁ ଛୁଇଁବା ସୁଦ୍ଧା ଉଚିତ ନୁହେଁ। ବର୍ତ୍ତମାନ ତାର ବାର୍ତ୍ତାରେ ତାକୁ ଦେଖନ୍ତୁ, ସେହି ବାକ୍ୟକୁ ଟିକେ ମୋଡ଼ି ଦେଲା। କହିବାକୁ ଗଲେ ହବା କହିଲା, କାରଣ ପରମେଶ୍ୱର କହିଥିଲେ ଯେ ଯଦି ଆମେ ଏହା କରିବୁ ସେହିଦିନ ଆମେ ମରିଯିବୁ। ସେ କହିଲା, ଓହ ନିଶ୍ଚିତ ଭାବରେ ତୁମେ ମରିବ ନାହିଁ। ଦେଖନ୍ତୁ, ସେ ଜଣେ ମଣିଷ ଥିଲା। ସେ କହିଲା, ତୁମେ ବର୍ତ୍ତମାନ ଏହା କର, ଆଉ ତୁମେ ଏକ ପ୍ରକାର ଅଜ୍ଞ ଲୋକ ଅଟ। ତୁମେ ପ୍ରକୃତରେ ତୁମେ ସବୁକିଛି ବିଷୟ ଜାଣ ନାହିଁ, କିନ୍ତୁ ଯଦି ତୁମେ କେବଳ ଏହାର ଅଂଶୀଦାର ହେବ ତାହେଲେ ତୁମେ ଜ୍ଞାନ ପ୍ରାପ୍ତ ହେବ, ତୁମର ବୁଦ୍ଧି ହୋଇଯିବ, ତୁମେ ଭୁଲରୁ ଠିକଟିକୁ ଜାଣିଯିବ ଏବଂ ଈଶ୍ୱର ତୁଲ୍ୟ ହୋଇଯିବ। ତୁମେ ଯଦି ତୁମେ କେବଳ ଏହି ଜ୍ଞାନର ଅଂଶୀଦାର ହେବ ଯାହା ମୋ ପାଖରେ ଅଛି, ମୁଁ ଜାଣେ କିନ୍ତୁ ତୁମେ ଜାଣ ନାହିଁ, ଯାହାକି ଜ୍ଞାନ ପାଇବାଟା ଏହା ସବୁ ଠିକ ଅଟେ, କିନ୍ତୁ ଯଦି ସେହି ଜ୍ଞାନ ବିରୋଧାତ୍ମକ ଅଟେ, ଯଦି ସେହି ଜ୍ଞାନ ପରମେଶ୍ୱରଙ୍କ ଠାରୁ ଆଗତ ସଠିକ ଜ୍ଞାନ ଈଶ୍ୱରୀୟ ଜ୍ଞାନ ନୁହେଁ ଏବଂ ପ୍ରାକୃତିକ ଜ୍ଞାନରେ ପରିଣତ ହୋଇଯାଏ, ତେବେ ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ଆମ ପାଖରେ କେତେ ବିଜ୍ଞାନ ଅଛି ଏବଂ କଣ ଅଧିକ କିମ୍ବା ଶିକ୍ଷା ଅଛି, ଏହା ତ ଶୟତାନର ଅଟେ। ପ୍ରଭୁ ଇଚ୍ଛା କଲେ ମୁଁ ଏହାକୁ କିଛି ମିନିଟରେ ଆପଣଙ୍କୁ ପ୍ରମାଣ କରିବି, ଏହା ଶୟତାନର ଅଟେ। ସଭ୍ୟତା ଶୟତାନର ଅଟେ, ମୁଁ ବର୍ତ୍ତମାନ ହିଁ ସେହି ବିଷୟ ଉପରେ ପ୍ରଚାର କରି ଆସିଛି। ପୃଥିବୀର ସମସ୍ତ ସଂସ୍କୃତି, ବିଜ୍ଞାନର ସମସ୍ତ ଶକ୍ତି ଏବଂ ସବୁକିଛି ଶୟତାନର ଅଟେ। ଏହା ତ ତାହାର ଜ୍ଞାନର ସେହି ସୁସମାଚାର ଥିଲା ଯାହା ସେ ଏଦନ ଉଦ୍ୟାନରେ ପ୍ରଚାର କରିଥିଲା, ଏବଂ ସେ ସେହି ଜ୍ଞାନ ବିକୃତ ଜ୍ଞାନକୁ ନେଇଅଛି ଯାହାକି ପରମେଶ୍ୱରଙ୍କ ବାକ୍ୟ ଏବଂ ଇଚ୍ଛା ଓ ଯୋଜନା ବିରୁଦ୍ଧରେ ଅଟେ। ଏବଂ ବର୍ତ୍ତମାନ ତା ପାଖରେ 6000 ବର୍ଷ ରହିଆସିଛି ଯେ ସେ ଅବିକଳ ଠିକ ସେହି ବିଷୟକୁ କରେ ଯାହାକି ପରମେଶ୍ୱର କରିଥିଲେ, ମାତ୍ର ଏକ ବିକୃତ ଉପାୟରେ, ଏବଂ ଠିକ ସେହି ସମାନ ପରିମାଣର ସମୟ ନେଲା ଯେପରିକି ତାହାର ନିଜର ଏଦନକୁ ଭିତରକୁ ନେଇକରି ଆସେ। ବର୍ତ୍ତମାନ ସେଠାରେ ପୃଥିବୀରେ ଏକ ଏଦନ ପାଇଅଛି ଏବଂ ଏହା ଜ୍ଞାନ ବୁଦ୍ଧିରେ ପରିପୂର୍ଣ୍ଣ ଅଟେ। ତାହା ହିଁ ଆରମ୍ଭରେ ତାର ସୁସମାଚାର ଥିଲା, ବୁଦ୍ଧି, ଜ୍ଞାନ, ବିଜ୍ଞାନ। ପରମେଶ୍ୱର କଦାପି ହେଲେ ଏହିପରି ବିଷୟ ସବୁକୁ ଉପସ୍ଥାପିତ କରିନଥିଲେ। ଏବଂ ମୁଁ ଚାହେଁ ଯେ ଆପଣ ଗୋଟିଏ ମିନିଟ୍ ଦେଖନ୍ତୁ, ସେ ଏହା କରିଥିଲା, ଆଉ କାରଣ ଯେ ସେ ସାଂସାରିକ ଜ୍ଞାନର ଜଣେ ବ୍ୟକ୍ତି ଥିଲା। ତେବେ ଏହା କହିବା କଷ୍ଟକର ଅଟେ, ଏହା ଅତ୍ୟନ୍ତ କଷ୍ଟକର, କାରଣ ସେହି ଲୋକମାନଙ୍କୁ କହିବା ଯେଉଁମାନେ କି ଠିକ୍ ମୋ ଭଳି ଅନୁଭବ କରନ୍ତି ଏବଂ ଯେଉଁ ପ୍ରକାରେ ମୁଁ ଅନେକ ବର୍ଷ ହେଲା ରହିଆସିଛି, ମାତ୍ର ସେହି ସପ୍ତମୁଦ୍ରା ଫିଟାଯିବା ସମୟଠାରୁ, ସେହି ସ୍ୱର୍ଗଦୂତମାନଙ୍କ ସହିତ ପର୍ବତର ପଛପଟରେ ସାକ୍ଷାତ ହେବା ପରଠାରୁ ଏହା ଏକ ନୂତନ ପୁସ୍ତକ ହୋଇଯାଇଛି। ଏହା ତ ସେହି ବିଷୟଗୁଡ଼ିକ ଯାହାକି ଲୁକ୍କାୟିତ ରହିଥିଲା ପ୍ରକାଶିତ ବାକ୍ୟ ଦଶରେ ପରମେଶ୍ୱର ପ୍ରତିଜ୍ଞା କରିଥିବା ଅନୁଯାୟୀ ପ୍ରକାଶିତ ହେଉଅଛି ଯେ ସେ ତାହା କରିବେ, ଏବଂ ଆମେମାନେ ସୌଭାଗ୍ୟବାନ ଲୋକଠୁ ଯେ ପରମେଶ୍ୱର ପୃଥିବୀରୁ ମନୋନୀତ କରିଛନ୍ତି, ଯେପରିକି ଆମେମାନେ ଏହି ବିଷୟ ସବୁ ଦେଖିପାରୁ ଏବଂ ବୁଝିପାରୁ, ଯାହାକି ମନୁଷ୍ୟର କୌଣସି କଳ୍ପିତ ଶାରୀରିକ ମନ ନୁହେଁ, ଯିଏକି ଏହାକୁ କୃତ୍ରିମ ଭାବେ ପ୍ରସ୍ତୁତ କରୁଅଛି। ଏହା ତ ପରମେଶ୍ୱରଙ୍କ ବାକ୍ୟ ପ୍ରକଟିତ ପ୍ରମାଣିତ ହୋଇଅଛି ଯେ ଏହା ଠିକ୍ ଅଟେ, ବିଜ୍ଞାନ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଦ୍ୱାରା ପ୍ରମାଣିତ ହୋଇଅଛି ଯେ ଏହା ଠିକ୍ ଅଟେ। ପରମେଶ୍ୱର, ଯେପରିକି ମୁଁ ପୂର୍ବରୁ ଏକ ବାର୍ତ୍ତାରେ କହିଅଛି, ପରମେଶ୍ୱର ତାହାଙ୍କର ବାକ୍ୟକୁ ବ୍ୟାଖ୍ୟା କରିବା ପାଇଁ କାହାରିକୁ ଆବଶ୍ୟକ କରନ୍ତି ନାହିଁ, ସେ ତାହାଙ୍କର ନିଜର ଅନୁବାଦକ ଅଟନ୍ତି। ସେ କୁହନ୍ତି ଯେ ଏହା ଘଟିବ ଏବଂ ଏହା ଘଟିଥାଏ, ଅର୍ଥାତ୍ ସେ ଏହାକୁ ସୁନିଶ୍ଚିତ କରନ୍ତି, ତାହା ହିଁ ଏହାକୁ ବ୍ୟାଖ୍ୟା କରେ। କିଛି ବର୍ଷ ପୂର୍ବେ ଯେତେବେଳେ ଆମେ ପେଣ୍ଟିକଷ୍ଟାଲ ଲୋକମାନେ, ଯେତେବେଳେ ସେହି ଅନ୍ୟ ମଣ୍ଡଳୀମାନେ ଆମକୁ କହିଥିଲେ ଯେ ଆମେମାନେ ପାଗଳ ଅଟୁ, ଆମେ କରିପାରିବୁ ନାହିଁ, ପବିତ୍ର ଆତ୍ମା ତ ଅତୀତର ବିଷୟ ଅଟନ୍ତି, ମାତ୍ର ଆମେ ଜାଣିବାକୁ ପାଇଲୁ ଯେ ପରମେଶ୍ୱରଙ୍କ ପ୍ରତିଜ୍ଞା ତାଙ୍କ ପାଇଁ ଅଟେ ଯିଏ କି ଇଚ୍ଛା କରନ୍ତି, ଏବଂ ବର୍ତ୍ତମାନ ଆମେମାନେ ଭିନ୍ନ ଜାଣୁ ଦେଖନ୍ତୁ, ଏବଂ ତାହା ଅଳ୍ପ ଅଳ୍ପ କରି ଟିକିଏ ଏହି ବିଷୟଟି ଉନ୍ମୁକ୍ତ ହୋଇଅଛି, ଏବଂ ବର୍ତ୍ତମାନ ସେ ପ୍ରତିଜ୍ଞା କରିଛନ୍ତି ଯେ ସେହି ନିଗୁଢ ବିଷୟଗୁଡ଼ିକ ଯାହାକି ସେ ସମସ୍ତ ମଣ୍ଡଳୀ ଯୁଗଗୁଡ଼ିକରେ ଲୁକ୍କାୟିତ ରହିଥିଲା, ଠିକ୍ ଏହି ଶେଷ ସମୟରେ ପ୍ରକାଶିତ ହେବ, ଏବଂ ସେ ଆମକୁ ବର୍ତ୍ତମାନ ଜାଣିବାକୁ ଦିଅନ୍ତି, ଆମେମାନେ ଶେଷ ସମୟରେ ଅଛୁ, ଆମେମାନେ ବର୍ତ୍ତମାନ ଏଠାରେ ଅଛୁ। ବର୍ତ୍ତମାନ ଶୈତାନ ହେଉଛି ସଭ୍ୟତାର ରଚନାକାରୀ, ସେ ବିଜ୍ଞାନର ରଚନାକାରୀ, ସେ ଶିକ୍ଷାର ରଚନାକାରୀ। ଆପଣ କୁହନ୍ତି କଣ ଏହା ସତ କି? ଠିକ୍ ଅଛି, ଆସନ୍ତୁ ବର୍ତ୍ତମାନ ପରମେଶ୍ୱରଙ୍କ ବାକ୍ୟକୁ ପାଠ କରିବା, ଆଦି ପୁସ୍ତକ 4, ଏବଂ ଆସନ୍ତୁ ପଛକୁ ଫେରିଯିବା ଏବଂ କେବଳ ଗୋଟିଏ ମିନିଟ୍ ପାଇଁ ଦେଖିବା। ମୁଁ ଜାଣେ ଯେ ମୁଁ ହୋଇପାରେ ଯଦି ମୁଁ ବହୁତ ଲମ୍ବା ସମୟ ପାଇଁ କୁହେ, ଭାଇ କାଲ ବୋଧବେ ମୋତେ କହିବେ, କିନ୍ତୁ ଆଦି ପୁସ୍ତକ ତାର 4th ପର୍ବ ଏବଂ 16 ପଦ ଏଠାରେ ଆଗକୁ କହିବାକୁ ଯାଏ ଯେ ଆରମ୍ଭରେ ପୁରୁଷ ଏବଂ ସ୍ତ୍ରୀ ଉପରେ ଅଭିଶାପ ଦେବା ପାଇଁ ପରମେଶ୍ୱର କଣ କରିଥିଲେ ଏବଂ ଯାହା ସବୁ ସେମାନଙ୍କୁ କରିବାକୁ ପଡିଥିଲା, ଏବଂ ସେମାନଙ୍କ ଉପରେ ଅଭିଶାପ ନୁହେଁ ବରଂ ସେମାନଙ୍କୁ ଏହା କହିବା ଯେ କଣ ଘଟିବ, ଏବଂ ଆଦମଙ୍କ ସକାଶ ଭୂମିକୁ ଅଭିଶପ୍ତ କରିବା। ଏବଂ ଆମେମାନେ ବର୍ତ୍ତମାନ ଏଠାରେ ଜାଣିବାକୁ ପାଇଲୁ ଯେ ହବାଙ୍କର ଯାଆଁଳା ସନ୍ତାନ ହୋଇଥିଲା, ଏବଂ ସେଥିମଧ୍ୟରୁ ଜଣେ ଶୈତାନର ଥିଲା ଏବଂ ଅନ୍ୟ ଜଣେ ପରମେଶ୍ୱରଙ୍କ ଥିଲା। ତେବେ ଆପଣ କହିବେ, ଓହୋ ନା ଭାଇ ବ୍ରାନହାମ, ମାତ୍ର ଗୋଟିଏ ମିନିଟ୍, ଆପଣ ମୋତେ କୌଣସି ଠାରେ ବି ଗୋଟିଏ ଶାସ୍ତ୍ରାଂଶ ଖୋଜି ବାହାର କରନ୍ତୁ ଯାହାକି କୁହେ ଯେ କୈନ ଆଦମଙ୍କ ପୁତ୍ର ଥିଲେ। ମୁଁ ଆପଣଙ୍କୁ ଶାସ୍ତ୍ରରେ ଦେଖାଇବି କେଉଁଠାରେ ଏହା କୁହେ କୈନ ସେହି ଦୁଷ୍ଟ ଜଣକାରୁ ଥିଲେ, ଆଦମ ଠାରୁ ନୁହେଁ। ତେବେ ଧ୍ୟାନ ଦିଅନ୍ତୁ, ଯେତେବେଳେ ସେଠାରେ ଗର୍ଭବତୀ ହୋଇଥିଲେ, ଆମେ ପ୍ରଥମେ 4th ପର୍ବରେ ଆରମ୍ଭ କରିବା, ଅନନ୍ତର ଆଦମ ଆପଣା ଭାର୍ଯ୍ୟା ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୈନକୁ ପ୍ରସବ କରି କହିଲେ ମୋର ଲାଭ ହୋଇଅଛି, ସେ ବର୍ତ୍ତମାନ କହିଲେ ସଦାପ୍ରଭୁଙ୍କ ସାହାଯ୍ୟରେ ମୋର ଏକ ନର ଲାଭ ହୋଇଅଛି। ନିଶ୍ଚିତରେ ଏହା ସେହିପରି ହେବାକୁ ଥିଲା, ଏଥିରେ କିଛି ଯାଏ ଆସେ ନାହିଁ ଯେ ଏହା ବେଶ୍ୟା କିମ୍ବା ଅନ୍ୟ କେହି ଥିଲା, ଏହାକୁ ତ ପରମେଶ୍ୱରଙ୍କ ଠାରୁ ହିଁ ଆସିବାକୁ ଥିଲା ଦେଖନ୍ତୁ, କାରଣ ତାହା ହେଉଛି ତାଙ୍କର ବଂଶ, ଏହା ତାଙ୍କ ବଂଶର ନିୟମ ଅଟେ, ଏହାକୁ ତ ତାକୁ ନେଇ ଆସିବାକୁ ଅଛି, ତାହା ଭ୍ରଷ୍ଟ ବିଜୟ ହେଉ, ବିକୃତ ବିଜୟ ହେଉ, କିମ୍ବା ଏହା ଯାହା କିଛି ବି ହେଉ, ଏହାକୁ ତ ଯେକୌଣସି ପ୍ରକାରେ ବି ନେଇ ଆସିବାକୁ ଅଛି, ଏହା ତାହାଙ୍କର ଆଜ୍ଞା ଅଟେ। ଏଥି ଉତ୍ତାରୁ ସେ ହେବଲ ନାମକ ତାର ସହୋଦରକୁ ପ୍ରସବ କଲେ, ଆଉ ଅଧିକ ତାଙ୍କ ସହବାସ କଲେ ନାହିଁ, ଆଦମ ତାଙ୍କ ଭାର୍ଯ୍ୟାର ସହବାସ କଲେ, ଏବଂ ସେ କୈନକୁ ଜନ୍ମ ଦେଲେ, ଏବଂ ହେବଲଙ୍କୁ ମଧ୍ୟ ଯାଆଁଳା ସନ୍ତାନ ରୂପେ ଜନ୍ମ ଦେଲେ। ସେଦିନ ସକାଳେ ଶୈତାନ ତାଙ୍କ ସହବାସ କରିଥିଲା, ଆଦମ ସେହିଦିନ ଅପରାହ୍ନରେ କରିଥିଲେ। ଆପଣ ଏଠାରେ ଖବରକାଗଜରେ ସେହି ବଡ଼ ଘଟଣା ବିଷୟ ଦେଖିଥିବେ, ମୁଁ ବିଶ୍ୱାସ କରେ ଯେ ଟ୍ୟୁସନରେ ବର୍ତ୍ତମାନ ସେହି ସ୍ତ୍ରୀ ଲୋକଟି ବିଷୟରେ, ଯିଏକି ଏକ ଅଶ୍ୱେତ ସନ୍ତାନ ଏବଂ ଏକ ଶ୍ୱେତ ସନ୍ତାନ ପ୍ରସବ କରିଥିଲା, ସେ ସକାଳେ ତାର ସ୍ୱାମୀ ସହିତ ଏବଂ ସେହିଦିନ ଅପରାହ୍ନରେ ସେ ବ୍ୟକ୍ତିଙ୍କ ସହବାସ କରିଥିଲେ, ଏବଂ ସେହି ବ୍ୟକ୍ତି ଯତ୍ନ ନେବେ। ଶ୍ୱେତ ବ୍ୟକ୍ତି କହିଲେ ଯେ ସେ ତାଙ୍କ ନିଜ ସନ୍ତାନର ଯତ୍ନ ନେବେ, ମାତ୍ର ସେ ଅଶ୍ୱେତ ବ୍ୟକ୍ତିଙ୍କୁ ତାଙ୍କ ନିଜ ସନ୍ତାନର ଯତ୍ନ ନେବାକୁ ପଡିବ, ବୁଝିଲେ? ମୁଁ ଜାଣେ ଯେ କୁକୁରମାନଙ୍କର ପ୍ରଜନନ ଓ ଇତ୍ୟାଦିରେ ଏହା ନିଶ୍ଚିତ ଭାବରେ ହେବ, ଯଦି ଏହା କିଛି ଘଟିକା ବ୍ୟବଧାନରେ ହୁଏ, ଏହା ତାହାକୁ ପ୍ରମାଣ କରେ। ବର୍ତ୍ତମାନ ଏହାକୁ ଦେଖାଇବା ପାଇଁ ଯେ ସଭ୍ୟତା କେଉଁଠାରୁ ଆସିଅଛି, ବର୍ତ୍ତମାନ ଆସନ୍ତୁ ଏଠାରେ ଆଦି ପୁସ୍ତକ ପୁନର୍ବାର ଆଦି ପୁସ୍ତକ 4th ପର୍ବରେ ପାଠ କରିବା ଏବଂ ଦେଖିବା ଯେ କେଉଁଠାରୁ ଆସିଅଛି। ତାର ଷୋହଳତମ ପଦ। ଅନନ୍ତର କୈନ ପରମେଶ୍ୱରଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବ ଦିଗ ସ୍ଥନୋଦ ନାମକ ଦେଶରେ ବାସ କଲେ। ଆଉ କୈନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ। ପୁଣି ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ। ସଭ୍ୟତା ଆରମ୍ଭ ହେଲା ଡାକ୍ତର ସ୍କୋଫିଲ୍ଡ ଏଠାରେ ମୋର ସ୍କୋଫିଲ୍ଡ ବାଇବଲରେ ଏହା କୁହନ୍ତି ପ୍ରଥମ ସଭ୍ୟତା। ଧ୍ୟାନ ଦିଅନ୍ତୁ, ତାପରେ ସେ ପୁତ୍ର ସନ୍ତାନ ଜନ୍ମ କଲେ ଏବଂ ସେମାନେ ବାଦ୍ୟଯନ୍ତ୍ର ଓ ସଙ୍ଗୀତ ରଚନା କଲେ। ପରବର୍ତ୍ତୀ ଜଣକ ପୁତ୍ର ସନ୍ତାନ ଜନ୍ମ କଲେ ଏବଂ ସେ ଅନ୍ୟ କିଛି କାର୍ଯ୍ୟ ଚମତ୍କାର ବିଷୟ କରିବା ଆରମ୍ଭ କଲେ। ନଗର ନିର୍ମାଣ କରିବା ଏବଂ ପିତ୍ତଳର ଯନ୍ତ୍ରପାତି ଏବଂ ସମସ୍ତ ପ୍ରକାର ବିଷୟ ତିଆରି କରିବାକୁ ଲାଗିଲେ। ଦେଖନ୍ତୁ, ତାହା ହିଁ ଅଟେ ଯାହା ସେ କରିଥିଲା। ପ୍ରଥମ ସଭ୍ୟତା ହୋଇଗଲା ଯାହାକି କୈନୀୟ ଥିଲା। ଯୁଗ ଯୁଗ ଧରି ସେ ସେହି ସମାନ କାର୍ଯ୍ୟ କରି ଆସିଛି। ବର୍ତ୍ତମାନ ଆସନ୍ତୁ ସେଠାକୁ ପଚିଶତମ ପଦ ସହିତ ଯିବା ଏବଂ ଦେଖିବା ଯେ ପରବର୍ତ୍ତୀଟି କ'ଣ ଥିଲା। ଏଥି ଉତ୍ତାରୁ ଆଦମ ପୁନଶ୍ଚ ଆପଣା ଭାର୍ଯ୍ୟାଙ୍କର ସହବାସ କରନ୍ତି, ସେ ଏକ ପୁତ୍ର ପ୍ରସବ କରି ତାହାର ନାମ ସେତ୍ ଦେଲେ। ଯେହେତୁ ପରମେଶ୍ୱର ସେ କହିଲେ ହେବଲର ପ୍ରତିନିଧି ରୂପେ ଆଉ ଗୋଟିଏ ପୁତ୍ର ଦେଇଅଛନ୍ତି, କାରଣ କୈନ ତାଙ୍କୁ ବଧ କରିଥିଲେ। ତହୁଁ ସେଥର ମଧ୍ୟ ଏକ ପୁତ୍ର ଜନ୍ମିଲା ଆଉ ସେ ତାହାର ନାମ ଇନୋସ ଦେଲେ। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ, ସେଥଙ୍କ ବଂଶରୁ କଲେ, କୈନଙ୍କ ବଂଶରୁ ନୁହେଁ। ଦେଖନ୍ତୁ, ସେହି ମହାନ ବୁଦ୍ଧିଜୀବୀ ଯାହାକୁ ଆମେ ସମସ୍ତେ ଅତି ଆଦର ସହକାରେ ଧରି ରଖିଥାଉ, ଆଜି ସାମ୍ୟବାଦ କ'ଣ, ସେମାନଙ୍କର ପରମେଶ୍ୱର କ'ଣ, ଏହା ତ ବୌଦ୍ଧିକ ବିଜ୍ଞାନ ଅଟେ। ଯାହା ବି ହେଉ, ଆମେମାନେ କ'ଣ କରୁଅଛୁ, ଆମେମାନେ କେଉଁଠାରେ ବାସ କରୁଅଛୁ, ଆଜି ଏହି ଶବ୍ଦ ଗୁଡ଼ିକୁ ବିବେଚନା କରନ୍ତୁ। ବର୍ତ୍ତମାନ ତା ପାଖରେ ନିଜର ଏକ ପ୍ରକାର ଏଦନ ରହିଛି, ଶୈତାନ ପାଖରେ ବର୍ତ୍ତମାନ ଅଛି। ଏହି 6000 ବର୍ଷ ମଧ୍ୟରେ ସେ ନିର୍ମାଣ କରିଅଛି, ସୃଷ୍ଟି କରିନାହିଁ, ବରଂ ପରମେଶ୍ୱରଙ୍କ ସମଗ୍ର ପୃଥିବୀକୁ ବିକୃତ କରିଛି। ତାର ପ୍ରାଣୀ, ପଶୁ, ଆନ୍ତଃ ପ୍ରଜନନ, ସଂକରଣ, ଗଛ, ଉଦ୍ଭିଦ, ମାନବ, ଏପରିକି ଧର୍ମ, ବାଇବେଲ ମଣ୍ଡଳୀ ସୁଦ୍ଧା ରହିଛି, ଯେପର୍ଯ୍ୟନ୍ତ କି ସେ ନିଜ ପାଇଁ ବିଜ୍ଞାନର ଏକ ସମ୍ପୂର୍ଣ୍ଣ ଏଦନ ଉଦ୍ୟାନ ନ ପାଇଯାଇଛି। ସବୁକିଛି ବିଜ୍ଞାନ ଦ୍ୱାରା ଗତି କରୁଅଛି। ଆମର ଯାନବାହନ, ଆମ ପାଖରେ ଥିବା ସମସ୍ତ କିଛି ବିଷୟ ଆମକୁ ବିଜ୍ଞାନ ଦ୍ୱାରା ଦିଆଯାଇଥିଲା, ଯାହା ମନୁଷ୍ୟ କରିଅଛି, ଏବଂ ସେ ଏଠାରେ ତାର ମହାନ ଏଦନ ପାଇଅଛି। ଏହା ପ୍ରମାଣ କରିବାକୁ ଯେ ବାର୍ତ୍ତାଟି ସମୟ ଉପଯୁକ୍ତ ଅଟେ, ଏହା ପ୍ରମାଣ କରିବାକୁ ଯେ ଏହା ଅନ୍ୟ କୌଣସି ଯୁଗ ନୁହେଁ, ବରଂ ପ୍ରକାଶିତ 10 ଅଟେ। ଆଜି ସେହି ସଂକରଣ ବିଷୟକୁ ଦେଖନ୍ତୁ, ଏକ ଅଧିକ ଉତ୍ତମ କିମ୍ବା ଅଧିକ ସୁନ୍ଦର କରିବା ପାଇଁ, ଉତ୍ତମ କରିବା ପାଇଁ ନୁହଁ। ଆଜି ଛୋଟ ପିଲାମାନଙ୍କୁ ଦେଖନ୍ତୁ, ଗତକାଲି ମୁଁ ମୋର ଝିଅକୁ ଜଣେ ଦନ୍ତ ଚିକିତ୍ସକଙ୍କ ପାଖକୁ ନେଇଯାଇଥିଲି ଏବଂ ସେ କହିଲେ ଯେ ତା ଦାନ୍ତ ଗୁଡ଼ିକ ଅଙ୍କା ବଙ୍କା ହୋଇଯାଉଅଛି। ଟ୍ୟୁସନରେ ଥିବା ଜଣେ ଭାଇ ନର୍ମାନ ତାଙ୍କ ଝିଅକୁ ନେଇଯାଇଥିଲେ ଏବଂ ତାର ଦାନ୍ତ ଗୁଡ଼ିକ ବାହାର ପଟକୁ ବୃଦ୍ଧି ପାଉଥିଲା, ଏବଂ ଦନ୍ତ ଚିକିତ୍ସକ କହିଲେ ଯେ ଶୀଘ୍ର ସେ ବିଶ୍ୱାସ କରନ୍ତି ଯେ ହୋଇପାରେ ଆଗାମୀ ଭବିଷ୍ୟତରେ ଏପରି ଲୋକମାନେ ଜନ୍ମ ହେବେ ଯେଉଁମାନଙ୍କର କି ଦାନ୍ତ ଗୁଡ଼ିକ ଯେକୌଣସି ପ୍ରକାରେ ବି ବଢୁଥିବ। ଏହା ହେଉଛି ସେହି ଖାଦ୍ୟ ଯାହାକି ଆମେମାନେ ଖାଉଅଛୁ, ଶଙ୍କର ଜାତୀୟ ମିଶ୍ରିତ ଖାଦ୍ୟ। କଣ ଆପଣ ଗତ ମାସର ରିଜଲ୍ଟ ଡାଇଜେଷ୍ଟ ପତ୍ରିକା ପାଠ କଲେ କି, ଯେଉଁଥିରେ ସେ ସମ୍ଭ୍ରାନ୍ତ ପ୍ରଚାରକ ବିଲି ଗ୍ରାହମ ବିଷୟରେ ରହିଥିଲା? କଣ ଆପଣ ତାଙ୍କର ବାର୍ତ୍ତା ଶୁଣୁଛନ୍ତି କି? ମୁଁ ତାଙ୍କ ପାଇଁ ଅନ୍ୟ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରାର୍ଥନା କରୁଅଛି। ଯେତେବେଳେ ସେ ଅନ୍ୟ ରାତିରେ ସେହି କଲର ଘୁରିଥିବା ଲୋକମାନଙ୍କ ସହିତ ଏବଂ ପ୍ରଭୃତି ସହିତ କଥାବାର୍ତ୍ତା କରିଥିଲେ, ଏହାକୁ ସେ ଧର୍ମଯାଜକ ମାନଙ୍କ ଉପରେ ନ୍ୟସ୍ତ କରିଦେଇଥିଲେ। ତାଙ୍କ ସହିତ କିଛି ଗୋଟାଏ ଘଟିଛି। ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ମୁଁ ଆଶା କରେ ଯେ ସେ ତାଙ୍କର ସ୍ଥିତିକୁ ଦେଖନ୍ତି, ଯେ ସେ କେଉଁଠାରେ ଅଛନ୍ତି। ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ ସେ ବିକୃତ ସହର ସଦମରୁ ଆହ୍ୱାନ କରୁଛନ୍ତି, ଏବଂ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ଯେ ଏହା ରିଡର୍ ଡାଇଜେଷ୍ଟରେ ଅଛି। ବିଲି ଏତେ ଦୁର୍ବଳ ହୋଇଯାଇଥିଲେ ଯେ ଏପରିକି ସେ ତାଙ୍କର ସଭାଗୁଡ଼ିକୁ ମଧ୍ୟ କରିପାରିନଥିଲେ, ଏବଂ ସେମାନେ ତାଙ୍କୁ କହିଲେ ଯେ ତାଙ୍କୁ ଦୌଡ଼ିବାକୁ, ବ୍ୟାୟାମ କରିବାକୁ ଓ ଇତ୍ୟାଦି କରିବାକୁ ପଡିବ। ତେଣୁ ସେ ପ୍ରତିଦିନ 1 ମାଇଲ ଦୌଡ଼ନ୍ତି। ମୁଁ ବିଶ୍ୱାସ କରେ ଯେ ଏହା ବ୍ୟାୟାମ କରିବା କିମ୍ବା ସେହିପରି କିଛି ନିମନ୍ତେ ଅଟେ। ମଣିଷ ଭ୍ରଷ୍ଟ ହୋଇଯାଇଛି, ସମଗ୍ର ମାନବ ଜାତି ଭ୍ରଷ୍ଟ ହୋଇଯାଇଛି। ସମସ୍ତ କିଛି ବିଷୟ ଏପରି ଅଟେ ଯେପରିକି ତାହା ଜଳପ୍ଲାବନ ସମୟରେ ରହିଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ, ପଥଚ୍ୟୁତ ଅଟେ, ସେହି ସଳକ ଧାଡ଼ିଠାରୁ ଯାହା ପରମେଶ୍ୱର ସେମାନଙ୍କୁ ରୋପଣ କରିଥିଲେ ଭିନ୍ନ ଅଟେ। ବିଜ୍ଞାନ ଏବଂ ପ୍ରତାରଣା ମାଧ୍ୟମରେ ପାପ ସମଗ୍ର ମାନବ ଜାତିକୁ ବିକୃତ କରିଦେଇଅଛି। କଣ ଆପଣ ସେହି ଲେଖନୀ ତଳେ ଏହା ମଧ୍ୟ ପାଠ କଲେ କି ଯେଉଁଠାରେ କି ଏହା କହିଥିଲା, ଆଜିର ଏହି ଦିନରେ ସେହି ସାନ ଝିଅ ଏବଂ ପୁଅମାନେ 20 ଏବଂ 25 ବର୍ଷ ବୟସ ମଧ୍ୟରେ ଶାରୀରିକ ଗଠନ ଅନୁଯାୟୀ ସେମାନଙ୍କର ମଧ୍ୟମ ଆୟୁରେ ଅଟନ୍ତି। ଏହା ବିଷୟରେ ଚିନ୍ତା କରନ୍ତୁ। ଅନ୍ୟ ରାତିରେ ହୃଦୟର କଥା ଜାଣିବା ବେଳେ ମୁଁ 22 ବର୍ଷ ବୟସ୍କା ଜଣେ ଝିଅକୁ ଡାକିଲି ଯାହାର ରଜନୀ ବୃତ୍ତି ହୋଇଥିଲା ଏବଂ ତାହା ହିଁ ଅଟେ ଯାହାକି ତାଙ୍କ ଡାକ୍ତର ତାଙ୍କୁ କହିଥିଲେ। ଦେଖନ୍ତୁ, ଏହା ଏକ ପତିତ ଅବକ୍ଷୟ ନର୍କ ଅଭିମୁଖେ ଭ୍ରଷ୍ଟ ଜାତି ଅଟେ। ମୁଁ ଜାଣେ ଯେ ଏହା ନୈତିକ ବୋଧ ହୁଏ ନାହିଁ, ମାତ୍ର ଏହା ବାଇବେଲ ସଙ୍ଗତ ଅଟେ। ଦେଖନ୍ତୁ, ଏହା ସତ୍ୟ ଅଟେ ଏବଂ ଏହି ଜାତି ଯେଉଁଥିରେ ଆମେମାନେ ବାସ କରୁଅଛୁ, ଏହି ପିଢ଼ିର ଲୋକମାନେ। ତେବେ ଆଜି ଧ୍ୟାନ ଦିଅନ୍ତୁ, ଗାଈ ଗୋରୁ ପଶୁପଲର ସଂକରଣ, ଉଦ୍ଭିଦର ସଂକରଣ ଏବଂ ବିଜ୍ଞାନ ଠିକ ଫେରିଆସେ। ସେ ସମାନ ବିଜ୍ଞାନ ଯାହାକି ଏହା ସାଧନ କରେ, କୁହେ ତାହା ହିଁ ଅଟେ ଯାହାକି ସମଗ୍ର ମାନବ ଜାତିକୁ ନଷ୍ଟ କରୁଅଛି। ଆପଣ ଏହାକୁ ଠିକ ସେହିପରି ଭାବରେ ପାଠ କରନ୍ତି ଯେପରି ମୁଁ କରେ, ତେବେ ସେମାନେ ଏହାକୁ କାହିଁକି ବନ୍ଦ କରୁନାହାନ୍ତି? ଏହାର କାରଣ ହେଉଛି ଯେ ସେମାନେ ଏହାକୁ ବନ୍ଦ କରିପାରନ୍ତି ନାହିଁ। ପରମେଶ୍ୱରଙ୍କ ବାକ୍ୟ କହିଛି ଯେ ଏହା ସେହିପରି ହିଁ ହେବ। କିନ୍ତୁ ଯଦି ସେମାନେ ଗୋଟିଏ ମିନିଟ୍ ପାଇଁ ଚିନ୍ତା କରିବେ, ତାହେଲେ ସେମାନେ ଯନ୍ତ୍ରପାତି ଅଟନ୍ତି ଯେପରିକି ଜିହୁଦା ଇସ୍କରିଓତି ଥିଲା, ଯେଉଁମାନେ କି ଅବିକଳ ଠିକ୍ ସେହି ବିଷୟକୁ ସ୍ଥାପିତ କରୁଛନ୍ତି ଯାହାକି ହେବ ବୋଲି ପରମେଶ୍ୱର କହିଥିଲେ। ଏହା ତ ଅବିକଳ ଠିକ୍ ସେମାନଙ୍କର ନିଜର ବିଜ୍ଞାନର ଆଧାରରେ ସେହିପରି କାର୍ଯ୍ୟ କରୁଅଛି। ତାଙ୍କର ବୈଜ୍ଞାନିକ ଅନୁସନ୍ଧାନ ଦ୍ୱାରା ଠିକ୍ ଯେଉଁ ସମାନ ଢଙ୍ଗରେ ସେ ହବାଙ୍କୁ ପ୍ରତାରଣା କରିଥିଲା, ସେ ମଣ୍ଡଳୀକୁ ମଧ୍ୟ ପ୍ରତାରଣା କରିଅଛି ଯାହାର ସେଠାରେ ହବା ଏକ ପ୍ରତିରୂପ ଥିଲେ। ବର୍ତ୍ତମାନ ତେବେ ଆଦମ ପୁନର୍ବାର ସେଠାରେ ବରମ କିମ୍ବା ହବା ମଣ୍ଡଳୀର ଏକ ପ୍ରତିରୂପ। ଲକ୍ଷ୍ୟ କରନ୍ତୁ ଯେ ଏହା କଣ କରିଥିଲା, ଜ୍ଞାନର ଅନ୍ୱେଷଣ କରିବା ପ୍ରକ୍ରିୟାରେ ଶୈତାନର ବିକୃତିକୁ ଶୁଣିବା ଦ୍ୱାରା କିମ୍ବା ପରମେଶ୍ୱରଙ୍କ ମୂଳ ବାକ୍ୟର ବିରୂପତାକୁ ଶୁଣିବା ଦ୍ୱାରା ହବା ଠିକ୍ ଏବଂ ଭୁଲ ମଧ୍ୟରେ ଥିବା ସେହି ରେଖାକୁ ଅତିକ୍ରମ କଲେ ଏବଂ ବର୍ତ୍ତମାନ ମଣ୍ଡଳୀ ଗୁଡିକ ବିକୃତ ହୋଇଯାଇଅଛି। ବର୍ତ୍ତମାନ ମୁଁ ଲୋକମାନଙ୍କ ବିଷୟରେ ବ୍ୟକ୍ତିବିଶେଷଙ୍କ ସମ୍ବନ୍ଧରେ କହୁନାହିଁ, ମୁଁ ମଣ୍ଡଳୀ ଜଗତ ବିଷୟରେ କହୁଅଛି। ଜଣେ ଗୋଟିଏ ପଟରେ ବିମୁଖ ହୋଇଅଛି ଏବଂ ଅନ୍ୟ ଜଣେ ଆଉ ଗୋଟିଏ ପଟରେ ପୁଣି ବିଜ୍ଞାନ ଦ୍ୱାରା ସେହି ସମାନ ଢାଞ୍ଚା ଯାହା ସେ କରିଥିଲା। ଯେସାୟା 14:12 ତାର ଧମକକୁ ସେ ଶୈତାନ କାର୍ଯ୍ୟକାରୀ କରିଅଛି। ଆସନ୍ତୁ ତାହାକୁ ଗୋଟିଏ ମିନିଟ୍ ପାଇଁ ପାଠ କରିବା। ଯେସାୟା ପୁସ୍ତକରେ ଆସନ୍ତୁ ତାର 14:12 ଆରମ୍ଭ କରିବା। ହେ ଲୁସିଫର ପ୍ରତ୍ୟୁଷର ପୁତ୍ର, ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ, ଗୋଷ୍ଠୀ ଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷେପ ହେଲ। ଦେଖନ୍ତୁ, ଏହା ଯେସାୟା ଏକ ଦର୍ଶନରେ ତାକୁ ଆଗାମୀ ଯୁଗରେ ଦେଖୁଛନ୍ତି। ପୁଣି ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା, ଆମ୍ଭେ ଉତ୍ତର ଦିଗର ପ୍ରାନ୍ତ ସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା। ଏଦନ ଠାରୁ ନେଇ ଶୈତାନର ଉଦ୍ଦେଶ୍ୟ ତାହାର ନିଜ ପାଇଁ ଏକ ଏଦନ ପ୍ରସ୍ତୁତ କରିବାର ଥିଲା ଏବଂ ନିଜକୁ ଉଚ୍ଚୀକୃତ କରିବାର ଥିଲା, ଯେଣୁ ପରମେଶ୍ୱରଙ୍କ ନକ୍ଷତ୍ରଗଣ ତାଙ୍କୁ ଉପାସନା କରନ୍ତି, ପୁତ୍ରମାନେ ତାଙ୍କୁ ଉପାସନା କରନ୍ତି। ଏବଂ ସେ ବର୍ତ୍ତମାନ ଏହାକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିଅଛି ଏବଂ ଯେତେବେଳେ ସେ ଏହାକୁ କରିଅଛି ଓ ଏହାକୁ ମଣ୍ଡଳୀ ଭିତରକୁ ନେଇ ଆସିଅଛି, ଯାହାକି ମୁଁ ବିସ୍ତୃତ ଭାବରେ ଯିବି ନାହିଁ। ଆପଣମାନଙ୍କ ମଧ୍ୟରୁ କେହି ବି ଯିଏକି ଟେପ୍ ଶୁଣନ୍ତି ଏହା ବିଷୟରେ ଜାଣିଥିବେ, ତାହା ଅବିକଳ ଠିକ୍ ସେହି ଘଟିକା ଅଟେ ଯେଉଁଥିରେ କି ଆମେମାନେ ବସବାସ କରୁଅଛୁ ଏବଂ ଏହା ଶୈତାନ ଅଟେ ଯିଏକି ତାହାକୁ ଶିକ୍ଷାଗତ କାର୍ଯ୍ୟକ୍ରମ ମାଧ୍ୟମରେ କରିଅଛି। ଅଧିକ ଉତ୍ତମ ଉପଯୁକ୍ତ, ଉତ୍ତମ ଏହା, ଉତ୍ତମ ତାହା, ଏବଂ ଏହା ନ ଜାଣି ଯେ ସବୁ ସମୟରେ ସେମାନେ ସିଧାସଳଖ ମୃତ୍ୟୁ ମୁଖକୁ ଚାଲି ଯାଉଛନ୍ତି। ଅନ୍ଧ ଥାଇ ଅନ୍ଧକୁ ମାର୍ଗଦର୍ଶନ କରୁଛନ୍ତି ରାଷ୍ଟ୍ରଗୁଡିକର ଅନ୍ଧ ନେତାମାନେ, ବିଜ୍ଞାନର ଅନ୍ଧ ନେତାମାନେ, ମଣ୍ଡଳୀର ଅନ୍ଧ ନେତାମାନେ, ଅନ୍ଧମାନେ ଅନ୍ଧମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି। ଯୀଶୁ କହିଲେ, ସେମାନଙ୍କୁ ଏକାକୀ ଛାଡି ଦିଅ, ସେମାନେ ଦୁହେଁ ଗର୍ତ୍ତରେ ପଡିବେ। ଏଠାରେ ସେହି ଦୁଇଟି ଏଦନକୁ ଅତ୍ୟନ୍ତ ପାଖାପାଖି ପ୍ରତିରୂପକ ଭାବେ ଏକାଠି ରହିଥିବାର ଲକ୍ଷ୍ୟ କରନ୍ତୁ, ଏପରିକି ଯେ ମନୋନୀତ ଲୋକମାନଙ୍କୁ ସୁଦ୍ଧା ପ୍ରତାରଣା କରି ପକାଇବ। ମାଥ୍ୟୁ 24:24 କୁହେ, ଯେ ଏହା ସେହି ପ୍ରକାର ହିଁ ହେବ, କିନ୍ତୁ ମୁଁ ଚାହେଁ ଯେ ଆମେ କିଛି କ୍ଷଣ ପାଇଁ ଅଟକି ଯାଉ ଏବଂ ଏହି ଦୁଇଟି ଏଦନକୁ ବିବେଚନା କରୁ, ଏବଂ ବିଶେଷ କରି ଗୋଟିଏ କଥା ଯେ ବାଇବେଲ କିପରି ଆମକୁ କୁହେ ଯେ ପରମେଶ୍ୱରଙ୍କ ବାକ୍ୟ ସେହି ଏଦନକୁ ଉତ୍ପନ୍ନ କରିଥିଲା, ଏବଂ କିପରି ପରମେଶ୍ୱରଙ୍କ ବାକ୍ୟ ଆମକୁ ଚେତାବନୀ ଦିଏ ଯେ ସେହି ଅନ୍ୟ ଏଦନଟି ଆସିବ। ବର୍ତ୍ତମାନ ଆମେ ଏହା ମଧ୍ୟ ଜାଣୁ ଯେ ଅନ୍ୟ ଏକ ଏଦନ ହେବା ଆବଶ୍ୟକ। ଯଦି ଆମେ ଭବିଷ୍ୟତ ବକ୍ତା ପାଉଲଙ୍କ କଥା ମଧ୍ୟ ଶୁଣିବା ଦ୍ୱିତୀୟ ଥେସଲୋନିକୀୟ ତାର ଦ୍ୱିତୀୟ ପର୍ବରେ, ଯଦି ଆପଣମାନେ ଚାହିଁବେ ତାହେଲେ ମୁଁ ଏହାକୁ ପାଠ କରିପାରେ। ଯିଏ ଆପଣଙ୍କୁ ଉନ୍ନତ କରେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ, ନହେଲେ ପ୍ରଭୁଙ୍କର ସେହି ଦିନ ଉପସ୍ଥିତ ହେବ ନାହିଁ। ଏପରିକି ପରମେଶ୍ୱରଙ୍କ ମନ୍ଦିରରେ ବସି ନିଜକୁ ସେମାନଙ୍କଠାରୁ ଉନ୍ନତ କରେ ଯେଉଁମାନେ ପରମେଶ୍ୱରଙ୍କ ନାମରେ ଖ୍ୟାତ, ଯେପରିକି ସେ ପରମେଶ୍ୱର ବୋଲାଇ ପରମେଶ୍ୱରଙ୍କ ପରି ପୂଜିତ ହୁଏ, ତାହା ବିଷୟରେ ଚିନ୍ତା କରନ୍ତୁ। ତେବେ ଯିଶାଇୟ 14 ଭବିଷ୍ୟତ ବକ୍ତା କହିଥିଲେ ଯେ ସେ ପରମେଶ୍ୱରଙ୍କ ପ୍ରେରଣାର ଅନ୍ତର୍ଗତରେ ଏକ ଦର୍ଶନ ମାଧ୍ୟମରେ ଦେଖିଲେ ଯେ ଲୁସିଫର ତାର ମନେ ମନେ କହିଥିଲା ଯେ ସେ ଏହା କରିବ। ପାଉଲଙ୍କ 800 ବର୍ଷ ପୂର୍ବରୁ କିମ୍ବା ପ୍ରାୟ ସେତିକି ସମୟ ପୂର୍ବେ ଯିଶାଇୟରେ, ବର୍ତ୍ତମାନ ଏଠାରେ 800 ବର୍ଷ ଉତ୍ତାରେ ପାଉଲ ତାକୁ ତାହାର ସ୍ଥିତିକୁ ଆସୁଥିବାର ଦେଖିଲେ। ଧ୍ୟାନ ଦିଅନ୍ତୁ, ତାହାର ଏଦନ ଏହା ଉପରକୁ ଆସୁଅଛି, ତାହାର ବୈଜ୍ଞାନିକ ଏଦନ, ତାହାର ବୈଜ୍ଞାନିକ ଜଗତ ସହ ଏକ ବୈଜ୍ଞାନିକ କନ୍ୟା ମଣ୍ଡଳୀ ସହିତ, ସମସ୍ତ କିଛି ସେହି ଶବ୍ଦ ଜ୍ଞାନ ଅଧୀନରେ, ମହାନ ସେମିନାରୀ ମାନ, ମହାନ ଶିକ୍ଷାଗତ ଉପାଧି ମାନ, ଶିକ୍ଷାଗତ କାର୍ଯ୍ୟକ୍ରମ ମାନ। ଶୁଣନ୍ତୁ ଭାଇ ଭଉଣୀ, ଆମେମାନେ ପ୍ରତ୍ୟେକ ସେହି ମାର୍ଗ ଦେଇ ଚାଲିବାକୁ ଯାଉଅଛୁ ଯେଉଁ ମାର୍ଗ ଫ୍ଲୋରେନ୍ସ ଚାଲିଥିଲେ। ମୁଁ ଆପଣମାନଙ୍କୁ ଯୀଶୁଙ୍କ ନାମରେ ଏହାକୁ ବିବେଚନା କରିବା ପାଇଁ କହୁଅଛି। ମତେ ବିବେଚନା କରନ୍ତୁ ନାହିଁ, ମୁଁ ଆପଣମାନଙ୍କର ଭାଇ ଅଟେ, ଏହା ତାହା ନୁହେଁ। ପରମେଶ୍ୱରଙ୍କ ବାଇବଲରେ ମୁଁ ଯେଉଁ ବାକ୍ୟ କହୁଅଛି ତାହା ବିବେଚନା କରନ୍ତୁ, ଏବଂ ତାକୁ ପରମେଶ୍ୱରଙ୍କ ନିଜ ବାକ୍ୟରେ ସିଦ୍ଧ ଭାବରେ ପ୍ରମାଣିତ ହୋଇଥିବାର ଦେଖନ୍ତୁ ଯେ ଆମେ ଯେଉଁ ଯୁଗରେ ରହୁଅଛୁ, ଆମେ କେଉଁଠାରେ ଅଛୁ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ନିଜ ଭିତରେ ସମ୍ପୂର୍ଣ୍ଣ ଖ୍ରୀଷ୍ଟ ବିରୋଧୀ ଅଟେ। ବର୍ତ୍ତମାନ ତାହାର ଏକ ଏଦନ ରହିବାକୁ ଅଛି, ସେ କହିଥିଲା ଯେ ସେ ତାହା କରିବ। ଏଠାରେ ପରମେଶ୍ୱରଙ୍କ ସେହି ସରଳ ବାକ୍ୟ କହୁଅଛି ଯେ ସେ ଏହା କରିବ, ଏବଂ ଏଠାରେ ଆମେମାନେ ଠିକ୍ ଦୃଷ୍ଟିପାତ କରୁଅଛୁ ଏବଂ ତାକୁ ଏହା କରୁଥିବାର ଦେଖୁଅଛୁ। ସେ ତାର ବୌଦ୍ଧିକ ବୈଜ୍ଞାନିକ ନାମଧାରୀ କନ୍ୟା ସହିତ ଏହା କରିଅଛି। ସେ ଏହି ଦିନମାନଙ୍କ ମଧ୍ୟରୁ ଗୋଟିଏ ଦିନ ସ୍ଥାପିତ ହେବାକୁ ଥିବା ଏକ ବିଶ୍ୱ ଗୀର୍ଜା ପରିଷଦରେ ନେତୃତ୍ୱ ନେବାକୁ ଯାଉଅଛି। ସମସ୍ତେ ତା ସହିତ ରହିବେ, ଲୋକମାନଙ୍କୁ ପରୀକ୍ଷା କରୁଅଛି। ଏଥିପାଇଁ ନୁହେଁ ଯେ ସେମାନେ ଖରାପ ଲୋକମାନେ ଅଟନ୍ତି, ସେମାନେ ତ ଶସ୍ୟ ପରି ସେହି ସିଧା ଧାଡ଼ିରେ ରୋପିତ କରାଯାଇଥିଲେ। ମାତ୍ର ଶୟତାନ ବିଜ୍ଞାନ ଅନୁସନ୍ଧାନ ଶିକ୍ଷା ପଣ୍ଡିତ ଉପାଧି ନାମକ ଲତାମାନଙ୍କୁ ବୁଣି ଦେଇଥିଲା। ବେଳେବେଳେ ତ ସେମାନେ ଆପଣଙ୍କୁ ପ୍ରଚାର ମଞ୍ଚକୁ ସୁଦ୍ଧା ଯିବାକୁ ଦିଅନ୍ତି ନାହିଁ, ଯେପର୍ଯ୍ୟନ୍ତ କି ଆପଣ କୌଣସି ସେମିନାରୀରୁ ଏକ ପଣ୍ଡିତ ଉପାଧି ଦେଖାଇ ନ ଦିଅନ୍ତି। ଏହା ସବୁ ଭୁଲ ଅଟେ, ସେହି ଲୋକମାନେ ନୁହନ୍ତି, ଏହା ତ ସେହି କାର୍ଯ୍ୟକ୍ରମ ଯାହାକି ଭୁଲ ଅଟେ। ଏବଂ ବର୍ତ୍ତମାନ ଏହା କଣ କରିଅଛି, ଏହା ସବୁ ପୁଣି ଥରେ ଆସୁଅଛି ଏବଂ ସମଗ୍ର ସମ୍ପୂର୍ଣ୍ଣ ବିଶ୍ୱକୁ ଦଳେ ସଂକରଣ ମାଧ୍ୟମରେ ପରମେଶ୍ୱରଙ୍କ ମୂଳ ବୀଜକୁ ବିକୃତ କରିବା ଦ୍ୱାରା ଅନ୍ୟ ଏକ ଅନ୍ଧକାର ବିଶୃଙ୍ଖଳା ମଧ୍ୟକୁ ନେଇ ଆସିଅଛି। ମାତ୍ର ମୁଁ ବହୁତ ଖୁସି ଯେ ପରମେଶ୍ୱର ପୁନର୍ବାର ଆମ ବିଷୟରେ ମନୋଯୋଗୀ ଅଟନ୍ତି, ଯେ ସେ ଏବେ ମଧ୍ୟ ସେହି ପରିସ୍ଥିତିର ସମ୍ମୁଖରେ ବିଚରଣ କରିପାରନ୍ତି। ସେ ପ୍ରତିଜ୍ଞା କରିଥିଲେ ଯେ ସେ ଏହା କରିବେ, ଏବଂ ଏକ ଛୋଟ ପୋଲକୁ ଡାକିବେ ଯିଏକି ତାହାଙ୍କର କନ୍ୟା ହେବ। ବର୍ତ୍ତମାନ ଏଠାରେ ପୁନର୍ବାର ଧ୍ୟାନ ଦିଅନ୍ତୁ ଯେ ଏହି ମଣ୍ଡଳୀ ଗୁଡ଼ିକ କିମ୍ବା ଏହି ଏଦନ ଗୁଡ଼ିକ କେତେ ସିଦ୍ଧ ଭାବେ ପ୍ରତିଚିତ୍ରଣ କରନ୍ତି। ପରମେଶ୍ୱର ତାହାଙ୍କ ବାକ୍ୟର ଏକ ବୀଜ ଦ୍ୱାରା, ଏବଂ କେବଳ ଗୋଟିଏ ମାତ୍ର ବିଷୟ ଅଛି ଯାହାକି ବାକ୍ୟକୁ ସଞ୍ଜୀବିତ କରିପାରେ, ଏବଂ ତାହା ହେଉଛି ଆତ୍ମା, କାରଣ ଏହା ବାକ୍ୟ ପ୍ରତି ଜୀବନ ପ୍ରଦାନକାରୀ ଅଟେ। ଏବଂ ଯେତେବେଳେ ବାକ୍ୟରେ ଥିବା ଜୀବନ ଆତ୍ମାର ଜୀବନକୁ ସାକ୍ଷାତ କରେ, ଏହା ସେହି ସମସ୍ତ ବିଷୟକୁ ଉତ୍ପନ୍ନ କରେ ଯାହା ସବୁ ସେହି ବୀଜ ଅଟେ। ତେବେ ଧ୍ୟାନ ଦିଅନ୍ତୁ ଯେ କଣ ଘଟିଥିଲା। ଏଦନ ଉଦ୍ୟାନରେ ପରମେଶ୍ୱରଙ୍କ ନିଷ୍କଳୁଷତାର ରାଜ୍ୟ ଥିଲା, ଏବଂ ତାହା ସମୟାବଧି ଗୁଡ଼ିକରୁ ଅନ୍ୟତମ ଥିଲା। ପ୍ରଥମ ସମୟାବଧି ନିଷ୍କଳୁଷ ଥିଲା, ଲୋକମାନେ କୌଣସି ପାପ ବିଷୟ ଜାଣିନଥିଲେ, ସେମାନେ ପାପ ବିଷୟରେ କିଛି ହେଲେ ଜାଣିନଥିଲେ। ଉଭୟ ଆଦମ ଏବଂ ହବା ଉଲଗ୍ନ ଥିଲେ, କିନ୍ତୁ ସେମାନେ ନିଜ ମୁଖ ଉପରେ ଥିବା ଆତ୍ମାଙ୍କ ଏକ ଆବରଣ ଦ୍ଵାରା ସେମାନଙ୍କର ଉଲଗ୍ନତାକୁ ଲୁଚି ରହିଥିଲେ। ସେମାନେ ଆଦୌ କଦାପି ଜାଣିନଥିଲେ ଯେ ସେମାନେ ଉଲଗ୍ନ ଥିଲେ, କାରଣ ସେମାନେ ସେଥିରୁ ଲୁଚି ରହିଥିଲେ। କାରଣ ନିଜ ମନରେ ଥିବା ପରମେଶ୍ୱରଙ୍କ ଆବରଣ ଯୋଗୁଁ ସେମାନେ ଜାଣିନଥିଲେ ଯେ କେଉଁ ବିଷୟ ଠିକ୍ ଏବଂ ଭୁଲ ଥିଲା, ଏବଂ ଦୁହେଁ ସେଠାରେ ଉଲଗ୍ନ ହୋଇ ଠିଆ ହୋଇଥିଲେ। ଏହା ଦର୍ଶାଉଥିଲା ଯେ ଏପର୍ଯ୍ୟନ୍ତ ସେମାନଙ୍କ ପାଖକୁ ସେହି ଜ୍ଞାନ ଆସିନଥିଲା। ଦେଖନ୍ତୁ ଯେ ସେମାନେ ଉଲଗ୍ନ ଥିଲେ, ସେହି ଯୋଡ଼ି ଉଲଗ୍ନ ଥିଲା ଏବଂ ତାହା ଜାଣିନଥିଲା। ବର୍ତ୍ତମାନ ଯଦି ଆପଣ ଓଲଟାଇବେ, ଯଦି ଆପଣ ଇଚ୍ଛା କରନ୍ତି କିମ୍ବା ଏହାକୁ ଲେଖିବାକୁ ଚାହାନ୍ତି, ତେବେ ପ୍ରକାଶିତ ବାକ୍ୟ ତାର ତୃତୀୟ ପର୍ବ ପବିତ୍ର ଆତ୍ମା ଏହି ଶେଷ ଯୁଗକୁ, ଶେଷ ଦିନରେ ଏହି ଲାଓଦିକିଆ ପେଣ୍ଟିକୋଷ୍ଟାଲ ମଣ୍ଡଳୀ ଯୁଗକୁ ଭବିଷ୍ୟତବାଣୀ କରିଥିଲେ। ସେ କହିଲେ, ତୁମେ ଉଲଗ୍ନ ଓ ଅନ୍ଧ ଅଟ, ଆଉ ତାହା ଜାଣ ନାହିଁ। ସେଠାରେ ପରମେଶ୍ୱରଙ୍କ ବୀଜ ନିଷ୍କଳୁଷତା ଅଧୀନରେ ଥିଲା। ଏହା ଆଦୌ ଜାଣିନଥିଲା ଯେ ସେମାନେ ଉଲଗ୍ନ ଥିଲେ। ପବିତ୍ର ଆତ୍ମାଙ୍କ ଏକ ଆବରଣ ତଳେ ସେମାନଙ୍କୁ ପାପରୁ ଆଚ୍ଛାଦନ କରିଥିଲା। ଏବଂ ବର୍ତ୍ତମାନ ଏହି ଶେଷ ମଣ୍ଡଳୀ ଯୁଗରେ ଆମେ ଏଠାରେ ପାଉ ଯେ ସେମାନେ ପୁନର୍ବାର ଉଲଗ୍ନ ଅଟନ୍ତି ଏବଂ ତାହା ଜାଣନ୍ତି ନାହିଁ। କିନ୍ତୁ ଏହା ପବିତ୍ର ଆତ୍ମାର ଆବରଣ ନୁହେଁ, ଏହା ତ ସେହି ଆବରଣ ଅଟେ ଯାହାକି ଶୈତାନ ସେଠାରେ ହବା ଉପରେ ପକାଇ ଦେଇଥିଲା। କାମବାସନାର ଆବରଣ, ସେହି କାମ ଲାଳସାର ଆବରଣ। ସେମାନେ ଏତେ ଅପରିଷ୍କାର ଅଟନ୍ତି ଯେ ସେମାନେ ଜାଣନ୍ତି ନାହିଁ ଯେ ସେମାନେ ଉଲଗ୍ନ ଅଟନ୍ତି। ରାସ୍ତାରେ ଚାଲୁଥିବା ଆମର ସ୍ତ୍ରୀ ଲୋକମାନେ ଛୋଟ ଛୋଟ ଜାମା ସର୍ଟ ପିନ୍ଧି ଯୌନ ଉତ୍ତେଜକ ପୋଷାକ ମାନ। କେହି ଜଣେ ମୋତେ ଅନ୍ୟ ଏକ ଦିନ ଖବରକାଗଜରେ ଥିବା ଖଣ୍ଡଟିଏ ପଠାଇଲେ ଏହି ନୂଆ ପୋଷାକ ସମ୍ବନ୍ଧରେ ଯାହା ସେମାନେ ପିନ୍ଧିବାକୁ ଯାଉଛନ୍ତି। ମୁଁ ଭାବୁଛି ନିତମ୍ବରୁ 14 ଇଞ୍ଚ କିମ୍ବା ସେପରି କିଛି ଅଟେ। ଏବଂ ମୁଁ ଆଶ୍ଚର୍ଯ୍ୟ କରେ ଯଦି ଆମର ମହିଳାମାନେ ଏହା ହୃଦୟଙ୍ଗମ କରିପାରନ୍ତି ଯେ ଏହା ଏକ କାମାସକ୍ତ ଆବରଣ ଅଟେ। ତେବେ ଆପଣ କହିବେ, ମୁଁ ପରମେଶ୍ୱରଙ୍କ ନିକଟରେ ପ୍ରମାଣ କରିପାରେ ଯେ ମୁଁ ମୋ ସ୍ୱାମୀ ପ୍ରତି କୌଣସି ବ୍ୟଭିଚାର କ୍ରିୟାର ନିର୍ଦ୍ଦୋଷ ଅଟେ କିମ୍ବା ମୁଁ ଏହିସବୁ। ମାତ୍ର ତଥାପି ବିଚାର ସମୟରେ ଆପଣ ଏକ ବ୍ୟଭିଚାରୀ ବୋଲି କୁହାଯିବାକୁ ଯାଉଛନ୍ତି। ବାଇବେଲ ଏହିପରି ହିଁ ବ୍ୟକ୍ତ କରେ। ଯୀଶୁ କହିଲେ, ଯଦି କେହି ସ୍ତ୍ରୀ ଲୋକ ଉପରେ କାମବାସନାର ଦୃଷ୍ଟିରେ ଦେଖେ, ସେ ନିଜ ହୃଦୟରେ ତା ସହିତ ବ୍ୟଭିଚାର କରିସାରିଛି। ଅନ୍ଧ ଉଲଗ୍ନ ଏବଂ ଏହା ଜାଣନ୍ତି ନାହିଁ, ସେଠାରେ ସେହି ସାନ ଦରିଦ୍ର ସ୍ତ୍ରୀ ଲୋକମାନେ ନୁହେଁ। ମୋର ସେମାନଙ୍କ ବିରୁଦ୍ଧରେ କିଛି ହେଲେ ନାହିଁ, ଏହା ତ ସେହି ମନ୍ଦ ଅଟେ। ଏବଂ ମଣ୍ଡଳୀର ସେହି ବ୍ୟବସ୍ଥା ଏହାକୁ ଚିହ୍ନିବାରେ କିମ୍ବା ଏହା ବିରୁଦ୍ଧରେ ଛିଡ଼ା ହେବାରେ ବିଫଳ ଥିବା ପରି ବୋଧ ହୁଏ। ସେମାନଙ୍କୁ ଖ୍ରୀଷ୍ଟିଆନ ନାମ ତଳେ ସେମାନଙ୍କର କେଶକୁ ଛୋଟ କରି କାଟିବାକୁ, ସୌନ୍ଦର୍ଯ୍ୟ ପ୍ରସାଧନ ଲଗାଇବାକୁ ଓ ଛୋଟ ଛୋଟ ଜାମା ସର୍ଟ ପିନ୍ଧିବାକୁ ଆଉ ପ୍ରଭୃତି ବିଷୟ ସବୁ କରିବାକୁ ଅନୁମତି ଦିଏ। ଏହା କେଡ଼େ ଏକ ଭୟଙ୍କର ବିଷୟ ଅଟେ। ଦେଖନ୍ତୁ, ସେମାନେ ପୁନର୍ବାର ଶୈତାନର ଏଦନରେ ଉଲଗ୍ନ ଅଟନ୍ତି ଏବଂ ଏହା ଜାଣନ୍ତି ନାହିଁ। ସେମାନେ ଏହା ଜାଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ ମୁଁ ଦେଖୁଅଛି, ବୋଧହୁଏ ଏଠାରୁ ଆର ପାର୍ଶ୍ୱକୁ ଦେଖିଲେ ସେ ସନ୍ତରଣ କୁଣ୍ଡକୁ ସେହି ମହିଳାମାନେ ବର୍ତ୍ତମାନ ସେଠାରେ ଅଛନ୍ତି। ଯଦି ସେହି ମହିଳା କେବଳ ଏହା ହୃଦୟଙ୍ଗମ କରନ୍ତି ଯେ ସେ କଣ କରୁଅଛନ୍ତି, କିନ୍ତୁ ସେ ତାହା ଜାଣନ୍ତି ନାହିଁ। ସେ ଉଲଗ୍ନ ଅଟନ୍ତି, ତାର ଶରୀର ପବିତ୍ର ଅଟେ। ସେ ଏହି ପୋଷାକକୁ କାଢିଦିଏ ଯେଉଁଥିରେ ପରମେଶ୍ୱର ଏହି ପିଢ଼ି ପାଇଁ ତାକୁ ବସ୍ତ୍ରାନ୍ୱିତ କରିଥିଲେ, ଚର୍ମ ଦ୍ଵାରା ବସ୍ତ୍ରାନ୍ୱିତ କରିଥିଲେ। ସେ ନିରନ୍ତର ଏହାକୁ କାଟିଦିଏ। ସେ ସଭ୍ୟତା, ଉଚ୍ଚ ଶିକ୍ଷା, ଉନ୍ନତ ସଭ୍ୟତା, ଉଚ୍ଚ ନୈତିକତାର ଶବ୍ଦ ତଳେ ଉଲଗ୍ନ ଅଟେ। ମତେ ସୁନିଶ୍ଚିତ କରିବାକୁ ଦିଅନ୍ତୁ ଯେପରିକି ଏହା ନିମଜ୍ଜିତ ହୋଇଯାଏ। ଏହା ସବୁକିଛି ଶୈତାନର ଅଟେ ଏବଂ ପ୍ରଭୁ ଯୀଶୁଙ୍କ ଆଗମନରେ ଧ୍ୱଂସ ହୋଇଯିବ, ଏହା ବିନଷ୍ଟ ହୋଇଯିବ, ଏହାର ପ୍ରତ୍ୟେକ ଅଂଶ, ଗୋଟିଏ ହେଲେ ଜିନିଷ ବାକି ରହିବ ନାହିଁ। ଏବଂ ହେ ବନ୍ଧୁ, ସମଗ୍ର ଦେଶ ସାରା ଯେତେବେଳେ ଆପଣ ମୋତେ ଏଠାରେ ଫିନିକ୍ସ ଠାରୁ ଶୁଣୁଛନ୍ତି, ସେହି ଜିନିଷ ଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ। ଆପଣ ଏଠାରେ ସେହି ବିଷୟ ଗୁଡ଼ିକ ଅଧୀନରେ ଅଛନ୍ତି। ତେବେ ଯୀଶୁ ତାହା କହିଲେ, ଯଦି ସମ୍ଭବ ହୁଏ ତେବେ ସେମାନେ ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରି ପକାଇବେ। ପ୍ରଥମ ଆତ୍ମା ଏକ ପ୍ରଥମ ଆବରଣ ଏକ ପବିତ୍ର ପରଦା ଥିଲା, ପବିତ୍ର ଆତ୍ମା, ଏବଂ ତାଙ୍କୁ ସେଥିରୁ ବାହାରକୁ ଦେଖିବାର ଉଚିତ ନଥିଲା। କିନ୍ତୁ ଯେତେବେଳେ ଶୈତାନ ତାଙ୍କ ସହିତ ଜ୍ଞାନ ବିଷୟରେ କଥାବାର୍ତ୍ତା କରିବାକୁ ଆରମ୍ଭ କଲା, ସେତେବେଳେ ତାଙ୍କୁ କେବଳ ଜଗତ ଆଡ଼କୁ ଅଳ୍ପ ଟିକିଏ ଅନାଇବାକୁ ଥିଲା। ଏବଂ ଅବିକଳ ତାହା ହିଁ ଅଟେ ଯାହାକି ତାର କନ୍ୟା ସେହି ମଣ୍ଡଳୀ କରିଅଛି। ଆପଣଙ୍କୁ ଦେଖିବାକୁ ଅଛି, ଆପଣଙ୍କୁ କୌଣସି ଚଳଚ୍ଚିତ୍ର ତାରକା ପରି ବସ୍ତ୍ର ପରିଧାନ କରିବାକୁ ଅଛି, କିମ୍ବା ଯୁବା ଲୋକମାନଙ୍କୁ ଏଲଭିସ୍ ପ୍ରେସ୍ଲି ବା ପ୍ୟାଟ୍ ବୁନ୍ ବା ସେହି ଲୋକମାନଙ୍କ ମଧ୍ୟରୁ କାହାରି ପରି ଧର୍ମ ନାମରେ ଅଭିନୟ କରିବାକୁ ଅଛି। ପ୍ୟାଟ୍ ବୁନ୍ ଚର୍ଚ୍ଚ ଅଫ୍ କ୍ରାଇଷ୍ଟ ମଣ୍ଡଳୀର ଜଣେ ଅଟନ୍ତି, ଏଲଭିସ୍ ପ୍ରେସ୍ଲି ଜଣେ ପେଣ୍ଟିକଷ୍ଟାଲ ଅଟନ୍ତି। ଦୁଇଟି ପ୍ରେତାତ୍ମା ଯୁକ୍ତ ଚରିତ୍ରମାନ ଯେଉଁମାନେ କି ଜଗତକୁ ଅପେକ୍ଷାକୃତ ଏକ ଖରାପ ବିଶୃଙ୍ଖଳାରେ ପକାଇ ଦେଇଛନ୍ତି। ଯେତିକି ଖରାପ ଯିହୁଦା ଇସ୍କରିୟତ ଯୀଶୁଖ୍ରୀଷ୍ଟଙ୍କ ବିଶ୍ୱାସଘାତକତାର ସମୟରେ କରିଥିଲେ ସେମାନେ ଏହା ଜାଣନ୍ତି ନାହିଁ, ସେହି ଲୋକମାନେ ତାହା ଜାଣନ୍ତି ନାହିଁ। ସେହି ଲୋକମାନଙ୍କ ପୁରୁଷମାନଙ୍କ ବିରୁଦ୍ଧରେ ମୋର କିଛି ହେଲେ ନାହିଁ, ଏହା ତ ସେହି ଆତ୍ମା ଅଟେ ଯାହାକି ଏହାକୁ ଉତ୍ପ୍ରେରିତ କରୁଅଛି। କେବଳ ଗୋଟିଏ କ୍ଷଣ ପାଇଁ ସେହି ଅନ୍ୟ ପାର୍ଶ୍ୱକୁ ପାଦ ଦିଅନ୍ତୁ, ସେହି ଲତାକୁ କେବଳ ସେହି ଶସ୍ୟକିଣ୍ଡାର ଚାରିଆଡ଼େ ଥରେ ଟିକେ ଧରିବାକୁ ଦିଅନ୍ତୁ, ଦେଖନ୍ତୁ ଯେ କଣ ଘଟିବ। ସେହି ଶସ୍ୟ ନଷ୍ଟ ହୋଇଯିବ, ଓ ହଁ, ଏହା ତ ତାଙ୍କୁ ଧରି ନେଇଛି, ଏବଂ ସେହି ପ୍ରକାରେ ହିଁ ଏହା କରିବ, ଏହା ପ୍ରତ୍ୟେକ ଥର ତାହା କରିବ। ହବାଙ୍କୁ କେବଳ ଜଗତ ଆଡ଼କୁ ଟିକେ ଉଙ୍କି ମାରିବାକୁ ଥିଲା। ଏବଂ ଭାଇ ଓ ଭଉଣୀ, ମୋତେ ଆପଣମାନଙ୍କୁ କିଛି କହିବାକୁ ଦିଅନ୍ତୁ। ପ୍ରଥମ ଯୋହନ ତାର ଦ୍ୱିତୀୟ ପର୍ବ ଏବଂ 15 ପଦରେ ଯଦି ଆପଣମାନେ ଚାହିଁବେ ତେବେ ଆମେ ଏହାକୁ ପାଠ କରିପାରିବା। ବାଇବେଲ କୁହେ, ଯଦି ଆମେ ସଂସାରକୁ ପ୍ରେମ କରୁ କିମ୍ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ କରୁ, ଏହାର କାରଣ ହେଉଛି ପରମେଶ୍ୱରଙ୍କ ପ୍ରେମ ଆମଠାରେ ନାହିଁ। ବର୍ତ୍ତମାନ ସେଠାରେ ସେହି ଶବ୍ଦ ପୃଥିବୀ ନୁହେଁ, ଏହା ତ ଏକ ଗ୍ରୀକ୍ ଶବ୍ଦ କସ୍ମୋସ୍ ଅଟେ, ଯାହାର ଅର୍ଥ ଜଗତର କ୍ରମ। ଯଦି ଆମେ ପୃଥିବୀର ସଂସାରର ବେଶଭୂଷା ଶୈଳୀକୁ ପ୍ରେମ କରୁ, ଯଦି ଆମେ ଏହି ଦିନର ଧାରାକୁ ପ୍ରେମ କରୁ, ଯଦି ଆମେ ଭାବୁ ଏହା ତ ଏକ ଅଦ୍ଭୁତ ସମୟ ଅଟେ, ଓ ଆମ ପାଖରେ ଏହି ସମସ୍ତ ବିଷୟ ଅଛି, ଯଦି ଆପଣ ତାହା ଭାବନ୍ତି, ଏହା ଏଇଥିପାଇଁ ଅଟେ କାରଣ ଆପଣଙ୍କର ଚିନ୍ତାଧାରା ଭୁଲ ଅଟେ। ଏହା ଶୈତାନ ଦ୍ୱାରା ବିକୃତ କରା ହୋଇଅଛି, କାରଣ ଯଦି ଆପଣ ଜଗତର କ୍ରମକୁ ଏବଂ ବର୍ତ୍ତମାନ ଜଗତର ବିଷୟବସ୍ତୁକୁ ପ୍ରେମ କରନ୍ତି, ଏହାର କାରଣ ହେଉଛି ଯେପରିକି ପରମେଶ୍ୱରଙ୍କ ପ୍ରେମ ସୁଦ୍ଧା ଆପଣଙ୍କ ଠାରେ ନାହିଁ, ତାହା ମନେ ରଖନ୍ତୁ। ହେ ପରମେଶ୍ୱର, ଆମେମାନେ କଣ ଦୃଷ୍ଟିପାତ କରୁଅଛୁ ତାହା ଦେଖନ୍ତୁ। ଏଠାରେ ମୁଁ ମାତ୍ର ଗୋଟିଏ ମିନିଟ୍ ପାଇଁ ଅଟକିବାକୁ ଚାହେଁ ଏବଂ ଆପଣଙ୍କୁ ଏକ ଛୋଟ କାହାଣୀଟିଏ କହିବାକୁ ଚାହେଁ। ମୁଁ ପ୍ରଥମ ବିଶ୍ୱଯୁଦ୍ଧରୁ ଜଣେ ପୁରୋହିତ ଠାରୁ ଶୁଣିଥିଲି, ସେମାନେ ପକାଇ ଦେଇଥିଲେ ଯେପରି ଶୈତାନ ଆରମ୍ଭରେ ଥିଲା, ଯେତେବେଳେ ସେ ଏଦନ ଉଦ୍ୟାନକୁ ଆସିଥିଲା, ସେ ସେହି ବୀଜଗୁଡ଼ିକୁ ଖୋଳି ପାରିନଥିଲା, ସେ ସେମାନଙ୍କୁ ବିନାଶ କରିପାରିନଥିଲା, କିନ୍ତୁ ସେ ସେଗୁଡ଼ିକ ଉପରେ ବିଷ ଛିଞ୍ଚି ଦେଇଥିଲା ଏବଂ ତାହା ବୀଜକୁ ବିକୃତ କରି ପକାଇଲା। ଏହା ତାର ସଠିକ୍ ପ୍ରକାର ଉତ୍ପନ୍ନ କଲା ନାହିଁ, ଏହା ମୂଳ ବୀଜକୁ ବିକୃତ କରିଦେଲା, ଏବଂ ତାହା ହିଁ ଅଟେ ଯାହାକି ଧର୍ମର ଏହି ସମସ୍ତ କାର୍ଯ୍ୟକ୍ରମମାନ ଅଟେ। ସେମାନେ ଏବେ ସୁଦ୍ଧା ପରମେଶ୍ୱରଙ୍କ ପୁତ୍ର ଏବଂ କନ୍ୟା ଅଟନ୍ତି, ମାତ୍ର ଏହା ବିକୃତ ହୋଇଅଛି। ସେମାନେ ମଣ୍ଡଳୀକୁ ଯାଆନ୍ତି, ସଠିକ୍ କର୍ମ କରିବାକୁ ଇଚ୍ଛା କରନ୍ତି। ଜଣେ ନନ୍ କଦାପି ଏକ ନୀଚ ମହିଳା ହେବା ପାଇଁ ଗୋଟିଏ ନନେରୀ ବିଦ୍ୟାଳୟକୁ ପ୍ରବେଶ କରେ ନାହିଁ। ଜଣେ ସେବକ କେବେ ବି ଜଣେ ଖରାପ ଲୋକ ହେବା ପାଇଁ ବିଦ୍ୟାଳୟକୁ ଯାଆନ୍ତି ନାହିଁ। ଆପଣ କଦାପି ଜଣେ ଖରାପ ଲୋକ ହେବା ପାଇଁ ମଣ୍ଡଳୀରେ ଯୋଗ ଦିଅନ୍ତି ନାହିଁ ଏବଂ ହାତ ମିଶାନ୍ତି ନାହିଁ, ପୁସ୍ତକରେ ନିଜର ନାମକୁ ରଖନ୍ତି ନାହିଁ, କିମ୍ବା ଆପଣ ନିଜର ମଣ୍ଡଳୀରେ ଯାହା କିଛି ବି କାର୍ଯ୍ୟ କରନ୍ତି ନାହିଁ। ଆପଣ ତାହା ଜଣେ ଭଲ ମଣିଷ ହେବା ପାଇଁ କରନ୍ତି, ମାତ୍ର ଏହା ତ ସେହି ପ୍ରତାରଣା, ଏହା ସେହି ବିକୃତି ଅଟେ ଯାହାକି ତାହା କରିଥାଏ। ଶୈତାନ ଏହାକୁ ଛିଞ୍ଚି ଦେଇଥିଲା, ବୁଝିଲେ। ପରମେଶ୍ୱରଙ୍କର କଦାପି କୌଣସି ସଂଗଠନ ରହିନଥିଲା, ପରମେଶ୍ୱରଙ୍କ ବାକ୍ୟ ଗୁଡ଼ିକରେ କୌଣସି ଠାରେ ବି ଏହିପରି କିଛି ବିଷୟ ମିଳେ ନାହିଁ। ପରମେଶ୍ୱର ଆମର ସଂଗଠନ ଅଟନ୍ତି, ଆମେମାନେ ତାହାଙ୍କ ଠାରେ ଏକ ଶରୀର ରୂପରେ ପରମେଶ୍ୱରଙ୍କ ଠାରେ ସ୍ୱର୍ଗରେ ସଂଗଠିତ ଅଟୁ, ତା ଠିକ ଅଟେ। ଆମର ନାମ ଗୁଡ଼ିକ ମେଷଶାବକଙ୍କ ଜୀବନ ପୁସ୍ତକରେ ରହିଅଛି, ଧ୍ୟାନ ଦିଅନ୍ତୁ। ମାତ୍ର ଦେଖନ୍ତୁ, ମୁଁ ଜାଣେ ଯେ ଏହା ବହୁତ କଠିନ ଅଟେ, କିନ୍ତୁ ମୁଁ ଚାହେଁ ଯେ ଆପଣ ଟିକେ ସମୟ ସହ୍ୟ କରି ନିଅନ୍ତୁ ଯଦି ଆପଣ ଚାହିଁବେ। ବିଶ୍ୱଯୁଦ୍ଧର ସମୟରେ ମୋ ବିଷୟ ଠାରୁ ଦୂରେଇ ଯିବା ପାଇଁ ମୋତେ କ୍ଷମା କରନ୍ତୁ, କିନ୍ତୁ ଏହି କଥାକୁ ଉପସ୍ଥାପିତ କରିବା ପାଇଁ ସେହି ବିଷୟରେ ମୁଁ ମୋର ବିଶ୍ଳେଷଣକୁ ଦେବା ପାଇଁ ଚାହେଁ ଯେ ଶୈତାନ ଏଦନରେ କଣ କରିଥିଲା, ଭୟଙ୍କର ବିଷାକ୍ତ ସ୍ପ୍ରେକୁ ଛିଞ୍ଚି ଦେଇଥିଲା। କଣ ଆପଣ ଜାଣିବାକୁ ଚାହିଁବେ ଯେ ସେହି ସ୍ପ୍ରେଟି କଣ ଥିଲା? ମୁଁ ଆପଣଙ୍କୁ କହିପାରେ, ମୁଁ ଏହାର ସୂତ୍ର ପାଇଛି। ଦୁଇଟି ଶବ୍ଦ, ଅବିଶ୍ୱାସ ଯାହାକି ବିଶ୍ୱାସର ବିପରୀତ ଅଟେ, ଅବିଶ୍ୱାସକୁ ସନ୍ଦେହକୁ ଛିଞ୍ଚି ଦେଲା, ଏବଂ ବିଜ୍ଞାନ ଏହାର ସ୍ଥାନ ପୂରଣ କଲା। ଯେଉଁଠାରେ ବି ସେହି ଫାଙ୍କ ଅଟେ ଯାହାକି ସେହି ବୀଜ ଭିତରକୁ ଗଲା, ଶୈତାନ ସେହି ଫାଙ୍କକୁ ଜ୍ଞାନ ଏବଂ ବିଜ୍ଞାନ ଓ ସଭ୍ୟତାରେ ପରିପୂର୍ଣ୍ଣ କରି ପକାଇଲା। ଏବଂ ତାହା ପରମେଶ୍ୱରଙ୍କ ସମଗ୍ର ସମ୍ପୂର୍ଣ୍ଣ ସୃଷ୍ଟିକୁ ବିକୃତ କରିଦେଲା। ମୁଁ ଜାଣେ ଯେ ଆପଣ ଭାବୁଛନ୍ତି ମୁଁ ଆପଣଙ୍କୁ ଗୋଟିଏ ପଟକୁ ନେଇଯାଉଅଛି, କିନ୍ତୁ ସେହି ଡାଳରେ ମୁଁ ଆପଣଙ୍କ ସହିତ ଅଛି ଏବଂ ଆମେ ସମସ୍ତେ ଏଠାରେ ତାହା ଖୋଜିବାକୁ ଚେଷ୍ଟା କରିବା ପାଇଁ ଅଛୁ ଯେ ଆମେମାନେ କ'ଣ କରିପାରୁ। ଆମେମାନେ ସେହି ବିଷୟଗୁଡ଼ିକୁ ଭିନ୍ନ ହେବା ପାଇଁ କହୁନାହୁଁ। ଆମେମାନେ ସଚ୍ଚୋଟ ରହିବା ଉଚିତ। ଆମେମାନେ ପ୍ରତ୍ୟେକ ଜଣ ମାର୍ଗର ଶେଷକୁ ଆସିଥାଉ, ଯେଉଁଠାରେ କି ଆମେ ପ୍ରତ୍ୟେକ ଶବ୍ଦ ପାଇଁ ହିସାବ ଦେବାକୁ ଯାଉଅଛୁ। ଠିକ ବର୍ତ୍ତମାନ ଆମେ ଜାଣୁ ଯେ ଆମର ସ୍ୱର ଗୁଡାକ ଯେତେବେଳେ ଆମେମାନେ ଜନ୍ମ ହୋଇଥାଉ, ଆମର ପ୍ରଥମ ଛୋଟ କାନ୍ଦଟି ସବୁ ଏକ ଟେପ୍ରେ ଯାଇଥାଏ। ଏହା ବିଚାର ଦିନରେ ପୁନର୍ବାର ବଜା ଯିବାକୁ ଅଛି। ଏପରିକି ଆପଣ ପିନ୍ଧୁଥିବା ପୋଷାକ ଗୁଡ଼ିକ ମଧ୍ୟ ଆପଣଙ୍କ ସମ୍ମୁଖରେ ବିଚାର ଦିନରେ ପ୍ରଦର୍ଶିତ କରାଯିବ। ଏପରିକି ବିଜ୍ଞାନ ମଧ୍ୟ ତାହା ଟେଲିଭିଜନ ଦ୍ୱାରା ପାଇଅଛି। ଦେଖନ୍ତୁ, ଟେଲିଭିଜନ ଏକ ଚିତ୍ରକୁ ନିର୍ମାଣ କରେ ନାହିଁ, ଏହା ତ କେବଳ ଏହାକୁ ପ୍ରସାରିତ କରେ। ପୋଷାକର ରଙ୍ଗ ପ୍ରତ୍ୟେକ ଥର ଆପଣମାନେ ଗମନାଗମନ କରନ୍ତି, ଆପଣଙ୍କ ମନରେ ଥିବା ପ୍ରତ୍ୟେକ ଚିନ୍ତାଧାରା ଅବିକଳ ଭାବରେ ପରମେଶ୍ୱରଙ୍କ ନଥିପତ୍ରରେ ରଖାଯାଏ ଏବଂ ସେହି ବଡ଼ ବିଷୟଟି ଠିକ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ। ଆପଣ ପିନ୍ଧିଥିବା ପ୍ରତ୍ୟେକ ସେହି ଅପରିଷ୍କାର ପୋଷାକ ଗୁଡ଼ିକ ପ୍ରତ୍ୟେକ ଥର ଯେତେବେଳେ ଆପଣ ବାରିକ ଦୋକାନକୁ ଯାଇଥିଲେ, ସେହି କେଶକୁ କାଟିଥିଲେ ଯାହା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି, ଏହା ହେବାକୁ ଯାଉଅଛି। ଆପଣ ଏଥିପାଇଁ ଉତ୍ତର ଦେବେ। ଆପଣ ଠିକ ସେଠାରେ ଏକ ପଦକ୍ଷେପ ନେଇପାରନ୍ତି ନାହିଁ, ଏପରିକି ଆପଣଙ୍କ ହୃଦୟର ଚିନ୍ତାଧାରା ସୁଦ୍ଧା ଠିକ ଯେତେବେଳେ ଆପଣ ଏହା କରୁଥାନ୍ତି, ଆପଣଙ୍କ ସମ୍ମୁଖରେ ଠିକ ଖେଳାଯିବ। ଆପଣ କିପରି ରକ୍ଷା ପାଇବାକୁ ଯାଉଛନ୍ତି? ଯଦି ଆମେ ଏତେ ବଡ଼ ଏକ ପରିତ୍ରାଣକୁ ଅବହେଳା କରିବା, ତେବେ ଆମେ କିପରି ରକ୍ଷା ପାଇବା? ବୁଝିଲେ, ଆମେ ଖସିଯିବାକୁ ଯାଉନାହୁଁ। ପ୍ରତ୍ୟେକ ଗତି ଏବଂ ହୃଦୟର ଚିନ୍ତାଧାରାମାନ ଠିକ ଅନ୍ୟ ଏକ ପରିସରରେ ରେକର୍ଡ ହେଉଅଛି। ଏପରିକି ଆପଣ ପିନ୍ଧିଥିବା ପୋଷାକର ରଙ୍ଗ ମଧ୍ୟ ଟେଲିଭିଜନ, ରଙ୍ଗୀନ ଟେଲିଭିଜନ ଏହାକୁ ଠିକ ପ୍ରମାଣ କରେ, ଏହାକୁ ବାହାର କରେ ଓ ଦେଖାଏ। ଦେଖନ୍ତୁ, ତାହା ତ କେବଳ ସେହି ତିନୋଟି ପରିସରରୁ ଗୋଟିଏ ଅଟେ ଯେଉଁଥିରେ ଆମେମାନେ ବସବାସ କରୁଅଛୁ। ବୁଝିଲେ, ତେବେ ବିଷ କିପରି ମଣ୍ଡଳୀକୁ ଆଘାତ କରିଅଛି, ପୃଥିବୀକୁ ଆଘାତ କରିଅଛି, ଶୈତାନର ବିଷ ବୀଜ ଗୁଡ଼ିକ ଉପରେ ଏଥିରେ ଫାଙ୍କ କରିଦେଇଛି ଏବଂ ଏହାକୁ ବିକୃତ କରିଦେଇଛି। ଆହୁରି ଏବଂ ଆହୁରି ସେ ମଣ୍ଡଳୀର ହୃଦୟ ଗୁଡ଼ିକ ଭିତରେ ଏବଂ ଲୋକମାନଙ୍କ ହୃଦୟରେ ଗଭୀର ଭାବରେ ନିମଜ୍ଜିତ ହେଉଅଛି। ପୁଣି ସବୁକିଛି ବିଜ୍ଞାନ ବିଜ୍ଞାନ ଅଟେ, ଯେପର୍ଯ୍ୟନ୍ତ କି ଏହା ଏପରି ଏକ ସ୍ଥାନକୁ ହୋଇଯାଉଅଛି ଯେଉଁଠାରେ କି ମାନବ ଜାତି ଆନ୍ତଃ ପ୍ରଜନନ କରିବା ଦ୍ୱାରା ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ବୀଜକୁ ତାର ନିଜ ପ୍ରକାରର ଉତ୍ପନ୍ନ କରିବା ଉଚିତ ଏବଂ ମାନବ ଜାତି ଓ ଉଦ୍ଭିଦ ଏବଂ ସମସ୍ତେ ଆନ୍ତଃ ପ୍ରଜନନ ହୋଇ ଆମକୁ ଏପରି ଏକ ସ୍ଥାନକୁ ନେଇ ଆସିଛି ପୃଥିବୀରୁ ଆମର ଖାଦ୍ୟ ଖାଇବାରେ, ଯାହାକି ଆମ ଶରୀର ଗୁଡ଼ିକ ସଂକରିତ କରିଦେଇଅଛି। ଏହା ଆମର ସମଗ୍ର ମନଗୁଡ଼ିକୁ କରିଦେଇଛି। ବର୍ତ୍ତମାନ ଯଦି ଆମର ଶରୀର ଗୁଡ଼ିକ 20 ବର୍ଷରୁ 25 ବର୍ଷକୁ ପତିତ ହେଉଅଛି ସଂକରିତ ଖାଦ୍ୟ ଦ୍ୱାରା ଅବକ୍ଷୟ କୋଷ ଗୁଡ଼ିକ ହେତୁ, ତାହେଲେ କଣ ଆମର ମସ୍ତିଷ୍କର କୋଷ ଗୁଡ଼ିକ କ୍ଷୟପ୍ରାପ୍ତ ହୁଏ ନାହିଁ କି? କଣ ସେହି କୋଷ ଗୁଡ଼ିକ ମଧ୍ୟ ହୁଏ ନାହିଁ କି? ସେଇଥିପାଇଁ ବାଳୁଙ୍ଗାରିକି ଏହି ଦ୍ରୁତ ବେଗର ଯାନ ହଟ୍ ରଡ୍ ସହିତ ଏଠାରେ ମାର୍ଗରେ ଦୌଡ଼ିଥାଏ, ଯେତେବେଳେ କି ରିକେଟା ଏଲଭିଟା ମାନ ଏବଂ ସେମାନଙ୍କ ମଧ୍ୟରୁ ଅନେକ ଯେପରିକି ଆମେ ନାମ ଡାକିଥାଉ, ଏଠାରେ ଲୋକମାନଙ୍କ ଆଗରେ ଅର୍ଦ୍ଧନଗ୍ନ ଭାବରେ ରହିଥାନ୍ତି। ମାନସିକ ସ୍ତରରେ କ୍ଷୟପ୍ରାପ୍ତ ଭଦ୍ରତା କିମ୍ବା ନୈତିକତା ବିଷୟରେ ଆଉ କୌଣସି ଧାରଣା ନଥାଏ। ମୋର ଛୋଟ କାହାଣୀରେ ଏହି ପୁରୋହିତ ଜଣକ କହିଲେ ଯେ ସେ ଡାକ୍ତରଖାନାରେ ରହିଥିଲେ ଏବଂ କହିଲେ ଯେ ବହୁତ ସଂଖ୍ୟକ ବାଳକମାନେ ତମ୍ବୁରେ ପଡି ରହିଥିଲେ। ସେ ଠିକ ସେହି ସମୟରେ ବାହାରୁ ଆସିଥିଲେ। ସେ କହିଲେ ଯେ ସେ ସେଠାକୁ ଯାଇଥିଲେ ଏବଂ କୌଣସି ଅଧିକାରୀ ତାଙ୍କୁ କହିଲେ, ପୁରୋହିତ ମହୋଦୟ, ଆମେ ସେଠାରେ ଥିବା ସେହି କ୍ଷେତଗୁଡ଼ିକୁ ଦେଖିବା ନିମନ୍ତେ ବାହାରକୁ ଯିବା ପାଇଁ ଚାହୁଁଅଛୁ। ସେମାନେ ଏହି ସୋରିଷ ଏବଂ କ୍ଲୋରିନ୍ ଗ୍ୟାସ୍କୁ ଫିଙ୍ଗି ଦେଇଥିଲେ ଯେପରିକି ସେମାନେ ସେହି ଦିନମାନଙ୍କରେ କରିଥାନ୍ତି ଏବଂ କହିଲେ, ମୁଁ ସେଠାରେ ବାହାରକୁ ଗଲି। ଭାଇ ବ୍ରାନହାମ କହିଲେ, ସେଠାରେ ଗୋଟିଏ ହେଲେ ଗଛ ଉପରେ କୌଣସି ବଳକଳ ନଥିଲା, ସେଠାରେ ଗୋଟିଏ ଘାସର ପତ୍ରଟିଏ ନଥିଲା, ଏହା ଏକ ଇଷ୍ଟର୍ ସକାଳ ଥିଲା। ସେ କହିଲେ ସେଠାରେ କିଛି ପୁରୁଣା ଭଙ୍ଗା ଟ୍ୟାଙ୍କ ଗୁଡ଼ିକ ପଡି ରହିଥିଲା, ସେହି ଅଧିକାରୀକୁ ସେଗୁଡ଼ିକର ହିସାବ ରଖିବାକୁ ଥିଲା ଏବଂ ଏହା ଦେଖିବାକୁ ଥିଲା ଯଦି ସେହି ମହାନ ଆର୍ଗନ ଜଙ୍ଗଲ ନିକଟରେ ସେଗୁଡ଼ିକ ସହିତ କିଛି କରାଯାଇ ପାରିବ କି। କହିଲେ, ଯେତେବେଳେ ମୁଁ ସେଠାରେ ଏକାକୀ ଛିଡ଼ା ହୋଇଥିଲି, ମୁଁ ଉପରକୁ ଚାହିଁଲି, କହିଲି, ହେ ପରମେଶ୍ୱର, ଏହିପରି ଭାବରେ ହିଁ ଆସୁଅଛି। ତା ଠିକ ଅଟେ, ଏହା ସବୁ ଆସୁଅଛି। ଏହା ସବୁ ଜଳି ଯାଇଥିଲା, କୌଣସି ଠାରେ ବି କିଛି ଜୀବନ ନଥିଲା, ଘାସ ଜଳି ଯାଇଥିଲା, ଗଛ ସେହି ଗ୍ୟାସ ଦ୍ୱାରା ଗଛ ଗୁଡିକ ମରିଯାଇଥିଲା, ସବୁକିଛି ମରିଯାଇଥିଲା, ଅଙ୍କା ବଙ୍କା ହୋଇଯାଇଥିଲା, ଝୁଲି ରହିଥିଲା, ଯେଉଁଠାରେ କି ଗୁଳି ଏବଂ ପ୍ରବୃତ୍ତି ବିଷୟ ସବୁ ଏହାକୁ ଛିଦ୍ର କରିଦେଇଥିଲା। ଯଦି ତାହା ଆଜି ଜଗତର ଚିତ୍ର ନୁହେଁ କି, ଯେଉଁଠାରେ କି ଶୈତାନ ତାର ଅବିଶ୍ୱାସ, ତାର ସଂକରଣ, ତାର ବିଜ୍ଞାନ, ତାର ଜ୍ଞାନକୁ ଛିଞ୍ଚନ କରୁଅଛି। ଯେପର୍ଯ୍ୟନ୍ତ କି ଏହା ଆରମ୍ଭରେ ଯାହା ଥିଲା ଯେତେବେଳେ ପରମେଶ୍ୱର ଆଦମ ଏବଂ ହବାଙ୍କୁ ଉଦ୍ୟାନରେ ରଖିଥିଲେ ସେହି ସୁନ୍ଦର ପାରଦେଶକୁ ମୃତ୍ୟୁବିହୀନ ଭାବରେ ଅସୁସ୍ଥତା ବିହୀନ ଦୁଃଖ ବିହୀନ ରଖିଥିଲେ ଏବଂ ସବୁକିଛି ସିଦ୍ଧ ଭାବରେ ରହିଥିଲା। ଦେଖନ୍ତୁ ଯେ ଶୈତାନର ଡିଡିଟି ରସାୟନ କ'ଣ କରିଅଛି, ସେ ଏକ ବିଶୃଙ୍ଖଳା ଅଟେ, ଏଥିରେ ଆଉ କିଛି ନାହିଁ। ସେ କହିଲେ, ମୁଁ କାନ୍ଦିବାକୁ ଲାଗିଲି, ମୁଁ ପଛକୁ ଗଲି, ମୁଁ ଗୋଟିଏ ପଥର ପ୍ରତି ଆକର୍ଷିତ ହେଲି। କହିଲେ, ମୁଁ ଠିକ ସେଠାକୁ ଯାଇ ସେ ପଥରକୁ ଦେଖିଲି, ଏହାକୁ ଠେଲି ଦେଲି, ପଥର ତଳେ ଗୋଟିଏ ଛୋଟ ଧଳା ଫୁଲ ବଢୁଥିଲା, କେବଳ ମାତ୍ର ଜୀବନ୍ତ ବିଷୟ ଯାହା ବାକି ରହିଥିଲା, କାରଣ ଏହା ଏକ ପଥର ଦ୍ୱାରା ଆଶ୍ରୟ ପାଇଥିଲା। ପରମେଶ୍ୱର, ମୋର ପଥର, ଆଜି ଆମକୁ ଆଶ୍ରୟ ଦିଅ। ହେ ପରମେଶ୍ୱର, ଯେତେବେଳେ କି ବିଜ୍ଞାନ ଏବଂ ଶିକ୍ଷା ନାମରେ ଏହି ବିଷ ଗୁଡିକ ସବୁଆଡେ ବିତରିତ ହେଉଅଛି, ଆମକୁ ଆଶ୍ରୟ ଦିଅ। ହେ ପରମେଶ୍ୱର, ସେହି ଦିନ ପର୍ଯ୍ୟନ୍ତ ମୋତେ ସୁରକ୍ଷାରେ ରଖ, ଏହା ହିଁ ମୋର ପ୍ରାର୍ଥନା ଅଟେ। ବର୍ତ୍ତମାନ ମୁଁ ଆଶା କରେ ଯେ ଆମେ ପ୍ରତ୍ୟେକ ଜଣ ସେହି ପଥର ଖ୍ରୀଷ୍ଟଙ୍କ ତଳେ ଅଛୁ। ମୁଁ ଠିକ ଅନ୍ୟ ଦିନ ପ୍ରଚାର କରିଥିଲି, ଆପଣମାନଙ୍କ ମଧ୍ୟରୁ ଅନେକ ଏହା ଶୁଣିଥିବେ, ମୁଁ ଜଙ୍ଗଲ ଦେଇ ଯାଉଥିଲି, ଶିକାର କରୁଥିଲି ଏବଂ ମୁଁ ବୁଲି ପଡିବା ହେତୁ ଆକର୍ଷିତ ହେଲି ଏବଂ ମୁଁ ଦେଖିଲି ଆଉ ସେଠାରେ ଗୋଟିଏ ଖାଲି ସିଗାରେଟ୍ ଡବା କିମ୍ବା ଖୋଳ ରହିଥିଲା। ଅବା ଆପଣ ଏହାକୁ ଯାହା କିଛି ବି କୁହନ୍ତି, ଏବଂ ଏହା ସେହି କମ୍ପାନୀ ଅଟେ। ମୁଁ ଅନୁଭବ କରେ ଯେ ମୁଁ ତାର ନାମ କହିବା ଉଚିତ ନୁହେଁ, କିନ୍ତୁ ସେହି ତମ୍ବାକୁ କମ୍ପାନୀର ସେମାନଙ୍କର ଏକ ସ୍ଲୋଗାନ ରହିଛି, ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣଯନ୍ତ୍ର, ଜଣେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କର ସ୍ୱାଦ। ମୁଁ ଜଙ୍ଗଲ ଭିତରକୁ ଆଉ ଟିକେ ଅଳ୍ପ ଚାଲିବାକୁ ଆରମ୍ଭ କଲି ଏବଂ କିଛି ଗୋଟାଏ ବିଷ ମୋତେ ଆକର୍ଷିତ କଲା, ସେହି ସିଗାରେଟ୍ ଖୋଳ ପାଖକୁ ଫେରିଯାଅ। ମୁଁ ଭାବିଲି, ସ୍ୱର୍ଗୀୟ ପିତା, ମୁଁ ସେଠାରେ ସେହି ଗଛ ତଳକୁ ଯାଉଅଛି ଯେଉଁଠାରେ ଦିନେ ସକାଳେ ସେହି ଗୁଣ୍ଡୁଚି ମୂଷା ଗୁଡିକ ତୁମର କଥିତ ବାକ୍ୟ ଦ୍ୱାରା ଅସ୍ତିତ୍ୱରେ ଅଣାଯାଇଥିଲେ, ତୁମେ ମୋତେ କାହିଁକି ଫେରାଇ ଡାକି ନବ? ଆଉ କିଛି ଗୋଟାଏ ବିଷ କହିଲା, ଆଗାମୀ ରବିବାର ଦିନ ପାଇଁ ତୁମ ନିମନ୍ତେ ଏକ ଉପଦେଶ ଆସୁଅଛି, ତୁମର ମୂଳ ପାଠ ଏହା ଉପରେ ଲେଖା ହୋଇଛି। ମୁଁ ଭାବିଲି, ଗୋଟିଏ ସିଗାରେଟ୍ ଖୋଳ ଉପରେ ଫେରିଗଲି ଏବଂ ମୁଁ ଚିନ୍ତା କରିବାକୁ ଲାଗିଲି, ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର ତାହା କି ଏକ ପ୍ରତାରଣା ଅଟେ? ଯଦି ଜଣେ ବ୍ୟକ୍ତି ଏକ ଚିନ୍ତାଶୀଳ ମନୁଷ୍ୟ ହୁଏ ତାହେଲେ ତ ସେ ଆଦୌ ଧୂମପାନ କରିବ ନାହିଁ, ମାତ୍ର ଆପଣ ଦେଖନ୍ତୁ ଲୋକମାନେ ତ ଏହାକୁ ଗିଳି ପକାଉଛନ୍ତି। ମୁଁ ବିଶ୍ୱାସ କରେ ଯେ ଏହା 2 ବର୍ଷ ପୂର୍ବେ ଥିଲା, ଯେତେବେଳେ ମୁଁ ଗୋଟିଏ ସମ୍ମିଳନୀରେ ଥିଲି, ମୁଁ ବିଶ୍ୱ ମେଳାକୁ ଯାଇଥିଲି ଯେତେବେଳେ ତା ପଶ୍ଚିମ ତଟରେ ହୋଇଥିଲା ଏବଂ ସେଠାରେ ସେମାନେ ୟଲ୍ ବ୍ରେନରଙ୍କ ଚିତ୍ର ଏବଂ ଅନେକ କେତେକର ଚିତ୍ର ରଖିଥିଲେ ଏବଂ ବୈଜ୍ଞାନିକମାନେ ସେମାନଙ୍କ ମଧ୍ୟରୁ ଅନେକ ସେହି ସମାନ ହଲ୍ରେ ଧୂମପାନର ବିପଦ ବିଷୟରେ କହିଥିଲେ। ସେମାନେ କିପରି ସେହି ଧୂଆଁକୁ ଏକ ମାର୍ବଲ ପଥରରେ ଟାଣିଲେ ଏବଂ ଏକ ଛୋଟ ଗୋଲ ଆକାରରେ ଘୁରାଇଲେ ଆଉ ସେଠାରୁ ସେହି ନିକୋଟିନ୍କୁ ନେଇ ତାକୁ ଗୋଟିଏ ମୂଷାର ପିଠି ଉପରେ ଥୋଇଲେ ଏବଂ ତାକୁ ଏକ ପିଞ୍ଜରାରେ ରଖିଲେ। 7 ଦିନ ମଧ୍ୟରେ ସେ କର୍କଟରେ ଏତେ ପରିପୂର୍ଣ୍ଣ ହୋଇଗଲା ଯେ ଏପରିକି ସେ ଚାଲି ସୁଦ୍ଧା ପାରିଲା ନାହିଁ, ବୁଝିଲେ? ସେ କହିଲେ, ଏହାକୁ ପାଣି ଦେଇ ଟାଣିଲେ ଏବଂ କହିଲେ, ଛଣାଯନ୍ତ୍ର। କହିଲି, ଛଣାଯନ୍ତ୍ର, ସେପରି କୌଣସି ବିଷୟ ନାହିଁ। କହିଲେ, ତୁମେ ତେବେ ଏହା ନିଜେ ବିଜ୍ଞାନ ଅଟେ। ସେମାନେ କହିଲେ, ଆପଣଙ୍କ ପାଖରେ ଟାର୍ ନ ହେବା ଯାଏଁ ଆପଣ ଧୂଆଁ ପାଇପାରନ୍ତି ନାହିଁ, ଟାର୍ ଧୂଆଁକୁ ତିଆରି କରେ ଏବଂ ଏହା କେବଳ ଗୋଟିଏ ବିଷୟ ଅଟେ, ତାହା ହେଉଛି ଏହା ଅଧିକ ସିଗାରେଟ୍ ବିକ୍ରୟ କରିବା ପାଇଁ ଏକ କୌଶଳ ଅଟେ। ଯେତେବେଳେ ତାହା ଯଦି ମୁଁ ଆଶା କରେ ନାହିଁ ଯେ ଆପଣ ଏହା ଭାବନ୍ତି ଯେ ମୁଁ ଦେବଦ୍ରୋହୀ କିମ୍ବା ଜଣେ ଧର୍ମାନ୍ଧ ଅଟେ। ଜଣେ ମନୁଷ୍ୟ ଭିତରେ ଥିବା ସେହି ଶୟତାନ ତାକୁ ଧୂମପାନ କରାଇଥାଏ ଯେପରିକି ସେ ଆପଣାକୁ ମାରିଦିଏ। ଯେତେବେଳେ କି ସେ ଗୋଟିଏ ସିଗାରେଟ୍ର ନିକୋଟିନ୍ ଚାହିଁଥାଏ ଯାହାକି ତାର ଇଚ୍ଛାକୁ ପୂରା କରିବ, ବର୍ତ୍ତମାନ ସେହି କମ୍ପାନୀ ଏହି ପ୍ରତାରଣାକାରୀ କୌଶଳ ସହିତ ଆସେ ଏବଂ କୁହେ, ଏକ ଚିନ୍ତାଶୀଳ ମଣିଷର ଛଣାଯନ୍ତ୍ର, ତାକୁ 4 କିମ୍ବା 5 ସିଗାରେଟ୍ ଆଣିବାକୁ ପଡିବ ଯେ ଆପଣଙ୍କ ଭିତରେ ସେତିକି ଟାର୍ ତିଆରି କରେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେତିକି ଆପଣ ଗୋଟିକରେ କରିଥିଲେ। ଆମେରିକୀୟମାନେ ନିଜ ଭାଇ ଓ ଭଉଣୀମାନଙ୍କୁ ମୃତ୍ୟୁ ବିକ୍ରୟ କରୁଛନ୍ତି, ମୁଁ ତାହା ବୁଝେ ନାହିଁ, କିନ୍ତୁ ତଥାପି ସେଠାରେ ମୁଁ ଭାବିଲି ସେଠାରେ ଏକ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର ଅଛି ଯାହାକି ଠିକ ଅଟେ। ବର୍ତ୍ତମାନ ଯଦି ଜଣେ ବ୍ୟକ୍ତି ଧୂମପାନ କରୁଛନ୍ତି, ମନେ ରଖନ୍ତୁ ଏହା ଧୂମପାନ କରୁଥିବା ଜଣେ ବ୍ୟକ୍ତିଙ୍କର ସ୍ୱାଦକୁ ଉତ୍ପନ୍ନ କରେ, ତାପରେ ଯଦି ଆପଣ ଏକ ଧୂଆଁର ଏକ ଇଚ୍ଛାକୁ ପୂରଣ ନ କରିପାରନ୍ତି ଯେପର୍ଯ୍ୟନ୍ତ କି ଆପଣ ସେଠାରେ ଧୂଆଁ ନ ପାଇଯାଆନ୍ତି, ଯାହାକି ଆପଣଙ୍କ ଠାରେ କରିବ ସ୍ୱାଦକୁ ଉତ୍ପନ୍ନ କରିବାକୁ ଅଛି, ତେଣୁକରି ଆପଣ 4 ସିଗାରେଟ୍ କିମ୍ବା 5 ଧୂମପାନ କରନ୍ତି ଏବଂ ତା ପାଇଁ ଆଗଠାରୁ ଅଧିକ ମୂଲ୍ୟ ଦିଅନ୍ତି ଯେତିକି ଆପଣ କେବଳ ଗୋଟିଏ ନିୟମିତ ସିଗାରେଟ୍ ଆଣିବାରେ ଦେଇଥାନ୍ତି। ଦେଖନ୍ତୁ, ଏହା ଏକ କୌଶଳ ଅଟେ, ଏକ ବିକ୍ରୟ କରିବାର କୌଶଳ, ଲୋକମାନଙ୍କୁ ଆମେରିକୀୟ ମାନଙ୍କୁ ପ୍ରତାରଣା କରିଥାଏ। ଯେତେବେଳେ ମୁଁ ଭ୍ୟାଲି ଜର୍ଜ ଜର୍ଜ ୱାଶିଂଟନ ବିଷୟରେ ଚିନ୍ତା କରେ, ତାଙ୍କର ଦୁଇ ତୃତୀୟାଂଶ ସୈନିକ ମାନଙ୍କ ସହିତ ଥିଲେ, ପୁଣି ସେହି ଶୀତ ଦିନରେ ସେମାନଙ୍କ ପାଦରେ କୌଣସି ଜୋତା ନଥିଲା, କେବଳ ସେହି ଅର୍ଥନୀତିକୁ ନିର୍ମାଣ କରିବା ପାଇଁ ଯାହାକି ଆଜି ଆମର ରହିଅଛି। ଆଉ ତାପରେ ଆମେରିକୀୟମାନେ ଆମେରିକୀୟକୁ ନିଜର ଭାଇ ଏବଂ ଭଉଣୀକୁ ଏକ ମିଥ୍ୟା କୌଶଳ ତଳେ ମୃତ୍ୟୁ ବିକ୍ରୟ କରନ୍ତି ଅଶୁଭ ଧନ ପାଇଁ, ଯାହାକି ସମସ୍ତ ମନ୍ଦତାର ମୂଳ ଅଟେ। ଟଙ୍କାର ଅଭିଳାଷ ପ୍ରେମ, ସମଗ୍ର ବିଷୟଟି ପାଗଳ ହୋଇଯାଇଅଛି, ଏହା ନ ଜାଣି ଯେ ଏହି ସମଗ୍ର ଜିନିଷ ନଷ୍ଟ ହୋଇଯିବ। କିନ୍ତୁ ଯଦି ଆପଣ ଧୂଆଁ ନ ପାଆନ୍ତି, ଆପଣ ସ୍ୱାଦ ପାଇପାରିବେ ନାହିଁ। ତାପରେ ମୁଁ ଚିନ୍ତା କଲି, ସେଠାରେ ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର ଅଛି, ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର, ଏବଂ ମୁଁ ମୋର ମୂଳ ପାଠ ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର ଏକ ପବିତ୍ର ମନୁଷ୍ୟର ସ୍ୱାଦକୁ ଉତ୍ପନ୍ନ କରେ ତାଠାରୁ ନେଲି। ତେଣୁ ମୁଁ ଚିନ୍ତା କଲି ଯେ ଆମର ନାମଧାରୀ ସଂସ୍ଥାମାନ ସେହିପରି ଅନେକ କାର୍ଯ୍ୟଗୁଡ଼ିକ କରିଛନ୍ତି, ଲୋକମାନଙ୍କୁ ଭିତରକୁ ନେଇ ନିଅନ୍ତି ଓ ନିଜକୁ ଯେକୌଣସି ଉପାୟରେ ବି ଖ୍ରୀଷ୍ଟିଆନ ବୋଲି କୁହାଇଥାନ୍ତି। କାହିଁକି? ସେମାନେ ତ ସେମାନଙ୍କର ନାମଧାରୀ ସଂସ୍ଥା କିମ୍ବା ସଂଗଠନ ଗୁଡ଼ିକରେ ଅଧିକ ଲୋକମାନଙ୍କୁ ପାଆନ୍ତି, ଆମେ ସେଠାରେ ଅଧିକ ପାଇଥାଉ, କାରଣ ଆମେ ସେମାନଙ୍କୁ ଏହା ତାହା ଏବଂ ସେହି ଅନ୍ୟ ପୁଣି ଯେକୌଣସି ବିଷୟ ତଳେ ଭିତରକୁ ଆସିବା ପାଇଁ ଦେଇଥାଉ। ଏଥିରେ କୌଣସି ଫରକ ପଡେ ନାହିଁ, କେବଳ ଏତିକି ଯେ ସେମାନେ ସେମାନଙ୍କର ନାମକୁ ପୁସ୍ତକରେ ରଖନ୍ତୁ ଏବଂ ସେମାନେ ଖ୍ରୀଷ୍ଟିଆନ ବୋଲି କୁହନ୍ତୁ, ତାହା ହିଁ ସବୁକିଛି। ଓ ବିଶ୍ୱାସ ଦ୍ୱାରା ତୁମେ ଉଦ୍ଧାର ପାଇଥାଅ, ଆପଣଙ୍କୁ ବିଶ୍ୱାସ କରିବାକୁ ଅଛି। ଶୈତାନ ମଧ୍ୟ ସେହି ସମାନ ବିଷୟ କରିଥାଏ। ହଁ, ଆପଣଙ୍କୁ ତ ନୂତନ ଭାବେ ଜନ୍ମ ହେବାକୁ ପଡିବ ଏବଂ ତାହା ପରମେଶ୍ୱରଙ୍କ ଛଣାଯନ୍ତ୍ର ମାଧ୍ୟମରେ ଆସିଥାଏ। ବର୍ତ୍ତମାନ ସେଠାରେ ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର ଅଛି, ମୁଁ ଏହାକୁ ମୋ ହାତରେ ଧରିଛି। ଏହା ଏକ ନାମଧାରୀ ସ୍ୱାଦ ଉତ୍ପାଦନ କରିବ ନାହିଁ, କିନ୍ତୁ ଏହା ନିଶ୍ଚିତ ଭାବରେ ଜଣେ ପବିତ୍ର ବ୍ୟକ୍ତିଙ୍କର ସ୍ୱାଦକୁ ସନ୍ତୁଷ୍ଟ କରିବ। ଆପଣ ଜାଣନ୍ତି କିପରି ଭାବରେ ଜଣେ ଛୋଟ ଛୋଟ କେଶ ବିଶିଷ୍ଟ ମହିଳା ଏହି ଛଣାଯନ୍ତ୍ର ଦେଇ ଆସିପାରିବେ, କିପରି ଜଣେ ମହିଳା ଛୋଟ ଜାମା ସ୍କର୍ଟ ଗୁଡ଼ିକ ପିନ୍ଧି କିମ୍ବା ଚିପା ଜାମା ସ୍ଲାକ୍ ଗୁଡ଼ିକ ପିନ୍ଧି ଏହି ମାଧ୍ୟମ ଦେଇ ଆସିପାରିବେ। ଯେତେବେଳେ କି ବାଇବେଲ କୁହେ ଜଣେ ସ୍ତ୍ରୀ ପାଇଁ ପୁରୁଷର ପୋଷାକ ପିନ୍ଧିବା, ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟଯୋଗ୍ୟ ବିଷୟ ଅଟେ, ଏବଂ କିପରି ଜଣେ ପୁରୁଷ ଯିଏକି ନିଜ ବିଷୟରେ କିଛି ଗୋଟାଏ ଭାବୁଥାଏ ଏଠାରେ ବାହାରି ଯାଇ ସ୍ତ୍ରୀ ଭଳି ବସ୍ତ୍ର ପରିଧାନ କରିପାରେ, ନିଜର କେଶକୁ ଜଣେ ସ୍ତ୍ରୀ ପରି ବଢିବାକୁ ଦେଇପାରେ, ଆଖିର ତଳେ ବେଣୀ କରିପାରେ ଏବଂ ସେହିପରି କୁଞ୍ଚନ କରିପାରେ। ସେ ତ ନିଜ ପତ୍ନୀର ଆନ୍ତରିକ ପୋଷାକ ପିନ୍ଧିଛି, ତାର ପତ୍ନୀ ତାର ବାହ୍ୟ ପୋଷାକ ପିନ୍ଧିଛି। ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର, ଜଣେ ଚିନ୍ତାଶୀଳ ମନୁଷ୍ୟ ତାହା କରିବେ ନାହିଁ, କିମ୍ବା ଜଣେ ଚିନ୍ତାଶୀଳ ମହିଳା ତାହା କରିବେ ନାହିଁ। ପରମେଶ୍ୱରଙ୍କ ବାକ୍ୟ ଏହାକୁ ଅତିକ୍ରମ କରିବାକୁ ଦେବ ନାହିଁ। ଏପରି ଗୋଟିଏ ହେଲେ ଜିନିଷ ନାହିଁ ଯାହାକି ସେହି ବାକ୍ୟ ଦେଇ ଅତିକ୍ରମ କରିପାରିବ, ତାହା ହିଁ ପବିତ୍ର ଆତ୍ମା ଅଟନ୍ତି, ଏବଂ ଏହା ଆପଣଙ୍କ ଭିତରେ ବାକ୍ୟକୁ ନେଇ ଆସିଥାଏ ଏବଂ ଏହା ପବିତ୍ର ବ୍ୟକ୍ତିଙ୍କର ଏକ ସ୍ୱାଦକୁ ଉତ୍ପନ୍ନ କରେ। ଆଜି ରାସ୍ତା ଗୁଡ଼ିକରେ ରିକେଟାକୁ ଦେଖନ୍ତୁ, ପରମେଶ୍ୱର ସୁନ୍ଦର ସୁଗଠିତ ଶରୀର ଦେଇଛନ୍ତି, ଆଉ ଶୟତାନ ଏହାକୁ ବ୍ୟବହାର କରୁଅଛି, ଏବଂ ସେ ଏତେ ଅନୈତିକ ପୋଷାକ ପିନ୍ଧିବ, ଏହା ନ ଜାଣି ଯେ ଆଜିଠାରୁ ନେଇ ଗୋଟିଏ ସପ୍ତାହ ଭିତରେ ସେ କବରରେ କ୍ଷୟପ୍ରାପ୍ତ ହେଉଥିବ। ଅଳ୍ପ କେତେ ଦିନ ପୂର୍ବରୁ ଏଠାରେ ରାସ୍ତାରେ ଆସୁଥିବା ବେଳେ ପଶ୍ଚିମ ତଟରେ ଥିବା ଆସେମ୍ବ୍ଲି ଅଫ୍ ଗଡ୍ର ଏକ ସମ୍ମିଳନୀରେ ମୁଁ ପ୍ରଚାର କରୁଥିଲି। ଦକ୍ଷିଣ ପଶ୍ଚିମାଞ୍ଚଳ ବାଇବେଲ ବିଦ୍ୟାଳୟର ଏକ ସଭାରେ ଜଣେ ସାନ ମହିଳା ରାସ୍ତାରେ ଚାଲି ଯାଉଥିଲେ, ଜଣେ ସାନ ସେହି ଛୋଟ ଛୋଟ ପୋଷାକ ପିନ୍ଧିଥିଲେ, ସନ୍ତରଣ ପୋଷାକ ବିକିନି କିମ୍ବା ଯାହା ବି ଆପଣ ଏହାକୁ କୁହନ୍ତି, ଏବଂ ସେହି ପୋଷାକର ଅଗ ଝୁଲି ରହିଥିଲା, ଏକ ଗାଈ ଚରୁଆ ଟୋପି ଏବଂ ଜୋତା ପିନ୍ଧିଥିଲେ। ମୁଁ ରାସ୍ତାରେ ଯାଉଥିଲି, ମୁଁ ଚିନ୍ତା କଲି ବେଚେରା ସାନ ମହିଳାଟି କୌଣସି ମା ଏବଂ ବାପାଙ୍କ ସନ୍ତାନ, ଏଠାରେ ପରମେଶ୍ୱରଙ୍କ ଝିଅ ହେବା ପାଇଁ ରଖାଯାଇଥିଲେ, ଆଉ ଶୈତାନର ଏକ ଚାରା ଜାଲରେ ପରିଣତ ହୋଇଯାଇଅଛି। ମୁଁ ଭାବିଲି, ମୁଁ ବିଶ୍ୱାସ କରେ ଯେ ମୁଁ କେବଳ ବୁଲି ପଡିବି ଏବଂ ଯାଇ ସେ ପିଲାଟିକୁ କହିବି। ସେ ସେଠାରେ ମୋର ସାରାର ବୟସ 17 ବର୍ଷ 16 ବର୍ଷ କିମ୍ବା ସେହିପରି କିଛି ହୋଇଥିବା ପରି ଦେଖାଯାଉଥିଲା। ମୁଁ ଭାବିଲି, ନା, ମୋର ଯିବା ଉତ୍ତମ ନୁହେଁ, ମୁଁ କେବଳ ଏଠାରେ ରାସ୍ତାରେ ଯାଇ ତାଙ୍କ ପାଇଁ ପ୍ରାର୍ଥନା କରିବି। କେହି ଯଦି ମୋତେ ତାଙ୍କୁ ଅଟକାଇ ତାଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖି ପକାଇବ, ଉତ୍ତମ ହେବ ଯେ ମୁଁ ତାହା ନ କରେ। ତେବେ ପୁଣି ଶୁଣନ୍ତୁ, ହେ ପରମେଶ୍ୱରଙ୍କ ପୁତ୍ରଗଣ, ଆପଣ ସେହି ସମାନ ସ୍ଥାନକୁ ପହଞ୍ଚନ୍ତି ଯେଉଁଠାରେ ଏହି ଦିନର ଇସେବଲ ମାନେ ଆପଣଙ୍କ ସହିତ ଖେଳନ୍ତି। ମାତ୍ର ଜଣେ ଚିନ୍ତାଶୀଳ ମନୁଷ୍ୟ ପ୍ରଥମେ ଚିନ୍ତା କରିବ, ସେ ଅତି ସୁନ୍ଦର ହୋଇଥାଇପାରେ, ହୋଇପାରେ ଯେ ମୋର ତା ସହିତ ଏକ ଚର୍ଚ୍ଚିତ ଯୋଡ଼ି ହୋଇପାରେ, କିନ୍ତୁ ହେ ବାଳକ, ଏହା ଆପଣଙ୍କୁ ଆପଣଙ୍କର ପ୍ରାଣର ମୂଲ୍ୟ ଦେବାକୁ ପଡିପାରେ। ଆପଣଙ୍କ ମଧ୍ୟରୁ କେତେକ ଝିଅମାନେ ଏହି ରିକି ପିଲାମାନଙ୍କ ପାଇଁ ଦେବାକୁ ପଡ଼ିପାରେ। ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର ଏକ ପବିତ୍ର ବ୍ୟକ୍ତିଙ୍କର ସ୍ୱାଦକୁ ଉତ୍ପନ୍ନ କରେ। ଆପଣ ବିବାହିତ ପୁରୁଷମାନେ ଯେତେବେଳେ ଆପଣ ସେହି ପ୍ରକାର ରାସ୍ତାରେ ସ୍ତ୍ରୀମାନଙ୍କୁ ଦେଖନ୍ତି, ହେ ପରମେଶ୍ୱରଙ୍କ ପୁତ୍ରଗଣ, କଣ ଆପଣ ଏହା ହୃଦୟଙ୍ଗମ କରନ୍ତି ନାହିଁ ଯେ ପ୍ରଥମ ଆରମ୍ଭରେ କଣ ଘଟିଥିଲା? ଯେତେବେଳେ ଜଳପ୍ଲାବନର ଜଗତ ସମୟରେ ବିଜ୍ଞାନ ସ୍ତ୍ରୀମାନଙ୍କୁ ଏତେ ସୁନ୍ଦର କରିଦେଇଥିଲା, ଏପରିକି ଯେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟର କନ୍ୟାଗଣଙ୍କୁ ଗ୍ରହଣ କରିନେଲେ, ପରମେଶ୍ୱରଙ୍କ କନ୍ୟାଗଣଙ୍କୁ ନୁହନ୍ତି, ଏବଂ ପରମେଶ୍ୱର ଏହାକୁ କଦାପି ଭୁଲି ନଥିଲେ। ସେମାନେ ସମଗ୍ର ବିଷୟକୁ ନଷ୍ଟ କରିଦେଲେ। ବିଜ୍ଞାନ ଅତ୍ୟଧିକ ସୁନ୍ଦର, ଏହା ଏପରି ହେଉଥିଲା। ଆପଣ ଶେଷ ଦିନରେ ସ୍ତ୍ରୀମାନଙ୍କ ସୌନ୍ଦର୍ଯ୍ୟରେ ବୃଦ୍ଧିକୁ ଲକ୍ଷ୍ୟ କରନ୍ତୁ, ଏହା ଶେଷ ସମୟର ଚିହ୍ନ ଅଟେ, ପରମେଶ୍ୱର ଏହା ପ୍ରମାଣ କରିଛନ୍ତି। ତେଣୁ ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ରକୁ ବ୍ୟବହାର କରନ୍ତୁ, ଆପଣ ଜଣେ ପବିତ୍ର ବ୍ୟକ୍ତିଙ୍କର ସ୍ୱାଦକୁ ପାଇବେ। ଏହା ଆପଣଙ୍କୁ ନିଜର ଘରର ମୂଲ୍ୟ ଦେବାକୁ ପଡ଼ିପାରେ, ଏହା ଆପଣଙ୍କୁ ନିଜର ବୃତ୍ତିର ମୂଲ୍ୟ ଦେବାକୁ ପଡ଼ିପାରେ, ଆପଣଙ୍କ ପାଖରେ ଯାହା କିଛି ଅଛି ଆପଣଙ୍କୁ ତାହା ସବୁର ମୂଲ୍ୟ ଦେବାକୁ ପଡ଼ିପାରେ। ଏହା ବ୍ୟତୀତ ଆପଣଙ୍କ ପ୍ରାଣର ମୂଲ୍ୟ ଦେବାକୁ ପଡ଼ିପାରେ, ଏହା ଆପଣଙ୍କର ଘରକୁ ଭାଙ୍ଗିଦେବ। ହୋଇପାରେ ଯେ ଅନ୍ୟ ଜଣେ ପୁରୁଷ ଆପଣଙ୍କର ସନ୍ତାନମାନଙ୍କୁ ଲାଳନ ପାଳନ କରନ୍ତି, କିମ୍ବା ଅନ୍ୟ ଜଣେ ସ୍ତ୍ରୀ ଲୋକ ଆପଣଙ୍କର ସନ୍ତାନମାନଙ୍କୁ ଲାଳନ ପାଳନ କରନ୍ତି। ଜଣେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ରକୁ ନିଅନ୍ତୁ, ଏହା ଜଣେ ପବିତ୍ର ମହିଳାଙ୍କର ସ୍ୱାଦକୁ ଉତ୍ପନ୍ନ କରିବ। ଯେତେବେଳେ ଆପଣ ବାରିକ ଦୋକାନକୁ ଯାଆନ୍ତି କିମ୍ବା ଅନ୍ୟ କିଛିକୁ ଯାଆନ୍ତି ଏବଂ ସେମାନେ ଆପଣଙ୍କୁ କୁହନ୍ତି, ଆପଣ ଜାଣନ୍ତି ଆପଣଙ୍କର ଏକ ମୁଣ୍ଡ ବିନ୍ଧା ହେବାକୁ ଯାଉଅଛି, ଜଣେ ଚିନ୍ତାଶୀଳ ମହିଳାଙ୍କର ଛଣାଯନ୍ତ୍ରକୁ ନିଅନ୍ତୁ ଯେ ବାଇବେଲ କଣ କୁହେ ଦେଖନ୍ତୁ, ତାପରେ ଏଥିରୁ ଦୂରେଇ ଯାଆନ୍ତୁ, ବୁଝିଲେ? ଆପଣ ତାହା କରନ୍ତୁ ନାହିଁ। ମୁଁ ଆପଣଙ୍କର ଭାଇ ଅଟେ ଏବଂ ମୁଁ ଆପଣଙ୍କୁ ପ୍ରେମ କରେ, ଆପଣଙ୍କ ବିରୁଦ୍ଧରେ ମୋର କିଛି ହେଲେ ନାହିଁ, ପରମେଶ୍ୱର ଜାଣନ୍ତି, ଏବଂ ତାହା ହିଁ ଅଟେ ଯାହାକି ମୋତେ ସେହି ବିଷୟ ସବୁ କହିବା ପାଇଁ ବାଧ୍ୟ କରେ ଯାହା ମୁଁ କହିଥାଏ। ତାହାର କାରଣ ହେଉଛି ଆପଣମାନଙ୍କ ପାଇଁ ପରମେଶ୍ୱରଙ୍କର ପ୍ରେମ। ଯଦି ଜଣେ ବ୍ୟକ୍ତି ସେଠାକୁ ଯାଆନ୍ତି ଏବଂ ସେମାନେ ଆପଣଙ୍କୁ କୁହନ୍ତି ନାହିଁ, ଆପଣଙ୍କର ପାଳକ ଆପଣଙ୍କୁ ଆଖପାଖରେ ବସି ସେହିପରି କାର୍ଯ୍ୟକଳାପ କରିବାକୁ ଦିଅନ୍ତି, ତେବେ ସେ ଆପଣଙ୍କୁ ପ୍ରେମ କରନ୍ତି ନାହିଁ, ସେ ଆପଣଙ୍କୁ ପ୍ରେମ କରିପାରନ୍ତି ନାହିଁ। ମୁଁ ସ୍ତ୍ରୀ ଲୋକମାନଙ୍କ ପାଇଁ ସେହିପରି କୌଣସି ପ୍ରେମ ଚାହିଁବି ନାହିଁ, ମୁଁ ତ ମୋର ଭଉଣୀ ପାଇଁ ଏକ ପବିତ୍ର ସ୍ୱାଦ ରଖିବାକୁ ଚାହିଁବି। ମୁଁ ଚାହେଁ ଯେ ସେ ପ୍ରକୃତରେ ମୋର ଭଉଣୀ ହୁଅନ୍ତୁ, ଏପରି ନୁହେଁ ଯେ କେହି ଜଣେ କହିପାରନ୍ତି କେହି ଜଣେ ତାଙ୍କ ବିଷୟରେ ସେ ଏତେ ସୁନ୍ଦର ଏବଂ ସେ ଏପରି ଅଟନ୍ତି ବୋଲି କହିପାରନ୍ତି, ଏବଂ ସେହି ଯୌନ ଅଭିଳାଷୀ ରାଣୀ ସେ ତ ଯାଆନ୍ତି ନା, ସେ ତ ଜଣେ ଭଦ୍ର ମହିଳା ହେଉନ୍ତୁ ବୋଲି ମୁଁ ଚାହେଁ। ହେ ପ୍ରଭୁ, ମୋତେ ସେହି ଶୈଳ ତଳେ ରଖ। ହଁ, ଏଫିସିଓ 5:26 କେବଳ ଗୋଟିଏ ମାତ୍ର ଉପାୟ ଯେ ଆପଣ ସେହି ଶୈଳ ଦେଇ ଯାଇପାରନ୍ତି, ତାହା ହେଉଛି ବାକ୍ୟ ଦ୍ୱାରା ପୃଥକୀକରଣ ଜଳ ଦ୍ୱାରା ଧୌତ ହୋଇ। ତା ଠିକ ଅଟେ। ତେବେ ଏହି ଶୈତାନକୁ ତାର ଶିକ୍ଷା ଦ୍ୱାରା ଆପଣଙ୍କୁ ଛିଞ୍ଚିବାକୁ ଦିଅନ୍ତୁ ନାହିଁ। ନା ନା, ଏହା ଆପଣଙ୍କର ପ୍ରଭାବକୁ ମାରି ପକାଇବ, ଶୈତାନକୁ ତା ହରି ନେବାକୁ ଦିଅନ୍ତୁ ନାହିଁ। ତେବେ ମୁଁ ସେହି ମଣ୍ଡଳୀରେ ସମ୍ପୃକ୍ତ ଅଟେ ଯେଉଁଥିରେ ମୋର ମା ସମ୍ପୃକ୍ତ ଥିଲେ, ଯେଉଁଥିରେ ମୋର ବାପା ମୋର ଜେଜେମା ଥିଲେ। ଶୈତାନକୁ ତା ସହିତ ଆପଣଙ୍କୁ ଛିଞ୍ଚିବାକୁ ଦିଅନ୍ତୁ ନାହିଁ। ସପ୍ତ ମଣ୍ଡଳୀ ଯୁଗ ଉପରେ ଏବଂ ସେଠାରେ ଥିବା ବିଷୟଗୁଡ଼ିକରେ ବାଇବେଲ ପୂର୍ବରୁ କହିସାରିଛି ଯେ ଏହା ସବୁ ବୀଜ ମଧ୍ୟକୁ ଯାଇଅଛି। ତା ଠିକ ଅଟେ, ସମଗ୍ର ବିଷୟଟି ଦୁର୍ନୀତିଗ୍ରସ୍ତ ଅଟେ, ସମଗ୍ର ବିଷୟଟି ଏକ ଦୁର୍ଗନ୍ଧଯୁକ୍ତ ଘା ଅଟେ, ତାକୁ ଆପଣଙ୍କ ଉପରେ ଛିଞ୍ଚିବାକୁ ଦିଅନ୍ତୁ ନାହିଁ, କହିବାକୁ ଦିଅନ୍ତୁ ନାହିଁ। ତେବେ ଏହା ତ ଉଚ୍ଚ ନୈତିକତାର ବିଷୟ ଅଟେ, ପୁରୁଣା ଦିନ ତୁଳନାରେ ଆମେମାନେ ଅଧିକ ଶିକ୍ଷିତ ଅଟୁ। ଶୈତାନକୁ ତାହା ଆପଣଙ୍କ ଉପରେ ରଖିବାକୁ ଦିଅନ୍ତୁ ନାହିଁ। ମୁଁ ଆପଣଙ୍କୁ ତାର ସଭ୍ୟତା, ଶିକ୍ଷା ଏବଂ ବିଜ୍ଞାନର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଦେଖାଇ ଦେଇଅଛି। ସେ ଏହାକୁ ଠିକ୍ ମଣ୍ଡଳୀ ଭିତରକୁ ନେଇ ଆସିଛି ଏବଂ ଆପଣ ତାହା ଶୁଣନ୍ତୁ ନାହିଁ। ଆପଣ ନିଜର ମୁଣ୍ଡକୁ ସେହି ପୁରୁଣା ମଇଳା ଟେଲିଭିଜନ ଏବଂ ଜିନିଷ ଗୁଡ଼ିକରୁ ଦୂରେଇ ରଖନ୍ତୁ। ଏବଂ ଆମର ମୂଳ ପାଠ କହେ, ଅନୁରୂପୀ ହୁଅ ନାହିଁ, ମାତ୍ର ତୁମେ ପରିବର୍ତ୍ତିତ ହୁଅ। ଏପରି ନୁହେଁ ଯେ ଭିତରକୁ ଯାଇ ଏହା କହିବେ, ରବିବାର ଦିନ ମୁଁ ସୁନିଶ୍ଚିତ ହୋଇଥିଲି। ନା, ଭିତରକୁ ଯାଆନ୍ତୁ ଏବଂ ଠିକ୍ ବର୍ତ୍ତମାନ ହିଁ ରୂପାନ୍ତରିତ ହୁଅନ୍ତୁ। ଆପଣ ଯାହା ଥିଲେ ସେଥିରୁ ପରମେଶ୍ୱର ଆପଣଙ୍କୁ ଯାହା କରିବାକୁ ଚାହାନ୍ତି ସେଥିରେ ରୂପାନ୍ତରିତ ହୁଅନ୍ତୁ। ତେବେ ଏହା ସେଥିରେ ନିର୍ଭର କରେ ଯେ ଆପଣଙ୍କ ଭିତରେ କେଉଁ ପ୍ରକାରର ବୀଜ ଅଛି। ଯଦି ଆପଣଙ୍କ ଭିତରେ ଏକ ବୌଦ୍ଧିକ ଶିକ୍ଷାଗତ ବୀଜ ରଖାଯାଇଛି, ତାହେଲେ ସେଠାରେ କେବଳ ଗୋଟିଏ ବିଷୟ ଅଛି ଯାହାକି ତାହା କରିପାରେ, ଯେ ଆପଣଙ୍କୁ ପରମେଶ୍ୱରଙ୍କ ପୁତ୍ର କିମ୍ବା କନ୍ୟା ଭାବରେ ବିକୃତ କରେ, ତାହା ହିଁ ସବୁକିଛି ଅଟେ। ଏହା ହିଁ କେବଳ ମାତ୍ର ବିଷୟ ଯାହାକି ତାହା କରିପାରେ। ଲୋକମାନେ ଆଜି ଯେତେବେଳେ କି ମୁଁ ଦେଖେ, ସେମାନେ ଏପରି ଭାବରେ ଆଚରଣ କରନ୍ତି ଯେପରିକି ସେମାନେ ଏହା ସୁଦ୍ଧା ବିଶ୍ୱାସ କରନ୍ତି ନାହିଁ ଯେ ଜଣେ ପରମେଶ୍ୱର ଅଛନ୍ତି। ଏହି ଅଭିବ୍ୟକ୍ତିକୁ କ୍ଷମା କରନ୍ତୁ, ଯଦି ଏହା ଦ୍ୱାରା କାହାରି ଭାବନା ଆଘାତ ପାଇଥାଏ, ମୋର ତାହା ଅଭିପ୍ରାୟ ନୁହେଁ। କେତେକ ରବିବାର ପୂର୍ବରୁ ମୋତେ ମୋ ନିଜର ଝିଅ ଦ୍ୱାରା ଆମନ୍ତ୍ରଣ କରାଯାଇଥିଲା ଯେ ଏକ ଟେଲିଭିଜନ ସେଟ୍ ପାଖକୁ ଯାଇ ଏକ ଧାର୍ମିକ ଗୀତଗାନକୁ ଦେଖେ। ଏହା ରବିବାର ସକାଳେ ଥିଲା। ମୁଁ ଓରାଲ ରବର୍ଟସଙ୍କୁ ତାଙ୍କ କାର୍ଯ୍ୟକ୍ରମରେ ଶୁଣିବାକୁ ଚାହୁଁଥିଲି। ମୋତେ ତାହା ଜଣାଇବା ପାଇଁ ମୁଁ ସେମାନଙ୍କୁ କହିଥିଲି। କହିଲେ ଆପଣ ଏହା ଶୁଣନ୍ତୁ, ଏହା ଏକ ମହାନ ଭଜନ ଗାନ ଅଟେ। ମୋ ପୁଅ ମଧ୍ୟ ସେଠାରେ ଠିଆ ହୋଇ ମୋତେ ତା ବିଷୟରେ କହିଲା ଏବଂ ମୁଁ ସେହି ସେଟ୍ ଆଡ଼କୁ ବୁଲି ପଡ଼ିଲି। ଆମେ ଜଣେ ମହିଳାଙ୍କ ଠାରୁ ସେହି ଟେଲିଭିଜନ ଭଡ଼ାରେ ନେଲୁ ଯାହାକି ତାଙ୍କ ଘରେ ଥିଲା। ମୁଁ ମୋ ଘରେ କେବେ ବି ସେହିପରି ଗୋଟିଏ ଜିନିଷ ରଖିବାକୁ ଇଚ୍ଛା କରେ ନାହିଁ। ନା ମହାଶୟ, ମୁଁ ମୋ ଘରେ ସେହି ଜିନିଷ ଚାହେଁ ନାହିଁ। ମୁଁ ମୋର ବନ୍ଧୁକରେ ଏହାକୁ ଗୁଳି କରି ବିନଷ୍ଟ କରିଦେବି। ମୁଁ ସେହି ମନ୍ଦ ଜିନିଷ ସହିତ କିଛି ହେଲେ କରିବାକୁ ଚାହେଁ ନାହିଁ। ନା ଆଜ୍ଞା, କିନ୍ତୁ ଗୋଟିଏ ନେଲି। ମୋତେ ଆପଣମାନଙ୍କୁ ଏଠାରେ ଆପଣ ଏରିଜୋନାବାସୀ ମାନଙ୍କ ବିଷୟରେ କହିବାକୁ ଦିଅନ୍ତୁ। ଆପଣମାନେ ଅନ୍ୟ ଦିନ ବିଦ୍ୟାଳୟ ଗୁଡ଼ିକ ସମ୍ବନ୍ଧରେ ସେହି ବିଶ୍ଳେଷଣକୁ ଦେଖିଲେ କଣ ନୁହେଁ କି ଆରିଜୋନାର ବିଦ୍ୟାଳୟରେ 80% ପିଲାମାନେ ମାନସିକ ଅଭାବରେ ପୀଡିତ ଅଟନ୍ତି। ସେମାନଙ୍କ ମଧ୍ୟରୁ 67% ଟେଲିଭିଜନ ଦେଖିବା ଦ୍ୱାରା ହୋଇଥିଲେ। ତା ବିଷୟରେ କଣ ଅଟେ? ଉତ୍ତମ ହେବ ଯେ ଆପଣ ନିଜର ବନ୍ଧୁକ ବ୍ୟବହାର କରିନେଇଥାନ୍ତେ, ବୁଝିଲେ? ବର୍ତ୍ତମାନ ଶୈତାନଙ୍କୁ ତାହା ଆପଣମାନଙ୍କ ଉପରେ ଛିଞ୍ଚିବାକୁ ଦିଅନ୍ତୁ ନାହିଁ। ନା ଆଜ୍ଞା, ବର୍ତ୍ତମାନ ଲୋକମାନେ ଯେପରି ମୁଁ କହିଲି, ଲୋକମାନେ ଏପରି ଭାବରେ ଆଚରଣ କରନ୍ତି ଯେପରିକି ସେମାନଙ୍କୁ ବିଚାରକୁ ଆସିବାକୁ ହିଁ ପଡ଼ିବ ନାହିଁ। ଏହି ବାଳକ ଏବଂ ବାଳିକାମାନେ ସେମାନେ କୌଣସି ଅଧିବାସୀ ଭାରତୀୟ ପରିବାରରୁ ଥିଲେ ଏବଂ ଅନେକ କିଛି ସୌନ୍ଦର୍ଯ୍ୟ ପ୍ରସାଧନ ଲଗାଇଥିଲେ। ମୁଁ ଭାବୁଛି ଯେ ଶ୍ରୀମାନ ପୁଲ ନାମକ ଜଣେ ବ୍ୟକ୍ତି ଏହାର ମୁଖ୍ୟ ଅଟନ୍ତି। ଏବଂ ଯଦି ମୁଁ କେବେ ଭଜନ ଗୁଡ଼ିକର ଏକ ଆଧୁନିକ ଉପହାସ ଦେଖିଥିଲି, ତେବେ ସେହି ପ୍ରକାରେ ହିଁ ସେମାନେ ଏହାକୁ ପରିଚାଳନା କରିଥିଲେ। ସେଠାରେ ଦଳେ ବାଳୁଙ୍ଗାରୀ କିପିଲା ଠିଆ ହୋଇ ନିଜର ହାତ ଗୁଡ଼ିକୁ ଉପରକୁ ଓ ତଳକୁ ହଲାଇଥିଲେ। ମୁଁ ନିଶ୍ଚିତ ଭାବରେ ଆଜି ସକାଳେ ଏଠାରେ ଥିବା ସେ ଯୁବା ବ୍ୟକ୍ତିଙ୍କୁ ପ୍ରଶଂସା କରେ ଯିଏକି ଗୀତ ଗାଇଥିଲେ। ଜଣେ ବାସ୍ତବ ପୁରୁଷ ପରି ଭଦ୍ର ଦିଶୁଥିଲେ। ମୁଁ ତା ପସନ୍ଦ କରେ। ଯେତେବେଳେ ଆପଣ ବ୍ୟବସାୟୀମାନେ କୌଣସି ସମୟରେ ଏଠାରେ ଦଳେ ବାଳୁଙ୍ଗାରୀ କିମାନଙ୍କୁ ନେଇ ଆସନ୍ତି, ଯେଉଁମାନେ କି ଏଠାରେ ଛିଡ଼ା ହୁଅନ୍ତି ଏବଂ ହୋ ହାଲ୍ଲା ଓ ପାଟିତୁଣ୍ଡ କରନ୍ତି ଆଉ ସେହିପରି କାର୍ଯ୍ୟକଳାପ କରନ୍ତି ଏବଂ ମୁହଁ ନୀଳ ନ ପଡ଼ିବା ପର୍ଯ୍ୟନ୍ତ ସେମାନେ ନିଜର ନିଶ୍ୱାସକୁ ଧରି ରଖନ୍ତି, ତେବେ ତାହା ଗୀତ ଗାଇବା ନୁହେଁ। ତାହା ତ କେବଳ ବହୁତ ଅଧିକ ବୈଜ୍ଞାନିକ ପାଟିତୁଣ୍ଡ କରିବା ଅଟେ। ଗୀତ ଗାନ ହେଉଛି ହୃଦୟରୁ ସଙ୍ଗୀତ ବାହାରିବା। ଏବଂ ମୁଁ ଭାବିଲି, କେଡ଼େ ଦୁଃଖର ବିଷୟ, ଏହା କେତେ ଲଜ୍ଜାଜନକ ଅଟେ। ତେବେ କିପରି ଧର୍ମ ନାମରେ ସେମାନେ ଏପରି ଭାବରେ ଆଚରଣ କରନ୍ତି ଯେପରିକି କୌଣସି ପରମେଶ୍ୱର ହିଁ ନାହାନ୍ତି। ଅନ୍ୟଦିନ କେହି ଜଣେ ଗୋଟିଏ ପୁଅ ପିଲାକୁ କହିଲେ, ଯିଏକି ମୋ ଝିଅ ସହିତ ଯାଆନ୍ତି, ଖ୍ରୀଷ୍ଟିଆନ ବାଳକ କହିଲେ, ଆଦମ ଏବଂ ହବା ବିଷୟରେ ଏକ ପ୍ରଖର ଟିପ୍ପଣୀ ଦେଲେ, କହିଲେ ହବା ଉଦ୍ୟାନ ଦେଇ ଯାଉଅଛି, କହିଲେ ପିଲାମାନେ କଣ ତୁମେ ସେହି ଗଛକୁ ସେଠାରେ ଦେଖୁଅଛ, କହିଲେ ସେଠାରେ ହିଁ ଅଟେ ଯେଉଁଠାରେ କି ତୁମର ମା ଆମକୁ ଘର ଏବଂ ଗୃହରୁ ଖାଇଦେଲା। କଣ ଆପଣ କଳ୍ପନା କରିପାରିବେ, ଯାହାକୁ ଜଣେ କଠୋର ଖ୍ରୀଷ୍ଟିଆନ ବୋଲି ଅନୁମାନ କରାଯାଏ, ସେ ପରମେଶ୍ୱରଙ୍କ ଏକ ପ୍ରତିଜ୍ଞା ଏବଂ ବାକ୍ୟକୁ ଗ୍ରହଣ କରିବେ ଓ ଏହାକୁ ଏକ ଘୁଷୁରୀ ଗଦାରେ ଫିଙ୍ଗି ଦେବେ। ସେମାନେ ଏପରି ଭାବରେ ଆଚରଣ କରନ୍ତି ଯେପରି ସେମାନଙ୍କୁ ବିଚାରକୁ ଆସିବାକୁ ପଡ଼ିବ ନାହିଁ, ମାତ୍ର ପରମେଶ୍ୱର ପ୍ରତ୍ୟେକ ଗୁପ୍ତ ବିଷୟକୁ ବିଚାରରେ ନେଇକରି ଆସିବେ। ସେମାନେ ପରମେଶ୍ୱର ନଥିବା ପରି ଆଚରଣ କରନ୍ତି। ମୁଁ ସେମାନଙ୍କୁ ମୂର୍ଖ ବୋଲି କହିବାକୁ ଚାହେଁ ନାହିଁ, କାରଣ ବାଇବେଲ କୁହେ ଯେ ମୂର୍ଖ ଠିକ୍ ନୁହେଁ। ଯୀଶୁ କହିଲେ ଯେ ଏହା କହିବା ଉଚିତ ନୁହେଁ, କୌଣସି ମନୁଷ୍ୟକୁ ମୂର୍ଖ ବୋଲି କୁହ ନାହିଁ। ମାତ୍ର ଗୀତ ସଂହିତା 14:1 ମୂଢ ମନେ ମନେ କହିଅଛି, ପରମେଶ୍ୱର ନାହାନ୍ତି, ବୁଝିଲେ? ସେମାନେ ନୁହନ୍ତି। ମୁଁ ସେମାନଙ୍କୁ ମୂର୍ଖ ବୋଲି କହିବାକୁ ଚାହେଁ ନାହିଁ, କିନ୍ତୁ ସେମାନେ ସେହିପରି ହୋଇଥିବା ଭଳି ଆଚରଣ କରନ୍ତି। ସେମାନେ ସେହିପରି ଆଚରଣ କରନ୍ତି। ତେଣୁକରି ଆପଣ ଦେଖନ୍ତୁ ଯେ ଆଜି ଆମେମାନେ କେଉଁଠାରେ ଅଛୁ, ଯେପରିକି ପରମେଶ୍ୱର ନାହାନ୍ତି। ମୁଁ ମଣ୍ଡଳୀରେ ସମ୍ପୃକ୍ତ ଅଟେ ଏବଂ ସେମାନେ ସମସ୍ତେ ସମଗ୍ର ବିଷୟଟି, ସେହି ବାଇବଲଟି ଏକ ବଡ଼ ପରିହାସର ବିଷୟ ଅଟେ। ଆମ ମଣ୍ଡଳୀ ଜାଣେ ଯେ ସେମାନେ କେଉଁଠାକୁ ଯାଉଅଛନ୍ତି, ହଁ, ଠିକ୍ ସିଧାସଳଖ ନରକକୁ ଅବିକଳ ଭାବେ। ଠିକ୍ ସେମାନଙ୍କ ମାର୍ଗରେ ବିଜ୍ଞାନ ଏବଂ ଶିକ୍ଷା ଦେଇ, ଈଶ୍ୱର ତତ୍ତ୍ୱବିତ୍ ସେମିନାରୀ ଏବଂ ଜିନିଷ ଗୁଡ଼ିକ ଦେଇ ଠିକ୍ ସେମାନଙ୍କୁ ମାର୍ଗରେ ବୁହାଇ ନେଇ ଯାଆନ୍ତି। ପବିତ୍ର ଆତ୍ମାଙ୍କ ପାଖରେ କୌଣସି ବିଷୟ ଉପରେ କିଛି ହେଲେ ପ୍ରକାଶନ ଦେବାର ଏକ ସୁଯୋଗ ହିଁ ନାହିଁ। ସେମିନାରୀ ଏହାକୁ କାଟିରୁଦ୍ଧ କରିଦେଇଛି। ପବିତ୍ର ଆତ୍ମା ଆମକୁ ଆଗେଇ ନେବା ପାଇଁ ଅଛନ୍ତି। କୌଣସି ଏକ ସେମିନାରୀ ନୁହେଁ, ବିଶପ୍ ଏବଂ ପର୍ଯ୍ୟବେକ୍ଷକ ନୁହେଁ ଏବଂ ପ୍ରଭୃତି ନୁହେଁ, ପବିତ୍ର ଆତ୍ମା ଆମର ନେତା ଅଟନ୍ତି। କୈନ ସେହିପରି ଜଣେ ବ୍ୟକ୍ତି ଥିଲେ। ସେ କର୍ମରେ ବହୁତ ଧାର୍ମିକ ଥିଲେ। ତେବେ ଯଦି ଧର୍ମ ହିଁ ସବୁକିଛି ଯାହାକି ଆପଣଙ୍କ ପାଖରେ ରହିବା କଥା, ତାହେଲେ ପରମେଶ୍ୱର କୈନଙ୍କୁ ନିନ୍ଦା କରିବାରେ ଅନ୍ୟାୟ କରିଥିଲେ, କାରଣ ସେ ଧାର୍ମିକ ଥିଲେ। ସେ ସେତିକି ଧାର୍ମିକ ଏବଂ ନିଷ୍ଠାବାନ ଥିଲେ ଯେତିକି ହେବଲ ଥିଲେ। ତେବେ ମନେ ରଖନ୍ତୁ, ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କଲେ ସେ ପରମେଶ୍ୱରଙ୍କୁ ଉପାସନା କଲେ। ତାଙ୍କର ଏକ ମଣ୍ଡଳୀ ରହିଥିଲା। ସେ ଏକ ବେଦି ନିର୍ମାଣ କଲେ। ସେ ଏକ ବଳିଦାନ ଉତ୍ସର୍ଗ କଲେ। ସେ ପ୍ରାର୍ଥନା କଲେ, ସେ ଉପାସନା କଲେ, କିନ୍ତୁ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାଏ ଆସେ ନାହିଁ ଯେ କିପରି ଏସବୁ ମଧ୍ୟ ଥିଲେ, ବୁଝିଲେ। ଦେଖନ୍ତୁ, ଧର୍ମ ତାହା ଶୈତାନର ବେପାର ଅଟେ। ସମଗ୍ର ବିଷୟକୁ ମାରିବା ପାଇଁ ନୁହେଁ, କେବଳ ଏହାକୁ ଦୂଷିତ କରିବା ପାଇଁ, ତାହା ହିଁ ସବୁ କିଛି ଅଟେ। ସେ ସମଗ୍ର ବିଷୟକୁ ମାରିବାକୁ ଯାଉନାହିଁ। ଓ ସାମ୍ୟବାଦୀ ନୁହନ୍ତି? ନା ନା, ସେ ଖ୍ରୀଷ୍ଟିଆନୀ ସାମ୍ୟବାଦୀ ନୁହେଁ। ବାଇବେଲ କୁହେ, ଯଦି ଏହା ସମ୍ଭବ ହୁଏ ତେବେ ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରି ପକାଇବ। ଲୌହ ପରଦାକୁ ଧ୍ୟାନ ଦିଅନ୍ତୁ ନାହିଁ, ବରଂ ବାଇଗଣୀ ରଙ୍ଗକୁ ଦିଅନ୍ତୁ। ମାତ୍ର ଧ୍ୟାନ ଦିଅନ୍ତୁ, କଇନ ଉପାସନା କରିବାକୁ ଆସିଥିଲେ, କିନ୍ତୁ ତାଙ୍କଠାରେ ଭୁଲ ବୀଜ ଥିଲା, ସର୍ପ ବଂଶ ଥିଲା। ସର୍ପର ଫୁଙ୍କ ତାଙ୍କ ଉପରେ ଫୁଙ୍କି ଦେଇଥିଲା, କାରଣ ସେ ସେହି ସ୍ତ୍ରୀର ବଂଶ ଥିଲା। ସେ ପରମେଶ୍ୱରଙ୍କ ସିଦ୍ଧ ଇଚ୍ଛା ଜାଣିଥିଲେ, ମାତ୍ର ସେ ତାହା କରିବାକୁ ନାସ୍ତି କରିଦେଇଥିଲେ। କଣ ଆପଣ ତାହା ଜାଣନ୍ତି କି? ଶୟତାନ ପରମେଶ୍ୱରଙ୍କ ଇଚ୍ଛା ଜାଣେ, କିନ୍ତୁ ତାହା କରିବାକୁ ନାସ୍ତି କରେ। ଧ୍ୟାନ ଦିଅନ୍ତୁ, ସେ ପରମେଶ୍ୱରଙ୍କୁ ହେବଲଙ୍କ ବାର୍ତ୍ତାକୁ ସୁପ୍ରମାଣିତ କରିବାର ଦେଖିଥିଲେ। ବର୍ତ୍ତମାନ ମୁଁ ଚାହେଁ ଯେ ଆପଣ ଚିନ୍ତା କରନ୍ତୁ, ନିଜର ଚିନ୍ତାଶୀଳ ମନୁଷ୍ୟର ଛଳଯନ୍ତ୍ରକୁ ଗୋଟିଏ ମିନିଟ୍ ପାଇଁ ବ୍ୟବହାର କରନ୍ତୁ। ହେବଲଙ୍କ ସଠିକ୍ ବାର୍ତ୍ତା, ଯାହାକୁ ପରମେଶ୍ୱର ସତ୍ୟ ବୋଲି ସୁପ୍ରମାଣିତ କରିଥିଲେ, କଣ ଆପଣ ବର୍ତ୍ତମାନ ଚିତ୍ର କରୁଛନ୍ତି କି? ହେବଲଙ୍କ ବାର୍ତ୍ତା ଗ୍ରହଣ କରାଯାଇଥିଲା, ଏବଂ କଇନ ଏହା ଦେଖି ଜାଣିଥିଲେ ଯେ ପରମେଶ୍ୱର ସେହି ବାର୍ତ୍ତାକୁ ଠିକ୍ ବୋଲି ପ୍ରମାଣିତ କରିଛନ୍ତି। କିନ୍ତୁ ସେ ତ ତାହା କରିପାରିଲେ ନାହିଁ। ତାଙ୍କ ଗର୍ବ ତାଙ୍କୁ ଏଥିରୁ ଦୂରେଇ ରଖିଦେଲା। ତା ଠିକ ଅଟେ, ତାଙ୍କ ଗର୍ବ ତାଙ୍କୁ ଏହା କରିବାରୁ ବାରଣ କରିଥିଲା। ସେ ପରମେଶ୍ୱରଙ୍କୁ ଏହି ବାର୍ତ୍ତାକୁ ସୁପ୍ରମାଣିତ କରିବାର ଦେଖିଥିଲେ। ତେଣୁ ବର୍ତ୍ତମାନ ଏହା ଏପରି ଦିଶେ ଯେ ଲୋକମାନଙ୍କ ପାଇଁ ନିଜକୁ ପରମେଶ୍ୱରଙ୍କ ବାକ୍ୟ ପ୍ରତି ନମ୍ର କରିବା କଷ୍ଟକର ଅଟେ। ସେମାନେ ତ କେବଳ ଏହା କରିବାକୁ ଚାହାନ୍ତି ହିଁ ନାହିଁ, ସେମାନେ ଆପଣାକୁ ମଣ୍ଡଳୀର ବିଶ୍ୱାସ ମତ ପ୍ରତି ନମ୍ର କରିଦେବେ ନିଶ୍ଚିତରେ, ମାତ୍ର ପରମେଶ୍ୱରଙ୍କ ବାକ୍ୟ ପ୍ରତି କରିବେ ନାହିଁ। ଯଦି ଆପଣ ଏହା ଖୋଜିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଯାଆନ୍ତୁ, ମୋ ପାଖରେ ଏଠାରେ ଏକ ଶାସ୍ତ୍ରାଂଶ ଅଛି, ତାହା ହିଁ ଅଟେ ଯାହା ମୁଁ ଏଠାରେ ଉଦ୍ଧୃତ କରୁଅଛି। ଆଦି ପୁସ୍ତକ 4:6-7। ପରମେଶ୍ୱର କୈନଙ୍କୁ କହିଲେ, କାହିଁକି ଅଧମୁଖ ହେଉଅଛ? କାହିଁକି ତୁମେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଏଣେ ତେଣେ ବୁଲୁଅଛ? ତୁମେ ବର୍ତ୍ତମାନ ହିଁ ଏକ ବାର୍ତ୍ତା ଶୁଣିଅଛ ଯାହା ତୁମକୁ ବିବ୍ରତ କରିଅଛି। କହିଲେ, ତେବେ ତୁମେ ଏହା କେଉଁଥିପାଇଁ କରୁଅଛ? ତୁମେ କାହିଁକି ଅଧମୁଖ ଅଟ? ଯେହେତୁ ମୁଁ ତୁମ ମଣ୍ଡଳୀକୁ ଆସିଲି ନାହିଁ, ତେବେ ତୁମେ ଏହା କାହିଁକି କଲ? କଣ ତୁମେ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର ବ୍ୟବହାର କରୁଅଛ କି? ବୁଝିଲେ, କିମ୍ବା କାହିଁକି ନୁହେଁ, ତୁମେ ସେହିପରି କାହିଁକି ଦେଖୁଅଛ? କହିଲେ, ଯଦି ତୁମେ ସତ୍କର୍ମ କରିବ, ଯାଇ ସେପରି କରିବ ଯେପରିକି ତୁମର ଭାଇ ସେଠାରେ କରୁଅଛି, ତାହେଲେ ମୁଁ ତୁମକୁ ଗ୍ରହଣ କରିନେବି ଏବଂ ତୁମକୁ ଆଶୀର୍ବାଦ କରିବି। ମୁଁ ତୁମ ପାଇଁ ସେହି ସମାନ କାର୍ଯ୍ୟ କରିବି। କିନ୍ତୁ ସେ ତାହା କରି ହିଁ ପାରିଲେ ନାହିଁ। ସେ କହିଲେ, ତେବେ ଯଦି ତୁମେ ତାହା ନ କର, ତାହେଲେ ଅବିଶ୍ୱାସର ପାପ ଦ୍ୱାରରେ ଛକି ବସିଥାଏ। ତେବେ ଯେତେବେଳେ ସେମାନେ ଆମକୁ କୁହନ୍ତି, ଆଶ୍ଚର୍ଯ୍ୟ କର୍ମର ଦିନ ଗୁଡିକ ବିତି ଯାଇଅଛି, ସେମାନେ ଏହାକୁ ଏତେ ସଠିକ ଭାବରେ ସୁପ୍ରମାଣିତ ଏବଂ ସିଦ୍ଧ ହେବାର ଦେଖିଥାନ୍ତି। ଆପଣ ଦେଖନ୍ତୁ, ଏହି ସମସ୍ତ ବିଷୟ ଯାହା ପରମେଶ୍ୱର ପ୍ରକାଶିତ ବାକ୍ୟ 10 এবং মালাকী 4 ପ୍ରତିଜ୍ଞା କରିଥିଲେ ଯେ ସେ ଏହି ଶେଷ ଦିନରେ ତାହା କରିବେ, ସେହି ସମସ୍ତ କିଛି ବିଷୟ ଏତେ ସିଦ୍ଧ ଭାବରେ ସୁପ୍ରମାଣିତ ଅଟେ, ତାହେଲେ ଭାଇମାନେ ମାମଲାଟି କଣ? ଭୁଲ କଣ ଅଟେ? ଦେଖନ୍ତୁ, ଯଦି ସେମାନେ ତାହା ନ କରନ୍ତି, ଅବିଶ୍ୱାସ ଯାହାକି ପାପ ଅଟେ, କେବଳ ଗୋଟିଏ ମାତ୍ର ପାପ ଅଟେ, ତାହା ହେଉଛି ଅବିଶ୍ୱାସ। ତା ଠିକ ଅଟେ, ଆପଣ ଏଇଥିପାଇଁ ନିନ୍ଦିତ ନୁହନ୍ତି ଯେହେତୁ ଆପଣ ମଦ ପିଅନ୍ତି, ଧୂମପାନ କରନ୍ତି, ତମ୍ବାକୁ ଖାଆନ୍ତି, ସାନ ସାନ ଜାମା ସର୍ଟ ପିନ୍ଧନ୍ତି, ଆପଣଙ୍କର ଯାହା ଇଚ୍ଛା ତାହା କରନ୍ତି। ନା, ତାହା ଆପଣଙ୍କୁ ନିନ୍ଦା କରେ ନାହିଁ। ଏହାର କାରଣ ହେଉଛି ଯେ ଆପଣ ବିଶ୍ୱାସ କରନ୍ତି ନାହିଁ। ଯଦି ଆପଣ ବିଶ୍ୱାସ କରୁଥାନ୍ତେ, ଆପଣ ତାହା କରିବେ ନାହିଁ। ବୁଝିଲେ, ଜଣେ ବିଶ୍ୱାସୀ ତାହା କରନ୍ତି ନାହିଁ, ସେ ଜଣେ ଚିନ୍ତାଶୀଳ ପୁରୁଷର ଛଣାଯନ୍ତ୍ର ନିଅନ୍ତି, ଦେଖନ୍ତୁ, କିମ୍ବା ଏକ ଚିନ୍ତାଶୀଳ ମହିଳାର ଛଣାଯନ୍ତ୍ର ନିଅନ୍ତି, ଉଭୟ ଭିତରୁ ଗୋଟିଏ ନିଅନ୍ତି, ଠିକ ଅଛି। ମାତ୍ର ଆପଣ ଦେଖନ୍ତୁ, ପାପ ଦ୍ୱାରରେ ଛକିଥାଏ। ତେବେ ଧ୍ୟାନ ଦିଅନ୍ତୁ ଯେ ତାହା କହିନଙ୍କୁ କଣ କଲା, ଏବଂ ତାହା ଆଜି ସେହି ସମାନ ବିଷୟ ହେବାକୁ ଯାଉଅଛି। ତାହା କଇନଙ୍କୁ ଜଣେ ସ୍ୱେଚ୍ଛାକୃତ ପାପୀ ଭାବରେ ଯିବାକୁ ଦେଇଥିଲା। ସେ ଜାଣିଶୁଣି ଅବାଧ୍ୟ ହୋଇଥିଲେ। ପ୍ରତ୍ୟେକ ବ୍ୟକ୍ତି ସେହି ସମାନ ଭାବରେ ରହିବେ। ସେ ହେବଲଙ୍କ ବାର୍ତ୍ତାକୁ ପରମେଶ୍ୱରଙ୍କ ଦ୍ୱାରା ଏତେ ଅଧିକ ସୁପ୍ରମାଣିତ ହୋଇଥିବାର ଯେ ଏହା ସତ୍ୟ ଥିଲା, ଦେଖିବା ପରେ ସୁଦ୍ଧା ସ୍ୱେଚ୍ଛାକୃତ ଭାବରେ ଅବାଧ୍ୟ ହେଲେ। ଏବଂ ତାହା କରିବାକୁ ନାସ୍ତି କଲେ। ସେତେବେଳେ ସେ ସମାନ ବିଷୟକୁ କଲେ, ତାପରେ ସେ ବିଭକ୍ତିକର ରେଖାକୁ ଅତିକ୍ରମ କଲେ। ସେଠାରେ ଏକ ରେଖା ଅଛି ଯାହା ଆପଣ ଅତିକ୍ରମ କରିପାରନ୍ତି, ଆପଣ ତାହା ଜାଣନ୍ତି ନୁହେଁ କି? ବର୍ତ୍ତମାନ ସେବକମାନେ ଉଭୟ ଏଠାରେ ଏବଂ ବାହାରେ ସେ ଟେଲିଫୋନ୍ ସ୍ଥାନରେ ଯେଉଁଠାରେ ଏହି ପ୍ରସାରଣ ସାରା ଦେଶରେ ଆସୁଅଛି, କଣ ଆପଣ ତାହା ହୃଦୟଙ୍ଗମ କରୁଛନ୍ତି କି? ଯେତେବେଳେ ଆପଣ ଦେଖନ୍ତି ଯେ ଏହା ଶାସ୍ତ୍ରାଂଶ ଅଟେ ଏବଂ ଆପଣ ତାହା କରନ୍ତି ନାହିଁ, ପରମେଶ୍ୱର ସର୍ବଦା ରହିବେ ନାହିଁ, ସେ କରିବେ। ଓ ଆପଣ ତ ଆଗକୁ ବଢ଼ିଯିବେ, ଆଶୀର୍ବାଦ ପ୍ରାପ୍ତ ହେବେ। ସେହିପରି ଇସ୍ରାଏଲର ପ୍ରତ୍ୟେକ ଜଣ ଥିଲେ, ସେମାନେ ପ୍ରାନ୍ତରରେ ବାସ କଲେ ଏବଂ ସନ୍ତାନ ସନ୍ତତି ଜନ୍ମ କଲେ, ଫସଲ ଉତ୍ପନ୍ନ କଲେ ଏବଂ ଆଶୀର୍ବାଦ ପ୍ରାପ୍ତ ହେଲେ ଏବଂ ସବୁକିଛି ହେଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଅନନ୍ତ କାଳ ନିମନ୍ତେ ପରମେଶ୍ୱରଙ୍କ ଠାରୁ ପୃଥକ ହୋଇଗଲେ। ଯୀଶୁ ଏହା କହିଥିଲେ, ଓ ହଁ, ପରମେଶ୍ୱର ଆପଣଙ୍କୁ ଠିକ ଆଶୀର୍ବାଦ କରୁଥିବେ, ମାତ୍ର ଆପଣ ବିନଷ୍ଟ ଥିବେ। ନିଶ୍ଚିତ ଭାବରେ ତାହା ହିଁ ଅଟେ ଯାହାକି ବାଇବେଲ ବର୍ତ୍ତମାନ କୁହେ, ତାହା ହିଁ ଅଟେ ଯାହାକି ସେ କହିଥିଲେ। ଧ୍ୟାନ ଦିଅନ୍ତୁ, ଆପଣ ସେହି ପୃଥକୀକରଣ ରେଖାକୁ ଅତିକ୍ରମ କରିପାରନ୍ତି, କଣ ଆପଣ ତା ବିଶ୍ୱାସ କରନ୍ତି କି? କହି ନ କରିଥିଲେ। ଆସନ୍ତୁ ଏଠାରେ ଗୋଟିଏ ମିନିଟ୍ ପାଇଁ ଯିବା, ମୋ ପାଖରେ ଏବ୍ରି 10:26 ଅଛି, ଆସନ୍ତୁ ଦେଖିବା ଯଦି ମୁଁ ତାକୁ ଶୀଘ୍ର ପାଇପାରେ। ଏବ୍ରି ପୁସ୍ତକ ତାର 10ମ ପର୍ବ ଏବଂ ମୁଁ ବିଶ୍ୱାସ କରେ ଯେ 26ତମ ପଦ ମୁଁ ତାକୁ ଏଠାରେ ଲେଖି ରଖିଛି। କେବଳ ଗୋଟିଏ ମିନିଟ୍ ଯଦି ଆପଣ ମୋ ସହିତ ଟିକେ ରହିବେ, ଏବଂ ଆସନ୍ତୁ ଏହାକୁ ଗୋଟିଏ ମିନିଟ୍ ପାଇଁ ପାଠ କରିବା, ଠିକ ଅଛି? ଆମେ ଏଠାରେ ଅଛୁ, କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନଥାଏ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ। ତାହା ସଦାପ୍ରଭୁଙ୍କ ପବିତ୍ର ବାକ୍ୟ ଏହି କଥା କୁହନ୍ତି ଅଟେ। ଯଦି ଆମେ ଏହା ଦେଖିବା ଏବଂ ଏହା ଶୁଣିବା ପରେ ସ୍ୱେଚ୍ଛାପୂର୍ବକ ଭାବରେ ଅବିଶ୍ୱାସ କରିବା, ତାହେଲେ ଆମେ ସେହି ରେଖା ଅତିକ୍ରମ କରିଅଛୁ। ଏହା ପାଇଁ ଆଉ କେବେ କୌଣସି କ୍ଷମା ହେବ ନାହିଁ, ଆପଣ ସୀମା ଅତିକ୍ରମ କରିଛନ୍ତି। ଓ ଆପଣ କୁହନ୍ତି, ପରମେଶ୍ୱର ତଥାପି ମୋତେ ଆଶୀର୍ବାଦ କରନ୍ତି। ଓ ହଁ, ଇସ୍ରାଏଲକୁ ମନେ ପକାନ୍ତୁ, ସେହି ସୀମାରେଖୀୟମାନଙ୍କୁ, ଯେତେବେଳେ ପରମେଶ୍ୱର ସେମାନଙ୍କୁ ସେହି ପବିତ୍ର ଦେଶରେ ଏକ ପ୍ରତିଜ୍ଞା ଦେଲେ, ସେହି ଦେଶରେ ଯେ ଏହା ଦୁଗ୍ଧ ମଧୁର ଉତ୍ତମ ଥିଲା, ଏବଂ ମୂଷା ଯେତେବେଳେ କାଲେବ ଓ ଯିହୋଶିଅ ଆଉ ସେହି ଗୁପ୍ତଚରମାନଙ୍କୁ ପଠାଇଲେ ଯେ ଯାଇ ସେହି ଦେଶକୁ ଅନୁସନ୍ଧାନ କରନ୍ତି ଏବଂ ସିଦ୍ଧ ପ୍ରମାଣ ନେଇକରି ଫେରିଆସନ୍ତି, ସେମାନଙ୍କ ମଧ୍ୟରୁ 10 ଜଣ କହିଲେ, ଆମେମାନେ ଏହା କରିପାରିବା ନାହିଁ, ଆମେମାନେ ଅସମର୍ଥ ଅଟୁ, ସେଠାରେ ଥିବା ସେହି କଷ୍ଟକୁ ଦେଖ, ଆମେମାନେ ପାଗଳ ହୋଇଯିବା, ଆମ ପାଖରେ ଯୁଦ୍ଧ କରିବା ପାଇଁ ଏହି ଛୋଟ ଛୋଟ ଜିନିଷମାନ ଅଛି। ଦେଖନ୍ତୁ ସେମାନଙ୍କ ପାଖରେ କଣ ଅଛି, ଆମେ ଏହା କରିପାରିବା ନାହିଁ, ଆମେ ଏହା କରିବାକୁ ସମର୍ଥ ନୁହଁ। ଯିହୋଶୁଆ ଏବଂ କାଲେବ କହିଲେ, ଆମେ ଏହା କରିବାକୁ ଯଥେଷ୍ଟ ସକ୍ଷମ ଅଟୁ, ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି। ଏବଂ ମନେ ରଖନ୍ତୁ, ସେମାନେ ପଛକୁ ଫେରିଗଲେ, ତାହା କାଦେଶ ବର୍ନିଆରେ ଥିଲା, ଆଉ ସେମାନେ ଫେରିଗଲେ ଓ ପ୍ରାନ୍ତରରେ ଭ୍ରମଣକାରୀ ହୋଇଗଲେ, ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ମରିଗଲେ ଏବଂ ଅନନ୍ତ କାଳ ନିମନ୍ତେ ବିନଷ୍ଟ ହୋଇଗଲେ। ଯୀଶୁ ଏହା ହିଁ କହିଥିଲେ, ଦେଖନ୍ତୁ ସେହି ପୃଥକୀକରଣର ରେଖା ଅତିକ୍ରମ କରନ୍ତୁ ନାହିଁ। ଯେତେବେଳେ ଆପଣ ସତ୍କର୍ମ କରିବାକୁ ଜାଣନ୍ତି ଏବଂ ତାହା କରନ୍ତି ନାହିଁ, ସେତେବେଳେ ଆପଣଙ୍କ ପ୍ରତି ତାହା ପାପ ଅଟେ। ଇସ୍ରାଏଲ ମଧ୍ୟ ସେହି ସମାନ ବିଷୟ କରିଥିଲା, ସେମାନେ ମୋସାଙ୍କୁ ସୁପ୍ରମାଣିତ ହୋଇଥିବାର ଦେଖିବା ପରେ ଏବଂ ତାପରେ ବିଲିୟମ୍ଙ୍କୁ ସେମାନଙ୍କ ଉପରେ ଛିଞ୍ଚନ କରିବାକୁ ଦେଇଥିଲେ ସେହି ବହୁମୂଲ୍ୟ ପ୍ରମାଣିତ ବୀଜ ଉପରେ। ବାଳକ, ଆପଣ କେବେ ବି ଏହି ବାକ୍ୟ ବିରୁଦ୍ଧରେ କିଛି କୁହନ୍ତୁ ନାହିଁ। ବିଲିୟମ୍ଙ୍କୁ ଦେଖନ୍ତୁ, ସେ ଜଣେ ଭବିଷ୍ୟତ ବକ୍ତା ଥିଲେ ଏବଂ ସେ ପରମେଶ୍ୱରଙ୍କ ବୀଜକୁ ସୁପ୍ରମାଣିତ ହୋଇଥିବାର ଦେଖିଥିଲେ, ମାତ୍ର ସେ ନିଜେ ରହୁଥିବା ଆପଣାର ସେହି ମହାନ ନାମଧାରୀ ସଂସ୍ଥା ତଳେ ମୟାବ ଦଳେ ସେହି ଭ୍ରମଣକାରୀ ଲୋକମାନଙ୍କୁ ସେହି ଦେଶ ଦେଇ ଆସୁଥିବାର ଦେଖିଲେ, ସେ ଏହାକୁ ଛିଞ୍ଚନ କଲେ ଓ କହିଲେ, ତେବେ ଗୋଟିଏ ମିନିଟ ଅପେକ୍ଷା କର, ଆମେମାନେ ସମସ୍ତେ ଖ୍ରୀଷ୍ଟିଆନ ଅଟୁ, ଆମେ ସମସ୍ତେ ବିଶ୍ୱାସୀ ଅଟୁ, କାହିଁକି ଆମମାନଙ୍କର ପିତା ଏବଂ ତୁମମାନଙ୍କର ପିତା ସମାନ ଅଟନ୍ତି? କଣ ଆମେ ଲୋଟଙ୍କ ସନ୍ତାନ ନୁହଁ କି? ଲୋଟ କଣ ଅବ୍ରାହ୍ମଙ୍କ ପୁତୁରା ନଥିଲେ କି? କଣ ଆମେ ସମସ୍ତେ ସମାନ ନୁହଁ କି? ଆସୁ ପରସ୍ପର ମଧ୍ୟରେ ବିବାହ କରିବା। ଏବଂ ଇସ୍ରାଏଲ ଯେପରିକି ହବା ଉଦ୍ୟାନରେ ଥିଲେ, ଶୈତାନଙ୍କୁ ତାହା ଉପରେ ଛିଞ୍ଚିବାକୁ ଦେଇଥିଲେ, ସେ ଇସ୍ରାଏଲକୁ ମଧ୍ୟ ଜଣେ ଭଣ୍ଡ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଛିଞ୍ଚି ଦେଇଥିଲା, ଯେତେବେଳେ କି ସେହି ବାସ୍ତବିକ ଭବିଷ୍ୟତ ବକ୍ତା ପ୍ରମାଣିତ ବାକ୍ୟ ସହିତ ସେମାନଙ୍କ ସହିତ ରହିଥିଲେ, କିନ୍ତୁ ଏକ ବୌଦ୍ଧିକ ଜ୍ଞାନର ଧାରଣା ଦ୍ୱାରା ସେମାନଙ୍କୁ ଛିଞ୍ଚି ଦେଇଥିଲେ। ଏହା ବିଷୟରେ ଚିନ୍ତା କରନ୍ତୁ, ତେବେ ଏହାକୁ କେବେ ବି କ୍ଷମା କରାଗଲା ନାହିଁ, ସେହି ପାପ କେବେ ବି କ୍ଷମା କରାଗଲା ନାହିଁ। ସେହି ବୀଜ ଗୁଡିକ ପ୍ରତିଜ୍ଞାତ ଦେଶର ମାର୍ଗରେ ଠିକ୍ ସେହି କର୍ତ୍ତବ୍ୟ ପଥରେ କ୍ଷୟପ୍ରାପ୍ତ ହୋଇଗଲା। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ପରମେଶ୍ୱରଙ୍କୁ ଅନୁସରଣ କରୁ କରୁ ସିଧାସଳଖ ଠିକ୍ କର୍ତ୍ତବ୍ୟ ପଥରେ ମଣ୍ଡଳୀରୁ ବିନଷ୍ଟ ଏବଂ କ୍ଷୟପ୍ରାପ୍ତ ହୋଇଯାଇଥିଲେ। ଏବଂ ଶୈତାନକୁ ସେହି ବୌଦ୍ଧିକ ସ୍ପ୍ରେକୁ ଶିକ୍ଷାଗତ ବୌଦ୍ଧିକ ଧାରଣାକୁ ସେମାନଙ୍କ ଉପରେ ଏହା କହି ଛିଞ୍ଚିବାକୁ ଦେଇଥିଲେ, କାହିଁକି ଆମେ ସମସ୍ତେ ତ ସମାନଠୁ, ଆମେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଠୁ ଆପଣ ନୁହନ୍ତି। କିନ୍ତୁ ସେ ସେଠାରେ ସେହି ଭଣ୍ଡ ଶିକ୍ଷକଙ୍କୁ ସେହି ବୌଦ୍ଧିକ ଧାରଣା ସହିତ ଯାହାକି ତାଙ୍କ ପାଖରେ ରହିଥିଲା ଛିଞ୍ଚିବାକୁ ଦେଲେ, ଏବଂ ଠିକ୍ ଯେପରିକି ବିଶ୍ୱ ଗୀର୍ଜା ପରିଷଦ ବର୍ତ୍ତମାନ କରୁଅଛି। ଦେଖନ୍ତୁ ସେ ସମାନ ବିଷୟ, କାହିଁକି ଆମେମାନେ ତ ସମସ୍ତେ ଏକ ମହାନ ସଂଗଠନରେ ଯୋଗ ଦେବା। ଆପଣଙ୍କର ସମ୍ପୂର୍ଣ୍ଣ ସାଂଗଠନିକ ବ୍ୟବସ୍ଥାଟି ଶୈତାନର ଅଟେ। ବାଇବଲରେ ଏହା ପଶୁର ଚିହ୍ନ ଅଟେ। ପ୍ରଭୁ ଇଚ୍ଛା କଲେ ମୁଁ ଖୁବ୍ ଶୀଘ୍ର ଏହା ଉପରେ ସେହି ପୁସ୍ତକକୁ ନେବି। ଧ୍ୟାନ ଦିଅନ୍ତୁ, ନୋହଙ୍କ ସମୟରେ ଏହା ଦେଖିବା ଯେ ଭାସିବା ନିମନ୍ତେ ବାକ୍ୟ ସ୍ଥାପିତ କରାଯାଇଅଛି। ବର୍ତ୍ତମାନ ମୋତେ ଏଠାରେ ଏକ ଛୋଟ ଟିପ୍ପଣୀ କରିବାକୁ ଦିଅନ୍ତୁ। ସେ ବାକ୍ୟକୁ ଭୂମିରୁ ଆକାଶକୁ ରୂପାନ୍ତରିତ ହେବା ନିମନ୍ତେ ଏକତ୍ର କରାଯାଇଅଛି। ସେହି ଜିନିଷର ଗଠନକୁ ଦେଖି ମାତ୍ର ସେମାନଙ୍କର ବୌଦ୍ଧିକ ଧାରଣା ସହିତ ଭବିଷ୍ୟତ ବକ୍ତା ନୋହଙ୍କ ମୁଖରେ ଉପହାସ କରିଥିଲେ ଯେତେବେଳେ ସେ ଶେଷ ସମୟର ଭବିଷ୍ୟତବାଣୀ କରୁଥିଲେ। ମାତ୍ର କଣ କଲା, ସେହି ଢାଞ୍ଚାଟି ପରମେଶ୍ୱରଙ୍କ ବାକ୍ୟରେ ନିର୍ମିତ ହୋଇଥିଲା। ପ୍ରାର୍ଥନା ଏବଂ ବିଶ୍ୱାସ ସହିତ ଭିତର ଓ ବାହାରେ ଲେପନ କରାଯାଇଥିଲା। ଯେତେବେଳେ ବର୍ଷା ଆସିଲା, ଧର୍ମର ସମସ୍ତ ବୌଦ୍ଧିକ ଧାରଣା ମୃତ ହୋଇଗଲା, ଏବଂ ଠିକ୍ ସେଠାରେ ଠିକ୍ ସେମାନଙ୍କର ମଣ୍ଡଳୀ ଗୁଡିକରେ ଠିକ୍ ପୃଥିବୀ ପୃଷ୍ଠ ଉପରେ କ୍ଷୟପ୍ରାପ୍ତ ହୋଇଗଲା, ଏବଂ ଜାହାଜଟି ସେ ସମସ୍ତ ଉପରେ ଭାସିଲା। ବୈଜ୍ଞାନିକ ଛିଞ୍ଚନ ହୋଇଥିବା ସେହି ବୀଜ ଠିକ୍ ବିଚାରରେ କ୍ଷୟପ୍ରାପ୍ତ ହୋଇଗଲା। ଯାହା ବି ହଉ, ଆମେ କଣ କରିବାକୁ ଚେଷ୍ଟା କରୁଅଛୁ? କଣ ଆମେ ନିଜର ମଣ୍ଡଳୀ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଅଛୁ, ନା ଆମେ ପରମେଶ୍ୱରଙ୍କ ବାକ୍ୟକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଅଛୁ? ଆମେ କଣ କରିବାକୁ ଚେଷ୍ଟା କରୁଅଛୁ? ଆମେ କଣ କାର୍ଯ୍ୟକାରୀ କରୁଅଛୁ? କଣ ଆମେ ଲୋକମାନଙ୍କୁ ଏଥିରେ ଫେରାଇ ଆଣିବାକୁ ଚେଷ୍ଟା କରୁଅଛୁ? ଏହି ମହାନ ହବା, ଏହି ମଣ୍ଡଳୀ ହବା, ଏହି ଶେଷ ଦିନରେ ଏଠାରେ କଣ କରିବାକୁ ଚେଷ୍ଟା କରୁଅଛି? ଭାଇ, ମୋତେ ଠିକ୍ ବର୍ତ୍ତମାନ ହିଁ ଛାଡ଼ିବାକୁ ପଡିବ, କାରଣ ଏହା ବହୁତ ବିଳମ୍ବ ହେଉଅଛି। ମୋତେ କେବଳ ପ୍ରାୟ 15 ମିନିଟ୍ ଦିଅନ୍ତୁ ଏବଂ ମୁଁ ମୋର ଶାସ୍ତ୍ରାଂଶ ଗୁଡିକ ଉପରେ ଏଠାରେ ସମାପ୍ତ କରିବି। ହଁ, ଠିକ୍ ଅଛି, ମୁଁ ଜାଣେ ତେବେ ଲୋକମାନେ ବୋଧହୁଏ ଏଠାକୁ ଆସି ଏହାକୁ ସଫା କରିବାକୁ ଚାହାନ୍ତି, କିନ୍ତୁ ମୋତେ ଲାଗୁଛି ଯେପରି ତାହା ଛାଡ଼ିବା ମୋ ପାଇଁ କଷ୍ଟକର ଅଟେ। ମୁଁ ଶୀଘ୍ର କରିବି, ଠିକ୍ ଅଛି। ଦେଖନ୍ତୁ, ସେହି ମହାନ ବୈଜ୍ଞାନିକ ଶିକ୍ଷାଗତ ସଂକରିତ ହେବାକୁ ଆଜି ଯାହାକୁ ମଣ୍ଡଳୀ ବୋଲି କୁହାଯାଏ ସେ କଣ କରିବାକୁ ଚେଷ୍ଟା କରୁଅଛି? କଣ ସେ ପରମେଶ୍ୱରଙ୍କ ବାକ୍ୟକୁ ଉଚ୍ଚୀକୃତ କରିବାକୁ ଚେଷ୍ଟା କରୁଅଛି ଏବଂ ଲୋକମାନଙ୍କୁ ଯେପରି ସେମାନେ କରୁଛନ୍ତି ସେହିପରି କରିବାକୁ ଦେଉଅଛି? ସେମାନେ ଏକ ଚିନ୍ତାଶୀଳ ମନୁଷ୍ୟର ଛଣାଯନ୍ତ୍ର କିମ୍ବା ପରମେଶ୍ୱରଙ୍କ ଛଣାଯନ୍ତ୍ରକୁ ବ୍ୟବହାର କରୁନାହାନ୍ତି। ଦେଖନ୍ତୁ ଯେ ସେମାନେ କଣ ଉତ୍ପାଦନ କରୁଛନ୍ତି। ଦେଖନ୍ତୁ, ସେମାନେ ନିଜକୁ ଉଚ୍ଚୀକୃତ କରୁଛନ୍ତି ସେହି ମଣ୍ଡଳୀ ଜ୍ଞାନ କାର୍ଯ୍ୟକ୍ରମର ତାର ବିକୃତ ବୀଜରେ। ସମଗ୍ର ଜାତିକୁ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ବୈଜ୍ଞାନିକ ଭାବରେ ଅଜ୍ଞ କରିଦେଇଅଛି। ବର୍ତ୍ତମାନ ମୁଁ ସେହି ଟିପ୍ପଣୀ ଗୁଡିକ ନେବି, ତେବେ ମୁଁ ସମାପ୍ତ କରିବା ଦିଗରେ ସେଗୁଡିକୁ ଅଧିକ ସମୟ ଧରି ରଖିବାକୁ ଯାଉନାହିଁ। ବୈଜ୍ଞାନିକ ଭାବେ ଅଜ୍ଞ, ଯେତେବେଳେ ପରମେଶ୍ୱର ଠିକ୍ ଏଠାରେ ଏହି ପୃଥିବୀ ପୃଷ୍ଠରେ ସେହି ବିଷୟଗୁଡ଼ିକୁ କରୁଛନ୍ତି ଯାହାକି ସେ ପ୍ରତିଜ୍ଞା କରାଯାଇଥିବା ବାକ୍ୟ ଦ୍ୱାରା କରନ୍ତି, ଆଉ ସେମାନେ ଏହାକୁ ଅଣଦେଖା କରି ଚାଲିଯାଆନ୍ତି, କାରଣ ସେମାନେ ବୈଜ୍ଞାନିକ ଭାବରେ ଅଜ୍ଞ ଅଟନ୍ତି, ବୈଜ୍ଞାନିକ ଭାବରେ ଅଜ୍ଞ। ଭାଇ ୱିଲିୟମ୍ସଙ୍କ ଯୋଗୁଁ ମୁଁ ସେତେବେଳେ ଏଠାରେ ହସୁଥିଲି, ଯିଏକି ଏଠାରେ ଖଣ୍ଡେ କାଗଜ ଉପରେ ଲେଖିଥିଲେ, ଆପଣ ଏହା ଉପରେ ସମଗ୍ର ଅପରାହ୍ନ ରହିପାରନ୍ତି କିଛି ଗୋଟାଏ, ମାତ୍ର ମୁଁ ତା ପ୍ରଶଂସା କରେ, ତା ପ୍ରକୃତରେ ଉତ୍ତମ ଅଟେ, ବୁଝିଲେ? କିନ୍ତୁ ଲୋକମାନେ ସ୍ୱେଚ୍ଛାକୃତ ପାପ କରୁଛନ୍ତି। ଏହା ସେ ସମଗ୍ର ମଣ୍ଡଳୀ ବ୍ୟବସ୍ଥାକୁ ଆଜି ପରମେଶ୍ୱରଙ୍କ ବିରୁଦ୍ଧରେ ଏକ ସ୍ୱେଚ୍ଛାକୃତ ପାପକୁ ନେଇ ଆସିଛି। କାହିଁକି? ସାଧାରଣ ବୋଧ ଜ୍ଞାନ ଆପଣଙ୍କୁ ପ୍ରମାଣ କରିଦେବ ଯେ ଏହା ଠିକ୍ ଅଟେ। ଠିକ୍ ଅଛି, ଏକ ଲୋଭନୀୟ ପରଦା ତାଙ୍କ ଆଖିକୁ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଅନ୍ଧ କରିଦେଇଛି ଏବଂ ସେ ପୁନର୍ବାର ନିଜକୁ ଉଲଗ୍ନ ପାଏ। ଆପଣ ଜାଣନ୍ତି, ପରମେଶ୍ୱର ପ୍ରକାଶିତ ବାକ୍ୟ 3 କହିଲେ, ଆସ ମୋଠାରୁ କିଛି ଚକ୍ଷୁ ଅଞ୍ଜନ କ୍ରୟ କରିନିଅ ଯେପରି ତୁମର ଚକ୍ଷୁ ଉନ୍ମୁକ୍ତ ହୁଏ। ଦେଖନ୍ତୁ, ସେହି ଚକ୍ଷୁ ଅଞ୍ଜନ ହେଉଛି ତାହାଙ୍କର ବାକ୍ୟ। ଆପଣ ଜାଣନ୍ତି, ସେମାନେ କୁହନ୍ତି, ତେବେ ଏହି ବ୍ୟକ୍ତି ଜଣକ ତାଙ୍କର ଶିକ୍ଷାଗତ ଉପାଧି ଗୁଡିକୁ ହାସଲ କରିବା ପାଇଁ 40 ବର୍ଷ ଅଧ୍ୟୟନ କରିଥିଲେ। ସେ ଜଣେ ବି ଏଲ ଡି 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 ଏବଂ ଏହି ସମସ୍ତ କିଛି ଅଟନ୍ତି। କଣ ଆପଣ ଜାଣିଛନ୍ତି ଯେ ଯୀଶୁ ସେହି ବିଷୟରେ କଣ କହିଥିଲେ? ସେ କହିଲେ, ମନୁଷ୍ୟ ଆପଣାକୁ ଅସ୍ୱୀକାର କରୁ, ପାଉଲ କରିଥିଲେ। ଆପଣ କୁହନ୍ତି ଏହାର ଅର୍ଥ ତାହା ନୁହେଁ, ତେବେ ତାହେଲେ ପାଉଲ ଏହାକୁ କାହିଁକି ଅନୁଗମନ କଲେ? ସେ କହିଲେ, ମୁଁ କଦାପି ତୁମମାନଙ୍କ ନିକଟକୁ ମନୁଷ୍ୟର ଜ୍ଞାନଯୁକ୍ତ ଆକର୍ଷଣୀୟ ବାକ୍ୟ ସହିତ ଆସିନାହିଁ, କାରଣ ତୁମେମାନେ ତା ଉପରେ ନିଜର ଆଶାଗୁଡ଼ିକୁ ନିର୍ମାଣ କରିବ, ମାତ୍ର ମୁଁ ପବିତ୍ର ଆତ୍ମାଙ୍କର ଶକ୍ତି ଏବଂ ପ୍ରକାଶନରେ ତୁମମାନଙ୍କ ନିକଟକୁ ଆସେ, ଯେପରିକି ତୁମର ବାକ୍ୟ, ତୁମର ବିଶ୍ୱାସ ପରମେଶ୍ୱରଙ୍କ ବାକ୍ୟ ଉପରେ ନିର୍ମିତ ହେବ, ଜ୍ଞାନର ଏକ ପ୍ରକଟୀକରଣ ଉପରେ ନୁହେଁ। ଏପରି ଦିଶେ ଯେ ଲୋକମାନେ ସେମାନଙ୍କର ସାଧାରଣ ବୋଧଜ୍ଞାନ ଏବଂ ବିନମ୍ରତା ହରାଇଅଛନ୍ତି। ସେମାନେ ପୂର୍ବରେ ଯେପରି ଥିଲେ ସେହିପରି ନୁହନ୍ତି। ଏହା ସେହିପରି ଥିଲା ଯେତେବେଳେ ଭବିଷ୍ୟତ ବକ୍ତା କହୁଥିଲେ, ସଦାପ୍ରଭୁ ଏହି କଥା କୁହନ୍ତି, ଲୋକମାନେ କମ୍ପିତ ହେଉଥିଲେ। ହଁ, ସେମାନେ ନିଶ୍ଚିତରେ ହେଉଥିଲେ। ଲୋକମାନେ ଦୂରେଇ ଯାଉଥିଲେ ଯେହେତୁ ସେମାନେ ଭୟଭୀତ ହେଉଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଏହାର ସମସ୍ତ ଭୟ ହରାଇଅଛନ୍ତି। ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ। ସଲୋମନ କହିଲେ, ପରମେଶ୍ୱରଙ୍କ ଭୟ ହେଉଛି ଜ୍ଞାନର ପ୍ରାରମ୍ଭ। ଠିକ୍ ଏହାର ଆରମ୍ଭ ଅଟେ। ମାତ୍ର ଭବିଷ୍ୟତ ବକ୍ତା ସଦାପ୍ରଭୁ ଏହି କଥା କୁହନ୍ତି, କହିପାରନ୍ତି, ଲୋକମାନେ କୁହନ୍ତି ନିର୍ବୋଧ, ଦେଖନ୍ତୁ ସେମାନଙ୍କ ପାଇଁ କୌଣସି ଆଶା ନାହିଁ। ଏହା ତ ସେମାନେ କୁହନ୍ତି, କାହିଁକି ଆମେ ତ ପ୍ରଖର, ଆମେ ତ ବୌଦ୍ଧିକ ଅଟୁ, ଆମକୁ ସେହି ପ୍ରକାରର ଜିନିଷ ଗ୍ରହଣ କରିବାର କୌଣସି ପ୍ରୟୋଜନ ନାହିଁ, ଆମେ ଜାଣୁ ଯେ ଆମେ କେଉଁ ବିଷୟରେ କଥା ହେଉଅଛୁ। ଏହା ମଧ୍ୟ ଏକ ପୁରାତନ ପ୍ରବାଦ ଅଟେ, ଯଥା ମୂର୍ଖମାନେ ସେହି ସ୍ଥାନରେ କଣ୍ଟକ ଜୋତା ସହିତ ଚାଲିବେ ଯେଉଁଠାରେ ଦୂତମାନେ ପାଦ ଦେବାକୁ ଭୟ କରନ୍ତି। ନିଶ୍ଚିତ ଭାବରେ। ତେବେ ରୂପାନ୍ତରଣ କଣ ଅଟେ? ଶୀଘ୍ର ଆମେ ଏହାକୁ କିପରି ପ୍ରାପ୍ତ ହେବା? ରୂପାନ୍ତରଣ କଣ ସାଧନ କରେ? ପରମେଶ୍ୱର ଏହାକୁ ଆପଣାର ବାକ୍ୟର ଆତ୍ମା ଦ୍ୱାରା ସାଧନ କରନ୍ତି। ସେ ପରିବର୍ତ୍ତନ କରନ୍ତି, ସେ ତାହାଙ୍କର ବୀଜ ବପନ କରନ୍ତି, ତା ଉପରେ ନିଜର ଆତ୍ମା ଢାଳନ୍ତି ଏବଂ ଏହା ଉତ୍ପାଦକୁ ନେଇ ଆସିଥାଏ। ତାହାଙ୍କର ପବିତ୍ର ଆତ୍ମା ସେହି ବୀଜ ବାକ୍ୟକୁ ନିଜ ପରି ଏକ ପ୍ରକାରରେ ସୁପ୍ରମାଣିତ କରିବା ପାଇଁ ରୂପାନ୍ତରିତ କରିଥାଏ। ଆପଣ କି ପ୍ରକାରର ଏକ ବୀଜ ଅଟନ୍ତି ତାହା ଠିକ ସେହି ବିଷୟକୁ ଦର୍ଶାଏ ଯେ ଆପଣଙ୍କ ଭିତରେ କଣ ଅଛି। ଆପଣ ଏହାକୁ ଲୁଚାଇ ପାରନ୍ତି ନାହିଁ। ଆପଣ ଯାହା ଭିତରେ ଅଟନ୍ତି ତାହା ବାହାରେ ଦେଖାଯାଆନ୍ତି। ଆପଣ ଏଥିରୁ ବଞ୍ଚିତ ହୋଇପାରନ୍ତି ନାହିଁ। ଆପଣ ସେହି ଗଛକୁ ଯାହା ସେ ଅଟେ ତାହାଠାରୁ ଅନ୍ୟ କିଛି କରିପାରନ୍ତି ନାହିଁ। ଦେଖନ୍ତୁ, ଏହାକୁ ତ ସେହିପରି ହିଁ ହେବାକୁ ଅଛି। ପବିତ୍ର ଆତ୍ମା ସେହି ବୀଜ ଗୁଡିକୁ ସେହିପରି ଭାବରେ ରୂପାନ୍ତରିତ କରନ୍ତି ଯାହା ଏହାର ଭିତରେ ରହିଥାଏ। ଏଥିରେ କିଛି ଯାଏ ଆସେ ନାହିଁ ଯେ ଏହା କେଉଁ ପ୍ରକାରର ଏକ ବୀଜ ଅଟେ, ଏହା ତ ତାହାକୁ ରୂପାନ୍ତରିତ କରି ପକାଇବ। ଯଦି ଏହା ମନ୍ଦ ଅଟେ, ଏହା ମନ୍ଦକୁ ଉତ୍ପନ୍ନ କରିବ। ଯଦି ଏହା କପଟି ଅଟେ, ତେବେ ଏହା ଏକ କପଟିକୁ ଉତ୍ପନ୍ନ କରିବ। ଯଦି ଏହା ପରମେଶ୍ୱରଙ୍କ ଏକ ପ୍ରକୃତ ବାକ୍ୟ ଅଟେ, ତାହେଲେ ଏହା ଏକ ଚିନ୍ତାଶୀଳ ବ୍ୟକ୍ତିଙ୍କ ଛଣାଯନ୍ତ୍ର ସାହାଯ୍ୟରେ ପରମେଶ୍ୱରଙ୍କ ଏକ ପ୍ରକୃତ ପୁତ୍ର କିମ୍ବା କନ୍ୟାକୁ ଉତ୍ପନ୍ନ କରିବ। ଯେତେବେଳେ ସେହି ବୀଜ ଉପରକୁ ଆସେ, ଏହା ତାହା ଦେଇ ଆସେ, ଏହା ପରମେଶ୍ୱରଙ୍କ ଏକ ପୁତ୍ର ଏବଂ କନ୍ୟାକୁ ଉତ୍ପନ୍ନ କରେ। ଦିନେ ଯେତେବେଳେ ଜଗତ ବିଶୃଙ୍ଖଳାର ସେହି ଅନ୍ଧକାରରେ ପଡି ରହିଥିଲା, ପରମେଶ୍ୱର ବର୍ତ୍ତମାନ ଧ୍ୟାନ ସହକାରେ ଶୁଣନ୍ତୁ, କାରଣ ଆମେ କହିବାକୁ ଯାଉନାହୁଁ, ଅଳ୍ପ ଟିକେ ଅଧିକ ସମୟ ଦେଖନ୍ତୁ। ଦିନେ ଯେତେବେଳେ ଜଗତ ପୁଣି ସମସ୍ତ ପ୍ରକାର ଧର୍ମରେ ରହିଥିଲା, ହାତ ଧୋଇବା, ହାଣ୍ଡି ଧୋଇବା, ବିଭିନ୍ନ ପୋଷାକ ଏବଂ ବୋନେଟ୍ ପିନ୍ଧିବା ଇତ୍ୟାଦିରେ ଏହା ସମ୍ପୂର୍ଣ୍ଣ ବିଶୃଙ୍ଖଳା ମଧ୍ୟରେ ରହିଥିଲା। ପରମେଶ୍ୱରଙ୍କ ପ୍ରକୃତ ଇସ୍ରାଏଲ, ପରମେଶ୍ୱରଙ୍କ ନିୟମ ଏବଂ ବ୍ୟବସ୍ଥା ସକଳରୁ ଏତେ ବିକୃତ ହୋଇଯାଇଥିଲା ଯେ ଯୀଶୁ କହିଥିଲେ, ତୁମେ ତୁମର ପରମ୍ପରା ଗୁଡିକ ଦ୍ୱାରା ପରମେଶ୍ୱରଙ୍କ ବାକ୍ୟକୁ ଲୋକମାନଙ୍କ ପ୍ରତି ପ୍ରଭାବହୀନ କରି ପକାଇଥାଅ ତୁମର ପରମ୍ପରା ଗୁଡିକ ଦ୍ୱାରା। ଏବଂ ସେହି ପବିତ୍ର ଯାଜକମାନଙ୍କୁ ଦେଖନ୍ତୁ, ସେମାନେ ତାହାଙ୍କୁ ଡାକନ୍ତି ଏବଂ ଯୀଶୁ କହିଲେ, ତୁମେମାନେ ତୁମର ପିତା ଶୈତାନ ଠାରୁ ଅଟ ଏବଂ ତାହାର କାର୍ଯ୍ୟ ଗୁଡିକୁ କରୁଥାଅ। ଦେଖନ୍ତୁ, ଅବିକଳ ତାହା ହିଁ ଅଟେ ଯାହା ସେ କହିଥିଲେ। ତେବେ ଯେତେବେଳେ ଜଗତ ସେହି ପ୍ରକାରର ଏକ ପରିସ୍ଥିତିରେ ପଡି ରହିଥିଲା, ପରମେଶ୍ୱରଙ୍କ ଆତ୍ମା ପୁନର୍ବାର ଏକ ବୀଜ ଉପରେ ବିଚରଣ କଲା ଯାହାକି ପୂର୍ବ ନିରୂପିତ ଥିଲା। ସେ ଯିଶାଇୟ 9:6 ତାର ପ୍ରତିଜ୍ଞା ଅନୁସାରେ ପରିବର୍ତ୍ତିତ ଏବଂ ରୂପାନ୍ତରିତ କଲେ। ସେ ପରମେଶ୍ୱର ସେ ବିଶୃଙ୍ଖଳାର ସମୟକୁ ଉଦ୍ଧାର କରିବା ପାଇଁ ମାନବ ଶରୀରରେ ସୃଷ୍ଟି ହୋଇଥିଲେ। ଯେତେବେଳେ ମନୁଷ୍ୟ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମାଣ କରାଯାଇଥିଲେ, ଏଠାରେ ପରମେଶ୍ୱର ଆସନ୍ତି, ଭାଓବାଦୀ ଏହାକୁ ଆଗରୁ ଦେଖିଥିଲେ। ତେବେ ବାକ୍ୟକୁ ମନେ ରଖନ୍ତୁ, ଭାଓବାଦୀ ଏହାକୁ ପୂର୍ବରୁ ଦେଖିଥିଲେ, ଠିକ୍ ସେହି ସମାନ ଭାଓବାଦୀ ଯିଏକି ଶେଷ ଦିନରେ ଶୈତାନଙ୍କୁ ଦେଖିଥିଲେ। ବୁଝିଲେ, ଏହି ଶିକ୍ଷାଗତ କାର୍ଯ୍ୟକ୍ରମ ଓ ବିଷୟ ଗୁଡିକରେ ଯାହାକି ତାର ରହିଥିଲା ଧାର୍ମିକ କାର୍ଯ୍ୟକ୍ରମରେ ଦେଖିଥିଲେ। ସେହି ସମାନ ଭବିଷ୍ୟତ ବକ୍ତା ଯିଶାୟ 9:6 କହିଲେ, ଆମ ପାଇଁ ଏକ ସନ୍ତାନ ଜନ୍ମ ହୋଇଅଛନ୍ତି, ଆମକୁ ଏକ ପୁତ୍ର ଦତ୍ତ ହୋଇଅଛି ଏବଂ ତାହାଙ୍କର ନାମ ଡକାଯିବ ମନ୍ତ୍ରୀ, ଶାନ୍ତିର ରାଜକୁମାର, ପରାକ୍ରମୀ ପରମେଶ୍ୱର, ଅନନ୍ତକାଳୀନ ପିତା, ଏବଂ ତାହାଙ୍କ ରାଜତ୍ୱର କୌଣସି ଅନ୍ତ ହେବ ନାହିଁ। ଏବଂ ସେହି ବାକ୍ୟ ହେଉଛି ପରମେଶ୍ୱରଙ୍କ ବାକ୍ୟ, ଏବଂ ଆତ୍ମା ସେହି ବାକ୍ୟ ଉପରେ ବିଚରଣ କଲା ଏବଂ ଏହା ଏକ କୁମାରୀ ଗର୍ଭରେ ସୃଷ୍ଟି ହେଲା। ଆମେନ୍। ଏକ ପୁତ୍ର ଜନ୍ମ ହୋଇଅଛନ୍ତି, ସୃଷ୍ଟି ନୁହେଁ, ଜନ୍ମ। ଶୈତାନ ଏହାକୁ ଛିଞ୍ଚିବାକୁ ଚେଷ୍ଟା କଲା ଓ ପୁନର୍ବାର ଚେଷ୍ଟା କଲା। ସେ ତାହାଙ୍କୁ ଉଚ୍ଚ ସ୍ଥାନକୁ ନେଇ କହିଲା, ଯଦି ତୁମେ ତାହା ଯାହାକୁ ତୁମେ ଅଟ ବୋଲି କହୁଅଛ, ତାହେଲେ ମୋ ପାଇଁ ଏଠାରେ ଏହି ଆରୋଗ୍ୟଠାରୁ କିଛି ଟିକେ ସାଧନ କର, ମୋତେ ଦେଖାଅ ଯେ ତୁମେ ଏହା କିପରି କରିପାର। ଏହାକୁ ରୁଟିକୁ ଏବଂ ଏହି ପଥର ଗୁଡ଼ିକୁ ରୁଟିରେ ପରିଣତ କର, ଆସୁ ତୁମକୁ ଡେଇଁବାର ଦେଖୁ, କାରଣ ଶାସ୍ତ୍ର କୁହେ ଯେ ତୁମେ ଏହା କରିବ। କଣ ଆପଣ ଆଜି ସେହି ଧାର୍ମିକ ଭୂତମାନଙ୍କୁ ଠିକ୍ ସେହି ସମାନ କଥା କହୁଥିବାର ଦେଖନ୍ତି କି? ଯଦି ଈଶ୍ୱରୀୟ ଆରୋଗ୍ୟତା ଭଳି ଏକ ଜିନିଷ ଅଛି, ତାହେଲେ ଭାଇ ଅମୁକ ଅମୁକ ଏଠାରେ ପଡ଼ି ରହିଛନ୍ତି, ଆସୁ ତାଙ୍କୁ ସୁସ୍ଥ କରିବାର ତୁମକୁ ଦେଖିବା। ସେହି ସମାନ ଶୟତାନ ଯୀଶୁଙ୍କ କୃଷ ପାଖରେ ଛିଡ଼ା ହୋଇ କହିଥିଲା, ଯଦି ତୁମେ ପରମେଶ୍ୱରଙ୍କ ପୁତ୍ର ଅଟ, ତେବେ କୃଷରୁ ଓହ୍ଲାଇ ଆସ। ବାକ୍ୟ କୁହେ ଯେ ସେ ପରମେଶ୍ୱରଙ୍କ ପୁତ୍ର ଥିଲେ, ଆତ୍ମା ପ୍ରମାଣ କରିଥିଲା ଯେ ସେ ପରମେଶ୍ୱରଙ୍କ ପୁତ୍ର ଥିଲେ। ଯିଶାୟ 9:6 ସଫଳ ହୋଇଥିଲା ଏବଂ ଅନ୍ୟ ରାତିରେ ଆପଣମାନଙ୍କ ମଧ୍ୟରୁ ଅନେକ ପ୍ରସାରଣରେ ଏହା ଶୁଣିଥିଲେ ଯେ ଆମେମାନେ କିପରି ଏହା ପ୍ରମାଣ କରିବା ବିଷୟରେ ଯେ ଶାସ୍ତ୍ର କୁହେ ଯେ ସେ ତାହା ଅଟନ୍ତି। ପ୍ରାୟ ମୁଁ ବିଶ୍ୱାସ କରେ 60+ ଶାସ୍ତ୍ରାଂଶ ପ୍ରଦାନ କରିଥାଉ। ଓ ଶୈତାନ ଚେଷ୍ଟା ଓ ପୁନର୍ବାର ଚେଷ୍ଟା କଲା, ସବୁକିଛି କଲା। ଗୋଟିଏ ରାତି ସେ ଯୀଶୁଙ୍କୁ ଜାହାଜର ପଛପଟରେ ଶୋଇଥିବାର ଦେଖିଲା ଏବଂ ସେ କହିଲା, ମୁଁ ବର୍ତ୍ତମାନ ତାଙ୍କୁ ବିନାଶ କରିବି, କିନ୍ତୁ ସେ ପାରିଲା ନାହିଁ। ସେ ତାଙ୍କୁ ଭୁଲ କାମ କରିବା ପାଇଁ ପ୍ରଲୋଭିତ କରିବାକୁ ଚେଷ୍ଟା କଲା, କିନ୍ତୁ ସେ ତାହା କରିପାରିଲା ନାହିଁ। କାହିଁକି? ସେ ତ ପୂର୍ବ ନିରୂପଣର ପ୍ରତିରୋଧକ ସହିତ ଛିଞ୍ଚା ଯାଇଥିଲେ। ସେମାନେ ପ୍ରତାରିତ କରାଯାଇପାରନ୍ତି ନାହିଁ, ନା ନୁହେଁ। ବାକ୍ୟ କହିଥିଲା ଯେ ସେଠାରେ ରହିବେ, ଆମିନ। ସେଠାରେ କୌଣସି ଶୈତାନ ତାଙ୍କୁ ବ୍ୟତିବ୍ୟସ୍ତ କରିବାକୁ ଯାଉନାହିଁ ଏବଂ ଅନ୍ୟ କୌଣସି ପରମେଶ୍ୱରଙ୍କ ପୁତ୍ର ନୁହେଁ ଯିଏକି ତାହାଙ୍କର ସ୍ଥାନ ଗ୍ରହଣ କରିବାକୁ ପୂର୍ବ ନିରୂପିତ ଅଟନ୍ତି। ସେ ଏକ ପ୍ରତିରୋଧକ ସହିତ ଛିଞ୍ଚଣ କରାଯାଇଛନ୍ତି। ଶୈତାନର ବିଷ ନାମଧାରୀ ଡାକ୍ତରମାନେ ତ ତାଙ୍କୁ ସ୍ପର୍ଶ ସୁଦ୍ଧା କରନ୍ତି ନାହିଁ, ସେ ତ ଠିକ୍ ଆଗକୁ ବଢି ଯାଆନ୍ତି, ତାହାଙ୍କୁ କିଛି ହେଲେ ବ୍ୟତିବ୍ୟସ୍ତ କରିବାକୁ ଯାଉନାହିଁ, ବୁଝିଲେ। ଏହାର ତାହାଙ୍କ ଉପରେ କୌଣସି ପ୍ରଭାବ ପଡିଲା ନାହିଁ। ତେବେ ମୁଁ ତୁମକୁ ସମଗ୍ର ପୃଥିବୀର ବି ଶପ କରିଦେବି, ମୋର ଏହା ଉପରେ ଆଧିପତ୍ୟ ଅଛି। ଯଦି ତୁମେ କେବଳ ମୋର ଉପାସନା କରିବ, ଆସି ମୋ ଗୋଷ୍ଠୀରେ ଯୋଗ ଦେବ, ତେବେ ମୁଁ କରିଦେବି, ମୁଁ ତୁମକୁ ଶାସକ କରିଦେବି, ମୁଁ ତଳକୁ ଓହ୍ଲାଇ ଯିବି, ତୁମକୁ ଉନ୍ନତ କରିଦେବି। ସେ କହିଲେ, ଶୟତାନ ମୋ ପଛରେ ହୁଅ, ଏହା ଲେଖା ଅଛି, ତୁମେ ପରମେଶ୍ୱର ବାକ୍ୟକୁ ଉପାସନା କରିବ ଏବଂ କେବଳ ତାହାଙ୍କୁ ତୁମେ ସେବା କରିବ। ତାପରେ ଦିନେ ଏହି ମହାନ ବ୍ୟକ୍ତିଙ୍କ ଉପରେ ମୁଁ ସେଠାରେ କିଛି ସମୟ ରହିବାକୁ ଚାହିଁବି। ମାତ୍ର ଦିନେ ଆତ୍ମା ତାହାଙ୍କ ଉପରେ ପୁନର୍ବାର ବିଚରଣ କଲେ, କାରଣ ତାହାଙ୍କ ବିଷୟରେ କିଛି ବାକ୍ୟ ଲେଖାଯାଇଥିଲା, ଭାବାଦୀଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଠାରୁ ଆସିଥିଲା, ଆଉ ତାହାଙ୍କୁ ଏକ ମେଷ ଶାବକ ପରି ବଧଶାଳାକୁ କଢେଇ ନିଆଗଲା। ଆଉ ଆତ୍ମା ତାହାଙ୍କ ଉପରେ ବିଚରଣ କଲେ ଏବଂ ତାଙ୍କୁ କଢେଇ ନେଇ କାଲବରୀ କୃଷ ନିକଟକୁ ପ୍ରେରଣ କଲେ, ସେଠାରେ ସେ ମୃତ୍ୟୁବରଣ କଲେ ଏବଂ ତାହାଙ୍କ ବିଷୟରେ ତାହାଙ୍କ ମୃତ୍ୟୁରେ ଯାହା ଯାହା କୁହାଯାଇଥିଲା ତାହା ସବୁ ସଫଳ ହେଲା। ଯେପରିକି ପୃଥିବୀରେ ଥିବା ପରମେଶ୍ୱରଙ୍କ ପୂର୍ବ ନିରୂପିତ ବୀଜକୁ ଆଲୋକ ଏବଂ ଜୀବନ ଆଣି ଦିଆଯାଏ, ସେ ଏହା କରିବାର ଉପାୟ ନେଇ ଆସିଥିଲେ। ଏଠାରେ ସେହି ବୀଜ ଅଛି, ସେହି ଆତ୍ମା ଜୀବନ ଆଣିଥାଏ। ପରମେଶ୍ୱରଙ୍କ ପୁତ୍ର ଓ କନ୍ୟାମାନଙ୍କୁ ରୂପାନ୍ତରିତ କରି ଜଗତର ଏହି ଅନ୍ଧକାର ବିଶୃଙ୍ଖଳା ଠାରୁ ପରମେଶ୍ୱରଙ୍କ ପୁତ୍ର ଓ କନ୍ୟାମାନ ରୂପେ ଆଣିଥାଏ। ସେହି ଶବ୍ଦ ପୂର୍ବ ନିରୂପଣରେ ଝୁଣ୍ଟି ପଡନ୍ତୁ ନାହିଁ, ମୁଁ ଜାଣେ ଯେ ଆପଣ ପଡନ୍ତି, ମାତ୍ର ଶୁଣନ୍ତୁ, ଏହା ମୋର ବାକ୍ୟ ନୁହେଁ, ଏହା ତ ପରମେଶ୍ୱରଙ୍କ ବାକ୍ୟ ଗୁଡ଼ିକରୁ ଅନ୍ୟତମ ଅଟେ। ଆପଣ ଏହାକୁ ପଢିବାକୁ ଚାହାନ୍ତି, ଏଫିସିଓ 1:5 ପାଠ କରନ୍ତୁ, ଯାହାକି ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପୁତ୍ର ରୂପେ ଗ୍ରହଣ କରାଯିବା ନିମନ୍ତେ ପୂର୍ବରୁ ନିରୂପଣ କରିଅଛନ୍ତି, ବୁଝିଲେ। ମୋତେ ଏହାକୁ କେବଳ ଗୋଟିଏ ମିନିଟ୍ ବିଖଣ୍ଡିତ କରିବାକୁ ଦିଅନ୍ତୁ, କେବଳ ଗୋଟିଏ ମିନିଟ୍, ଯେପରିକି ଆପଣମାନଙ୍କ ମନରୁ ଏହାକୁ ଭାଙ୍ଗି ଦିଏ। ଦେଖନ୍ତୁ, ଯେପରିକି ଆରମ୍ଭରେ ଆପଣ ନିଜ ପିତାଙ୍କ ଠାରେ ଥିଲେ ଏକ ଜୀବାଣୁ ବୀଜ, କଣ ଆପଣ ତାହା ଜାଣିଥିଲେ? ଆପଣମାନେ ପ୍ରତ୍ୟେକ ଆପଣ ନିଜର ଜେଜେ 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 ବାପାଙ୍କ ଭିତରେ ମଧ୍ୟ ଥିଲେ, କଣ ଆପଣ ତାହା ଜାଣିଥିଲେ? ଏବ୍ରି ପୁସ୍ତକ ପାଠ କରନ୍ତୁ, ଯେଉଁଠାରେ ଆମେମାନେ ପାଉ ଯେ ଲେବି ଦଶମାଂଶ ଦେଇଥିଲେ ଯେତେବେଳେ ସେ ଅବ୍ରାହମଙ୍କ କଟି ଦେଶରେ ଥିଲେ, ତାର ପରେ ଆସୁଥିବା ଚତୁର୍ଥ ପୁରୁଷରେ ଯେତେବେଳେ ଅବ୍ରାହମ ମଲ୍କିସେଦକଙ୍କୁ ଦଶମାଂଶ ଦେଇଥିଲେ, ସେତେବେଳେ ଏହା ତାଙ୍କ ପରେ ଆସୁଥିବା ତାଙ୍କର ଅଣ ଅଣ ଅଣନାତିର ଖାତାରେ ଲେଖାଯାଇଥିଲା ଏବଂ ସେ ସେତେବେଳେ ଅବ୍ରାହମଙ୍କ କଟି ଦେଶରେ ରହିଥିଲେ। ଆପଣମାନେ ସେଠାରେ ଅଛନ୍ତି, ବୁଝିଲେ। ଆପଣ ନିଜ ପିତାଙ୍କର କଟି ଦେଶରେ ରହିଥିଲେ, କିନ୍ତୁ ଆପଣଙ୍କର ପିତା ଆପଣଙ୍କ ସହିତ ସେତେବେଳେ ଯାଏଁ କୌଣସି ସହଭାଗିତା କରିପାରିନଥିଲେ, ଯେପର୍ଯ୍ୟନ୍ତ କି ଆପଣ ଏକ ମାଂସମୟ ଶରୀରରେ ରୂପାନ୍ତରିତ ନ ହୋଇଗଲେ। ମୋ ପୁଅ ସେଠାରେ ମୋ ଭିତରେ ରହିଥିଲା, ମୁଁ ଏକ ପୁଅ ଚାହିଁଥିଲି, ମାତ୍ର ସେ ସେତେବେଳେ ମୋ ଭିତରେ ରହିଥିଲା, ବୁଝିଲେ। ସେ ସେତେବେଳେ ମୋ ଭିତରେ ରହିଥିଲା, ମାତ୍ର ବିବାହ ବନ୍ଧନରେ ଆବଦ୍ଧ ହେବା ଦ୍ୱାରା ସେ ମୋ ପରି ଜଣେ ବ୍ୟକ୍ତିରେ ରୂପାନ୍ତରିତ ହେଲେ ଏବଂ ତାପରେ ସେ ମୋ ପରି ହୋଇଗଲେ। ଏବଂ ଆପଣ ନିଜର ପିତାମାତାଙ୍କ ପରି ହୁଅନ୍ତି, ଦେଖନ୍ତୁ, କାରଣ ଏହା ଆରମ୍ଭରୁ ହିଁ ଆପଣଙ୍କ ଭିତରେ ରହିଥିଲା। ବର୍ତ୍ତମାନ ଯଦି ଆମେ ପରମେଶ୍ୱରଙ୍କ ପୁତ୍ର ତାହାଙ୍କର ଗୁଣ ସକଳ ଅଟୁ, ଯାହାକି ଆପଣ ନିଜ ପିତାଙ୍କର ଏକ ଗୁଣ ସକଳ ଅଟନ୍ତି, ନିଜ ମାତାଙ୍କର ନୁହେଁ, ଆପଣ ପିତାଙ୍କର ଅଟନ୍ତି, ସେହି ଜୀବାଣୁ ପିତାଙ୍କ ଠାରେ ରହିଥାଏ, ବୁଝିଲେ? ଆଉ ବର୍ତ୍ତମାନ ଆପଣଙ୍କର ମାତା ଡିମ୍ବ ସେକିବା ଏକ ଇନକ୍ୟୁବେଟର ଯନ୍ତ୍ର ଥିଲେ, ଯାହାକି ଆପଣଙ୍କୁ ବହନ କରିଥିଲେ, ଆପଣଙ୍କର ପିତାଙ୍କ ବଂଶକୁ ବହନ କରିଥିଲେ, ବୁଝିଲେ? ଏବଂ ପୃଥିବୀ ମଧ୍ୟ ଶରୀରରେ ଇନକ୍ୟୁବେଟର ଯନ୍ତ୍ର ଅଟେ, ଯାହାକି ପରମେଶ୍ୱରଙ୍କ ବଂଶକୁ ବହନ କରେ, ବୁଝିଲେ? ଠିକ ଅବିକଳ ଭାବେ ଜଗତ ନୁହେଁ, ଏହି ଜଗତ ଯେ କେତେ ମହାନ ତାହା ନୁହେଁ, ଏହା ତ ସେହି ପରମେଶ୍ୱର କେତେ ମହାନ ଅଟନ୍ତି ଯିଏକି ଏହାକୁ ନିର୍ମାଣ କରିଛନ୍ତି, ବୁଝିଲେ? ବୁଝିଲେ? ତେବେ ଯଦି ଆପଣ ପରମେଶ୍ୱରଙ୍କ ଜଣେ ପୁତ୍ର ଏବଂ କନ୍ୟା ଅଟନ୍ତି, ତାହେଲେ ଆପଣ ଆରମ୍ଭରୁ ହିଁ ପରମେଶ୍ୱରଙ୍କ ଠାରେ ଥିଲେ, ଆପଣ ତାହାଙ୍କର ଗୁଣ ସକଳ ଅଟନ୍ତି। ଯଦି ଆପଣ ସେତେବେଳେ ସେଠାରେ ନଥିଲେ, ତେବେ ଆପଣ କେବେ ବି ନଥିଲେ କିମ୍ବା କେବେ ବି ରହିବେ ନାହିଁ। କାରଣ ମୁଁ ମୋ କଟି ଦେଶରୁ ଏଠାରେ ଏହି ବ୍ୟକ୍ତିଙ୍କର ପୁତ୍ର କିମ୍ବା ସେଠାରେ ସେହି ବ୍ୟକ୍ତିଙ୍କର ପୁତ୍ରକୁ ବହନ କରିପାରେ ନାହିଁ, ମୁଁ ତ କେବଳ ମୋ ନିଜର ପୁତ୍ରମାନଙ୍କୁ ବହନ କରିପାରେ ଏବଂ ସେମାନେ ମୋ ସାଦୃଶ୍ୟତାକୁ ବହନ କରିବେ। ହାଲେଲୁୟା! କଣ ଆପଣ ଏହା ଦେଖୁଛନ୍ତି କି ଆରମ୍ଭରେ ପୁତ୍ର ଓ କନ୍ୟାମାନେ ପରମେଶ୍ୱରଙ୍କ ଠାରେ ଥିଲେ। ଏବେ ଦେଖନ୍ତୁ, ଆପଣଙ୍କ ଠାରେ ଅନନ୍ତ ଜୀବନ ଅଛି। ଆପଣ କୁହନ୍ତି, ଆମେ ଏହାକୁ ବିଶ୍ୱାସ କରୁ ଯେ ଆମ ଠାରେ ଅନନ୍ତ ଜୀବନ ଅଛି। ତେବେ ଅନନ୍ତ ଜୀବନର କେବଳ ଗୋଟିଏ ରୂପ ଅଛି ଏବଂ ତାହା ହେଉଛନ୍ତି ପରମେଶ୍ୱର। ତାହା ହିଁ ଏକମାତ୍ର ଜିନିଷ ଯାହାକି ଅନନ୍ତ ଅଟେ, ତାହା ହେଉଛନ୍ତି ପରମେଶ୍ୱର। ତାହେଲେ ଯଦି ଆପଣଙ୍କ ପାଖରେ ଅନନ୍ତ ଜୀବନ ଅଛି, ସେହି ଜୀବନ ଯାହାକି ଆପଣଙ୍କ ଭିତରେ ଅଛି, ତାହା ସର୍ବଦା ରହିଥିଲା ଏବଂ ଏପରିକି ସଂସାର ହେବା ପୂର୍ବରୁ ଆପଣ ପରମେଶ୍ୱରଙ୍କ କଟି ଦେଶରେ ରହିଥିଲେ। ଏବଂ ଯେତେବେଳେ ବାକ୍ୟ ନିଜେ ଯୀଶୁ ନିଜେ ବାକ୍ୟ କୁହାଯାଆନ୍ତି ଏବଂ ସାଧୁ ଯୋହନ ଏକରେ କୁହେ, ଆଦ୍ୟରେ ବାକ୍ୟ ଥିଲେ ଏବଂ ବାକ୍ୟ ପରମେଶ୍ୱରଙ୍କ ସଙ୍ଗରେ ଥିଲେ ଏବଂ ସେହି ବାକ୍ୟ ପରମେଶ୍ୱର ଥିଲେ, ଆଉ ସେହି ବାକ୍ୟ ଦେହବନ୍ତ ହେଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ। ତାହେଲେ ଆପଣ ଯୀଶୁଙ୍କ କଟି ଦେଶରେ ଥିଲେ ଏବଂ ତାହାଙ୍କ ସହିତ କାଲଭରୀକୁ ଯାଇଥିଲେ। ଆପଣ ତାହାଙ୍କ ସହିତ ମୃତ୍ୟୁବରଣ କଲେ ଏବଂ ଆପଣ ତାହାଙ୍କ ସହିତ ଉତ୍ଥିତ ହେଲେ। ଏବଂ ଆଜି ଆମେମାନେ ତାହାଙ୍କଠାରେ ତାହାଙ୍କ ଆତ୍ମାରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ପୁତ୍ର ଓ କନ୍ୟା ଭାବରେ ସ୍ୱର୍ଗୀୟ ସ୍ଥାନରେ ବସିଅଛୁ, ତାଙ୍କ ସହିତ ମଲୁ, ତାଙ୍କ ସହିତ ଉତ୍ଥିତ ହେଲୁ ନିଶ୍ଚିତରେ। ବର୍ତ୍ତମାନ ତାହେଲେ ତେବେ ଆପଣ ତାହାଙ୍କ ସହିତ ସହଭାଗିତା କରିପାରନ୍ତି। ଆପଣ ସେଠାରେ ପଶ୍ଚାତ ସମୟରେ କରିପାରିନଥିଲେ କାରଣ ଆପଣ ତାହାଙ୍କଠାରେ କେବଳ ଏକ ବାକ୍ୟ, ଏକ ବୀଜ ଥିଲେ, କିନ୍ତୁ ବର୍ତ୍ତମାନ ସେ ଆପଣଙ୍କୁ ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ଆପଣ ତାହାଙ୍କ ସହିତ ସହଭାଗିତା କରନ୍ତୁ। ତେବେ ସେ ତଳକୁ ଓହ୍ଲାଇ ଆସିଲେ, ମାଂସମୟ ଦେହ ଧାରଣ କଲେ, ତେଣୁ ସେ ଆପଣଙ୍କ ସହିତ ସିଦ୍ଧ ସହଭାଗିତା କରିପାରିବେ। କଣ ସେହି ସିଦ୍ଧ ସହଭାଗିତାକୁ ଦେଖୁଛନ୍ତି କି? ହେ ମୋର ପ୍ରଭୁ, ପରମେଶ୍ୱରଙ୍କ ସେହି ନିଗୁଢ ସଂକଳ୍ପ ମାନ କେଡ଼େ ଅଦ୍ଭୁତ! ଦେଖନ୍ତୁ, ପରମେଶ୍ୱର ଆତ୍ମାରେ ସହଭାଗିତା କରିପାରିବେ ନାହିଁ, ତେଣୁ ପରମେଶ୍ୱର ଆମ ସହିତ ମନୁଷ୍ୟ ହୋଇଗଲେ। ଯୀଶୁଖ୍ରୀଷ୍ଟ ନିଜେ ପ୍ରକଟିତ ପରମେଶ୍ୱର ଥିଲେ କାରଣ ସେ ଜଣେ ପୁତ୍ର ଥିଲେ ଯେହେତୁ ସେ ଜନ୍ମ ହୋଇଥିଲେ, କିନ୍ତୁ ଏହା ତ କେବଳ ତାହାଙ୍କର ବାସ କରିବା ନିମନ୍ତେ ଏକ ତମ୍ବୁ ଥିଲା। କୌଣସି ମନୁଷ୍ୟ କେବେ ହେଲେ ପରମେଶ୍ୱରଙ୍କୁ କୌଣସି ସମୟରେ ଦେଖିନାହାନ୍ତି, ମାତ୍ର ପିତାଙ୍କର ଏକମାତ୍ର କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ଘୋଷଣା କରିଛନ୍ତି। ପରମେଶ୍ୱର ଆପଣା ନିମନ୍ତେ ଏକ ଘର, ବାସ କରିବା ପାଇଁ ଏକ ଶରୀର ନିର୍ମାଣ କଲେ, ତଳକୁ ଓହ୍ଲାଇ ଆସିଲେ ଯେପରିକି ଆପଣ ତାହାଙ୍କୁ ଛୁଇଁ ପାରିବେ। ପ୍ରଥମ ତିମୋଥି 3:16 ନିଃସନ୍ଦେହତଃ ଈଶ୍ୱର ପରାୟଣତାର ନିଗୁଢ ସଂକଳ୍ପ ମହାନ, କାରଣ ପରମେଶ୍ୱର ଶରୀରରେ ପ୍ରକଟିତ ହେଲେ, ସ୍ୱର୍ଗଦୂତ ମାନଙ୍କ ଦ୍ୱାରା ଦେଖାଦେଲେ, ବିଶ୍ୱାସ କରାଗଲେ, ସ୍ୱର୍ଗକୁ ଗ୍ରହଣ କରାଗଲେ, ବୁଝିଲେ? ତେବେ ସେ ଆପଣ ଶରୀର ଏବଂ ସେ ଶରୀର ହୋଇଥିବା ହେତୁ ତେବେ ଯାଇ ଆପଣ ବର୍ତ୍ତମାନ ସହଭାଗିତା କରିପାରନ୍ତି, କାରଣ ସେ ପରମେଶ୍ୱରଙ୍କ ପ୍ରେମର ଗୁଣ ସକଳ ଅଟନ୍ତି। ପରମେଶ୍ୱର ପ୍ରେମ ଅଟନ୍ତି, କଣ ତା ଠିକ ଅଟେ? ଏବଂ ଯୀଶୁ ପରମେଶ୍ୱରଙ୍କ ପ୍ରେମର ଗୁଣ ସକଳ ଥିଲେ, ଏବଂ ଯେତେବେଳେ ପ୍ରେମର ଗୁଣ ସକଳ ପ୍ରଦର୍ଶିତ ହେଲା, ଯାହାକି ତାହା ପରମେଶ୍ୱର ନିଜେ ଥିଲେ, ସମସ୍ତ ଗୁଣ ସକଳ ଯାହାକି ତାଙ୍କ ଉପରେ ଆଖ୍ୟା ଦିଆଯାଇଥିଲା ଯୀଶୁଙ୍କ ନିକଟକୁ ଆସିଲା। ସମସ୍ତ କିଛି ଯାହା ପିତା ମୋତେ ଦେଇଅଛନ୍ତି ମୋ ନିକଟକୁ ଆସିବେ। ନିଶ୍ଚିତରେ ସେମାନଙ୍କୁ ପୂର୍ବ ନିରୂପିତ ହେବାକୁ ଥିଲା, ଯଦି ଏହା ନଥାନ୍ତା ଆପଣ ସେଠାରେ ରହିନଥାନ୍ତେ। ତାହା ହିଁ ସବୁକିଛି ଅଟେ ନିଶ୍ଚିତରେ। ବର୍ତ୍ତମାନ ଆମେମାନେ ତାହାଙ୍କ ବାକ୍ୟର ସେହି ସମୃଦ୍ଧି ଜରିଆରେ ସହଭାଗିତା କରିପାରୁ ଏବଂ ଯେଉଁଥିର ଆପଣ ଏକ ଅଂଶ ଅଟନ୍ତି। ଆପଣ ସେହି ବାକ୍ୟର ଏକ ଅଂଶ ଅଟନ୍ତି କାରଣ ସେ ଆଦ୍ୟରେ ବାକ୍ୟ ଥିଲେ, ଆପଣ ବର୍ତ୍ତମାନ ସେହି ବାକ୍ୟ ଅଟନ୍ତି, ବୁଝିଲେ? ମୁଁ ଆଜି ରାତିରେ କିମ୍ବା ରବିବାର କି ଅବା ଗୋଟିଏ ଦିନରେ ଯେତେବେଳେ ମୁଁ ପ୍ରବେଶ କରେ ତାହା ବିଷୟରେ ପ୍ରଚାର କରୁଅଛି ଯେ ବାକ୍ୟ କଣ ଅଟେ, ଦେଖନ୍ତୁ। ଏବଂ ବର୍ତ୍ତମାନ ଆପଣ ବାକ୍ୟର ଏକ ଅଂଶ ଅଟନ୍ତି। ଶୁଣନ୍ତୁ, ଗୋଟିଏ ଜିନିଷ ଅଛି ଯାହା ମୁଁ କରିପାରେ ନାହିଁ, ମୁଁ ମୋର ପୂର୍ବପୁରୁଷମାନଙ୍କ ଉପରେ ଗର୍ବ କରିପାରେ ନାହିଁ, ନା ମୁଁ ଏକ ଭୟଙ୍କର ଗଣ୍ଡଗୋଳ ଦେଇ ଆସିଅଛି। ମୋ ବାପା ଜଣେ ଆଇରିଶ ଲୋକ ଥିଲେ, ମୋ ମା ଜଣେ ଉତ୍ତର ଆମେରିକୀୟ ଭାରତୀୟ ସ୍ତ୍ରୀ ଲୋକ ଥିଲେ, ଅଧା ଭାରତୀୟ। ତାଙ୍କ ମା ଜଣେ ଭାରତୀୟ ଥିଲେ, ପେନ୍ସନ୍ ଭତ୍ତା ପାଉଥିଲେ। ତେବେ ସେମାନେ ସମସ୍ତେ ମଦ୍ୟପ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୋତା ପିନ୍ଧି ଯୁଦ୍ଧ କରୁ କରୁ ମରିଗଲେ। ବନ୍ଧୁକ ଚାଳନାକାରୀ ଏବଂ ପ୍ରଭୃତି ଥିଲେ। ମୁଁ ସେହି ବିଷୟରେ କିଛି ଗର୍ବ କରିପାରେ ନାହିଁ, କାରଣ ମୋର ପୂର୍ବପୁରୁଷମାନେ ଏବଂ ମୋ ପାରିବାରିକ ପିଢି ଭୟଙ୍କର ଅଟେ। କିନ୍ତୁ ଭାଇ, ଗୋଟିଏ ଜିନିଷ ଅଛି ଯାହା ଉପରେ ମୁଁ ଗର୍ବ କରିପାରେ। ମୁଁ ମୋର ପ୍ରଭୁ ଯୀଶୁଙ୍କ ଉପରେ ଗର୍ବ କରିପାରେ, ଯିଏକି ମୋତେ ମୁକ୍ତ କରିଅଛନ୍ତି ଏବଂ ତାହାଙ୍କ ରୂପାନ୍ତରଣ ଶକ୍ତି ସହିତ ପୂର୍ବ ନିରୂପଣ ଦ୍ୱାରା ଏକ ବୀଜରୋପଣ କଲେ ଏବଂ ମୁଁ ତାହା ଦେଖିଲି। ମୁଁ ବର୍ତ୍ତମାନ କାହାର ପୁତ୍ର ଅଟେ? ହଁ, ମୁଁ ତାହାଙ୍କ ଉପରେ ଗର୍ବ କରିପାରେ ଏବଂ ମୁଁ ମୋ ଜୀବନର 33 ବର୍ଷ ତାହାଙ୍କ ଉପରେ ଗର୍ବ କରି ଅତିବାହିତ କରିଅଛି। ଯଦି ସେ ମୋତେ ଆଉ 33 ବର୍ଷ ବଞ୍ଚାଇ ରଖିବେ, ମୁଁ ତାହାଙ୍କ ଉପରେ ଆହୁରି ଅଧିକ ଗର୍ବ କରିବାକୁ ଚେଷ୍ଟା କରିବି। ବୁଝିଲେ, ମୁଁ ମୋର ପୂର୍ବପୁରୁଷ ଉପରେ ଗର୍ବ କରିପାରେ। ହାଲେଲୁୟା! ସେ ଯିଏକି ମୋତେ ମୁକ୍ତ କଲେ ଓ ଜୀବନର ସେହି ବୀଜକୁ ଏଠାରେ ରୋପଣ କଲେ ଏବଂ ମୋତେ ଏହି ବାକ୍ୟକୁ ଦେଖିବା ପାଇଁ ଦେଲେ, ତାହାଙ୍କର ଆତ୍ମାକୁ ପଠାଇ କହିଲେ, ଏଠାରେ ତାହା ଅଟେ, ଏହା କୁହ ଏବଂ ତାହା ହୋଇଯିବ, ତାହା କର ଏବଂ ଓ ମୋର ପ୍ରଭୁ, ମୁଁ ତାହାଙ୍କ ଉପରେ ଗର୍ବ କରିପାରେ। ସେ ଏହା କିପରି କଲେ? ବାକ୍ୟ ରୂପ ଜଳରେ ପ୍ରକ୍ଷାଳନ କରିବା ଦ୍ୱାରା, ପୃଥକୀକରଣର ଜଳ ଦ୍ୱାରା। ମୁଁ ଇଚ୍ଛା କରେ ଯେ କାଳେ ଆମେ ଏହାକୁ ବୁଝାଇ ଦେଇପାରିଥାନ୍ତୁ। ପ୍ରକୃତ ପୂର୍ବ ନିରୂପିତ ବିଶ୍ୱାସୀମାନେ ସେହି ବାକ୍ୟ ସହିତ ରହିବେ, କାରଣ ସେମାନେ ସେହି ବାକ୍ୟର ଅଂଶ ଅଟନ୍ତି। ହେ ଭ୍ରମଣକାରୀ ନକ୍ଷତ୍ରଗଣ, ତୁମେ କେତେ କାଳ ଦରାଣ୍ଡି ହେଉଥିବ? ଆପଣ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରେସବିଟେରିଆନ, ବାହାର ଲୋକ, ଆପଣ ଯିଏ କେହି ବି ହୋଇଥାନ୍ତୁ, ମଣ୍ଡଳୀରୁ ମଣ୍ଡଳୀ ପର୍ଯ୍ୟନ୍ତ, ସ୍ତମ୍ଭରୁ ଅନ୍ୟ ସ୍ଥାନକୁ ଏବଂ ଟେଲିଭିଜନରୁ ଟେଲିଭିଜନକୁ, ଜଗତରୁ ଜଗତକୁ, ଭ୍ରମଣକାରୀ ନକ୍ଷତ୍ରଗଣ, ତୁମେ କାହିଁକି ଆସୁନାହଁ? ସେ ଆପଣଙ୍କ ସହ ସହଭାଗିତା କରିବାକୁ ଇଚ୍ଛା କରନ୍ତି। ସେ ଆପଣଙ୍କ ପାଇଁ ବହୁତ ଆଗ୍ରହୀ ଅଟନ୍ତି। ସେ ଆପଣଙ୍କର ମନର ନୂତନୀକୃତ ଦ୍ୱାରା ଆପଣଙ୍କୁ ରୂପାନ୍ତରିତ କରିବାକୁ ଚାହାନ୍ତି। ମଣ୍ଡଳୀ ପ୍ରତି କିମ୍ବା ନାମଧାରୀ ସଂସ୍ଥା ପ୍ରତି ନୁହେଁ, ବରଂ ତାହାଙ୍କର ବାକ୍ୟ ପ୍ରତି, ଯାହାର କି ଆପଣ ଏକ ଅଂଶ ଅଟନ୍ତି, ଯଦି ସେ ଇଚ୍ଛା ଆପଣଙ୍କ ଭିତରେ ରହିଛି। ଯେଉଁମାନେ ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷାର୍ତ୍ତ, ସେମାନେ ଧନ୍ୟ, କାରଣ ସେମାନେ ପରିତୃପ୍ତ କରାଯିବେ। ଦେଖନ୍ତୁ, ଆଉ ସେ ଆପଣମାନଙ୍କୁ ଧର୍ମର ଏହି ବିକୃତିରୁ ବାହାର କରି ଆଣିବା ପାଇଁ ତାହାଙ୍କର ରୂପାନ୍ତରଣ ଶକ୍ତିକୁ ପଠାଇ ଅଛନ୍ତି। ଏହି ବିକୃତ ବିଶୃଙ୍ଖଳାରେ ଯେଉଁଥିରେ କି ଆମେମାନେ ରହିଅଛୁ, ପରମେଶ୍ୱର ତାହାଙ୍କ ରୂପାନ୍ତରଣ ଶକ୍ତିକୁ ସୁପ୍ରମାଣିତ ସିଦ୍ଧ ତାହାଙ୍କର ବାକ୍ୟକୁ ପଠାଇ ଅଛନ୍ତି, ଯେପରିକି ଅଜ୍ଞତାର ଏହି ଧାର୍ମିକ ବିକୃତିରୁ ଆପଣମାନଙ୍କୁ ବାହାର କରାଯାଏ ଯେଉଁଥିରେ ଆପଣମାନେ ଗମନ କରୁଅଛନ୍ତି। ଉଲଗ୍ନ, ଅନ୍ଧ, ଦୁଃଖୀ ଏବଂ ଏହା ଜାଣନ୍ତି ନାହିଁ। ବନ୍ଧୁଗଣ, ଏହା ବିଷୟରେ ଚିନ୍ତା କରନ୍ତୁ। ଆପଣ ଜାଣନ୍ତି, ପରମେଶ୍ୱର ତାହାଙ୍କର ବାକ୍ୟକୁ ସଫଳ କରିବା ପାଇଁ ତାହାଙ୍କ ରୂପାନ୍ତରଣ ଶକ୍ତିକୁ ପ୍ରେରଣ କରିଥିଲେ ଏବଂ ସାରା ଅବ୍ରାହ୍ମଙ୍କର ସମ୍ପୂର୍ଣ୍ଣ ଶରୀରକୁ ପରିବର୍ତ୍ତନ କରିଥିଲେ। ଜଣେ ବୃଦ୍ଧ ଲୋକ ଓ ଜଣେ ବୃଦ୍ଧ ମହିଳାଙ୍କୁ ରୂପାନ୍ତରିତ କରିଥିଲେ, କାରଣ ସେ ପ୍ରତିଜ୍ଞା କରିଥିଲେ ଯେ ସେ ତାହା କରିବେ। ଏବଂ ପରମେଶ୍ୱର ଯାହା କରିବାକୁ ପ୍ରତିଜ୍ଞା କରନ୍ତି, ସେ ତାହା କରିବେ। ସେଠାରେ କିଛି ହେଲେ ନାହିଁ, କୌଣସି ବିଷୟ ନାହିଁ, ଯେକୌଣସି ବିକୃତ ବିଷୟ, ପରମେଶ୍ୱର ଏହା ସହିତ କିଛି କରିପାରନ୍ତି ନାହିଁ। ମାତ୍ର ସେ ତାହାଙ୍କର ବାକ୍ୟକୁ ରକ୍ଷା କରିବେ ଏବଂ ସେ ତାହାଙ୍କର ଆତ୍ମାକୁ ପଠାଇବେ। ମୁଁ ସଦାପ୍ରଭୁ ଏହାକୁ ରୋପଣ କରିଅଛି। ମୁଁ ଏହାକୁ ଦିନରାତି ଜଳସେଚନ କରିବି, ଯେପରି କେହି ଏହାକୁ ମୋ ହାତରୁ ଛଡ଼ାଇ ନ ନିଏ। ବାଇବେଲ ତାହା ହିଁ କୁହେ, ହେ ଭ୍ରମଣକାରୀ ନକ୍ଷତ୍ରଗଣ, ଆପଣ ହୃଦୟରେ ଇଚ୍ଛା ସହିତ, ଆପଣଙ୍କୁ ତ ଏହା ପାଇବାକୁ ଅଛି, ନଚେତ ଆପଣ ଆଜି ସକାଳେ ଏଠାରେ ବସି ନଥାନ୍ତେ ଏବଂ ଆପଣ ସେହି ମଣ୍ଡଳୀରେ ଓ ପ୍ରେକ୍ଷାଳୟରେ ରହିନଥାନ୍ତେ ଏବଂ ଆପଣ ଯେଉଁ ସ୍ଥାନରେ ବି ଅଛନ୍ତି, ବାହାରେ ଓ ସମଗ୍ର ଦେଶରେ। ଯଦି କୌଣସି ବିଷୟ ଆପଣଙ୍କୁ ସେଠାକୁ ନେଇକରି ଆସିନଥାନ୍ତା, କୌଣସି ବ୍ୟକ୍ତି ଆପଣଙ୍କ ସହିତ କଥା ହେଲେ, ଆପଣ ଆଉ ଆଗକୁ ଯାଆନ୍ତି ନାହିଁ। ବାକ୍ୟ ରୂପ ଜଳ ଦ୍ୱାରା ଏକ ଧୌତ କରାଯିବାର ଅଛି, ଯାହାକି ଆପଣଙ୍କୁ ହିମତୁଲ୍ୟ ଶୁଭ୍ର କରିଦେବ। ହେ ପରମେଶ୍ୱରଙ୍କ ପୁତ୍ରଗଣ, ଶୁଣନ୍ତୁ, ସେହି ବିକୃତିରେ ରୁହନ୍ତୁ ନାହିଁ, ସେଥିରୁ ବାହାରି ଆସନ୍ତୁ। ଅବ୍ରାହ୍ମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ଏପରି କୌଣସି ବିଷୟକୁ ଯାହାକି ବିପରୀତ ଥିଲା ଡାକିଲେ। ଆପଣ କୁହନ୍ତି, ମୁଁ କିପରି ମୋର ଜୀବିକା ଅର୍ଜନ କରିବି, ମୁଁ ଏହା କିପରି କରିବି, ତାହା ତ ପରମେଶ୍ୱରଙ୍କ ଚିନ୍ତା ଅଟେ। ମୁଁ କିପରି କରିବି, ମୋର ସହଯୋଗୀମାନେ ମୋତେ ପ୍ରତ୍ୟାଖ୍ୟାନ କରିଦେବେ। ପରମେଶ୍ୱର କହିଲେ, ଯିଏ ଆପଣା ପିତା, ମାତା, ପତ୍ନୀ, ସ୍ୱାମୀ, ଗୃହ, ପରିବାର ପରିତ୍ୟାଗ କରିବ, ମୁଁ ସେମାନଙ୍କୁ ଘର ଏବଂ ପରିବାର ଦେବି, ମୁଁ ସେମାନଙ୍କୁ ପିତା ଓ ମାତା ଏବଂ ଭାଇ ଓ ଭଉଣୀ ମାନଙ୍କୁ ଦେବି, ଇହ ଜଗତରେ ଏବଂ ଭବିଷ୍ୟତରେ ଆଗାମୀ ଜଗତରେ ଅନନ୍ତ ଜୀବନ ଦେବି। ବନ୍ଧୁ, ଏହା ଏକ ପ୍ରତିଜ୍ଞା ଅଟେ, ତାହା ଓ ତାହା ତ ଜଳସେଚିତ ହେବାକୁ ଅଛି। ପରମେଶ୍ୱର କରିଥିବା ପ୍ରତ୍ୟେକ ପ୍ରତିଜ୍ଞା ସଫଳ ହୋଇଥାଏ। ପରମେଶ୍ୱରଙ୍କ ପ୍ରତ୍ୟେକ ବୀଜ ଏକ ପ୍ରତିଜ୍ଞା ଅଟେ। ଏବଂ ଭଉଣୀ, ସେହି କେଶକୁ ଛୋଟ ଛୋଟ କରି କାଟିବା ବନ୍ଦ କରି ଦିଅନ୍ତୁ, କାରଣ ଏହା ପରମେଶ୍ୱରଙ୍କ ସମ୍ମୁଖରେ ଏକ ଅସାମାନ୍ୟ ବିଷୟ ଅଟେ। ସେହି ପୋଷାକ ପିନ୍ଧିବା ଛାଡ଼ି ଦିଅନ୍ତୁ, ଏହା ତାହାଙ୍କ ପାଇଁ ଘୃଣାର ବିଷୟ ଅଟେ। ଆପଣ ଭାଇମାନେ, ଆପଣ ପୁରୁଷମାନେ ଏହି କାର୍ଯ୍ୟଗୁଡ଼ିକ କରିବାରେ ସେହି ନାମଧାରୀ ସଂସ୍ଥାଗୁଡ଼ିକ ପ୍ରତି ହାତ ଦେବାରେ ବନ୍ଦ କରିଦିଅନ୍ତୁ ଏବଂ ନିଜର ପତ୍ନୀମାନଙ୍କୁ ଏହିପରି କାର୍ଯ୍ୟ କରିବାକୁ ଦେବାର ବନ୍ଦ କରିଦିଅନ୍ତୁ। ଏହା ତ ଖ୍ରୀଷ୍ଟିଆନମାନଙ୍କ ପରି ହେବା ନୁହେଁ। ବାକ୍ୟ ନିକଟକୁ ଫେରି ଆସନ୍ତୁ, ସେହି ବାକ୍ୟକୁ ଗ୍ରହଣ କରନ୍ତୁ। ଏହା ବୃଦ୍ଧି ପାଇବ, ଏହାକୁ ବୃଦ୍ଧି ପାଇବାକୁ ଅଛି। ପରମେଶ୍ୱରଙ୍କ ରୂପାନ୍ତରଣ ଶକ୍ତି ଯାହାକି ଏହାକୁ ପ୍ରଥମ ସ୍ଥାନରେ ନେଇ ଆସିଥିଲା, ସେ ତ ଠିକ ନିଜର ମାର୍ଗରେ ଅଛନ୍ତି। ଏହାକୁ ବର୍ତ୍ତମାନ ପୁନର୍ବାର ଫେରାଇ ନେଉଅଛନ୍ତି। ସେ ତ ପୁନର୍ବାର ଠିକ ସେହି ସ୍ଥାନକୁ ଫେରି ଯାଉଛନ୍ତି ଯେଉଁଠାରେ କି ଏହା ଥିଲା। ହନୋକ ପରମେଶ୍ୱରଙ୍କ ରୂପାନ୍ତରଣ ଶକ୍ତି ଦ୍ଵାରା ମୃତ୍ୟୁରୁ ରୂପାନ୍ତରିତ ହୋଇଥିଲେ। ପରମେଶ୍ୱର ତାହା କଣ ପାଇଁ କରିଥିଲେ? ହେବାକୁ ଥିବା ମଣ୍ଡଳୀର ଉର୍ଦ୍ଧାନ୍ତୀକରଣର ଏକ ପ୍ରତିରୂପ ଭାବରେ। ହଁ, ଏଲିଓ ମଧ୍ୟ ସେହି ସମାନ ଥିଲେ। ଯୀଶୁଙ୍କ ଶରୀର ମୃତ ହୋଇଯିବା ପରେ ତାହା ସଞ୍ଜୀବିତ ହୋଇଥିଲା, ଏବଂ କବରରେ ଯୀଶୁଙ୍କ ଶରୀର ପରମେଶ୍ୱରଙ୍କ ବାକ୍ୟ ଦ୍ଵାରା ସଞ୍ଜୀବିତ ହୋଇଥିଲା, ଏବଂ ଏକ ମୃତ ଶୀତଳ ପ୍ରତିମାରୁ ଏକ ପୁନରୁଦ୍ଧିତ ପରମେଶ୍ୱରଙ୍କ ଗୌରବମୟ ପୁତ୍ରରେ ରୂପାନ୍ତରିତ ହୋଇଥିଲା। କାରଣ ଭବିଷ୍ୟତ ବକ୍ତା ଗୀତ ସଂହିତା 16:10, ଯଦି ଆପଣ ଏହାକୁ ଲେଖିବାକୁ ଚାହାନ୍ତି, 16:10 କୁହେ, ମୁଁ ତାହାଙ୍କର ପ୍ରାଣକୁ ନରକରେ ଛାଡ଼ିବି ନାହିଁ, କିମ୍ବା ମୁଁ ମୋର ପବିତ୍ର ଜନକୁ କ୍ଷୟ ହେଉଥିବାର ଦେଖିବାକୁ ଦେବି ନାହିଁ। ହେ ପରମେଶ୍ୱର, ସେହି ବାକ୍ୟକୁ ସଂଗଠିତ ହେବାକୁ ଅଛି। ଏହା ପରମେଶ୍ୱରଙ୍କ ବାକ୍ୟ ଅଟେ। ଯଦି ଆପଣ ଏକ ଉର୍ଦ୍ଧାନ୍ତୀକରଣରେ ଯିବାକୁ ଚାହାନ୍ତି, ତେବେ ଏହାକୁ ନିଜ ହୃଦୟରେ ରୋପଣ କରନ୍ତୁ। ଯଦି ଆପଣ ଖାଣ୍ଟି ଖ୍ରୀଷ୍ଟିଆନ ହେବାକୁ ଚାହାନ୍ତି, ତେବେ ଏହି ବାକ୍ୟକୁ ସ୍ଥାପନ କରନ୍ତୁ। ଯେପରିକି ମୁଁ ବିଶ୍ୱାସ କରେ ଯେ ଏହା ଜିଜିକଲ ଥିଲେ, ପରମେଶ୍ୱର କହିଲେ ସେହି ନଳାକାର ପୁସ୍ତକଟିକୁ ନେଇ ତାହାକୁ ଭୋଜନ କର, ଯେଣୁ ସେହି ଭବିଷ୍ୟତ ବକ୍ତା ଏବଂ ସେହି ବାକ୍ୟ ସମାନ ହେବ, ଏବଂ ସେଠାରେ ଥିବା ପ୍ରତ୍ୟେକ ପ୍ରତିଜ୍ଞାକୁ ନିଜକୁ ପ୍ରକଟିତ କରିବାକୁ ହେବ, କାରଣ ଏହା ପରମେଶ୍ୱରଙ୍କ ମୂଳ ବୀଜ ଅଟେ। ଆପଣ ଏଠାରେ ଥିବା କୌଣସି ଶିକ୍ଷିତ ଧର୍ମଶାସ୍ତ୍ରୀଙ୍କୁ ଏହାକୁ ଆପଣଙ୍କ ଠାରୁ କାଢି ନେବା ପାଇଁ ଚେଷ୍ଟା କରିବାକୁ ଦିଅନ୍ତୁ ନାହିଁ। ଆପଣ ତାଙ୍କୁ ସେହି ଶାରୀରିକ ବିଜ୍ଞାନ ଏବଂ ଜ୍ଞାନ ଓ ଶିକ୍ଷା ସହିତ ଆପଣଙ୍କ ଉପରେ ଛିଞ୍ଚିବାକୁ ଦିଅନ୍ତୁ ନାହିଁ। ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତୁ। ଅବ୍ରାହମ ତାଙ୍କ ଦିନର ବୈଜ୍ଞାନିକ ଅନୁସନ୍ଧାନକୁ ଏହା କହି ଗ୍ରହଣ କଲେ ନାହିଁ, ଯଥା ମୁଁ ସନ୍ତାନ ଜନ୍ମ କରିବା ପାଇଁ ବହୁତ ବୃଦ୍ଧ ଅଟେ, ମୁଁ ବହୁତ ବୟସ୍କ ହୋଇଯାଇଛି, ମୁଁ ଏହା ତାହା କିମ୍ବା ଅନ୍ୟ କିଛି କରିସାରିଛି। ମାତ୍ର ସେ ପରମେଶ୍ୱରଙ୍କ ବାକ୍ୟର ବିପରୀତରେ ସମସ୍ତ କିଛିକୁ ଏପରି ଡାକିଲେ ଯେପରିକି ତାହା ନଥିଲା, ଏବଂ ସେ ଅବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଚଳିତ ହେଲେ ନାହିଁ, ମାତ୍ର ପରମେଶ୍ୱରଙ୍କୁ ପ୍ରଶଂସା ଦେଇ ଶକ୍ତିଶାଳୀ ହୋଇଥିଲେ। ସେ ଜାଣିଥିଲେ ଯେ ପରମେଶ୍ୱର ଯାହା ପ୍ରତିଜ୍ଞା କରିଛନ୍ତି ତାହା କରିବାକୁ ସେ ସକ୍ଷମ ଅଟନ୍ତି। ହେ ଭ୍ରମଣକାରୀ ପୁତ୍ରଗଣ, ଏହି ପୃଥିବୀର ଲତାଗୁଡ଼ିକ ଦ୍ୱାରା ବିକୃତ ଅଟ। ହେ ଭ୍ରମଣକାରୀ ଭଉଣୀମାନେ, ଯେ ଏହି ଜଗତର ସ୍ଥାନଗୁଡ଼ିକ ଏବଂ ବେଶଭୂଷା ଶୈଳୀମାନ ଆପଣଙ୍କୁ ଆକର୍ଷିତ କରିଅଛି, ଏବଂ ଭଉଣୀ ପ୍ରିୟ, ଆପଣ ମୋତେ ଏକ ପୁରୁଣା ପାଗଳ ବୋଲି ଭାବିପାରନ୍ତି, କିନ୍ତୁ ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏରେ ଯେତେବେଳେ ଆପଣ ସେହି ବିଷୟକୁ ସାକ୍ଷାତ କରନ୍ତି ଯାହାକୁ ଫ୍ଲୋରେନ୍ସ ସାକାରିଆନ୍ ଅନ୍ୟ ରାତିରେ ସାକ୍ଷାତ କରିଥିଲେ, ସେ ମଧ୍ୟ ଏହି କୋଠରୀରେ ବସିଥିଲେ ଯେପରିକି ଆପଣମାନେ ଜାଣନ୍ତି। ଯେତେବେଳେ ଆପଣ ତାହା ସାକ୍ଷାତ କରନ୍ତି, ଆପଣ ତାହା ଜାଣିବାକୁ ପାଇବେ ଯେ ମୁଁ ନୁହେଁ, ମାତ୍ର ଏହି ବାକ୍ୟ ଠିକ ଅଟେ। ସେହି ବାରିକ ଦୋକାନ, ସେହି ବେଶଭୂଷା ଶୈଳୀର ଦୋକାନ ଗୁଡ଼ିକରୁ ଦୂରରେ ରୁହନ୍ତୁ, ସେହି ବିଷୟଗୁଡ଼ିକରୁ ଦୂରେଇ ରୁହନ୍ତୁ। କୁହନ୍ତି ଆପଣ କାହିଁକି ସେମାନଙ୍କୁ ସେହି ମହାନ ବିଷୟଗୁଡ଼ିକୁ ଶିକ୍ଷା ଦେଉନାହାନ୍ତି ଯେ ଏହା କିପରି ହେବା ଉଚିତ। କେବଳ ନିଜର କ ଖ ଗରୁ ଆରମ୍ଭ କରନ୍ତୁ, ଏବଂ ତାପରେ ଆମେ ବୀଜଗଣିତକୁ ଆସିବା, ବୁଝିଲେ? କେବଳ ଶିକ୍ଷା କରିବା ଆରମ୍ଭ କରନ୍ତୁ, ଯାହାକି ଆପଣଙ୍କର ଯୁକ୍ତିଯୁକ୍ତ ସେବା ଅଟେ। ଅତଏବ ହେ ଭାଇ ଓ ଭଉଣୀମାନେ, ପରମେଶ୍ୱରଙ୍କ ଦୟା ହେତୁ ମୁଁ ବିନୟ କରୁଅଛି, ତୁମ୍ଭେମାନେ ଆପଣ ଆପଣା ଶରୀରକୁ ସଜୀବ, ପବିତ୍ର ଓ ପରମେଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। ଆପଣ କେବଳ ଆପଣଙ୍କର ଯୁକ୍ତିଯୁକ୍ତ ଉପାସନା ପ୍ରଦାନ କରନ୍ତୁ, ପରମେଶ୍ୱର ଏହାର ଅବଶିଷ୍ଟ ଭାଗର ଯତ୍ନ ନେବେ। ଦେଖନ୍ତୁ, କେବଳ ସେହି ଜିନିଷଗୁଡ଼ିକୁ ଯୁକ୍ତି କରିବା ଯାହାକି ଆପଣ ନିଜେ ଯୁକ୍ତି କରିପାରନ୍ତି ଓ କାର୍ଯ୍ୟକାରୀ କରିପାରନ୍ତି। କଣ ଏହା ନୁହେଁ? ଜଣେ ସ୍ତ୍ରୀ ଲୋକ ପାଇଁ କଣ ଏହା ଅଯୁକ୍ତିକର ନୁହେଁ କି ଯେ ସେ ନିଜକୁ ଉଲଗ୍ନ କରି ଏଠାରେ ବାହାରକୁ ଚାଲିଯାଏ ଆଉ ସେହିପରି ଭାବରେ ବ୍ୟବହାର କରେ? ଯେତେବେଳେ କି ବାଇବେଲ ଏହାକୁ ନିନ୍ଦା କରିଥାଏ, ଜଣେ ବ୍ୟକ୍ତି ପାଇଁ କଣ ଏହା ଅଯୁକ୍ତିକର ନୁହେଁ କି ଯେ ସେ ନିଜକୁ ଏପରି ଏକ ମତ ସିଦ୍ଧାନ୍ତରେ ପକାଇଥାଏ ଯାହାକି ଆଜି ଆମର ରହିଅଛି, ଏବଂ ଏଠାରେ ଏହି ସମସ୍ତ ବିଷୟ ରହିଅଛି, ଏବଂ ଏହି ସବୁ ସେମିନାରୀ ବିଷୟ ଓ ସେହିପରି ବିଷୟ, ଯେତେବେଳେ କି ଏହା ପରମେଶ୍ୱରଙ୍କ ବାକ୍ୟର ସମ୍ପୂର୍ଣ୍ଣ ବିରୋଧାତ୍ମକ ଅଟେ, ବୁଝିଲେ? ଇସାଇଙ୍କ ଉଷ୍ଠାଧର, ସେ ତ କେବଳ ଅପରିଷ୍କାର ଉଷ୍ଠାଧରର ଜଣେ ସାଧାରଣ ବ୍ୟକ୍ତି ଥିଲେ। ସେ କହିଲେ, ପ୍ରଭୁ, ମୁଁ ଅଶୁଚି ଲୋକମାନଙ୍କ ମଧ୍ୟରେ ଅଛି ଏବଂ ମୋର ଅଶୁଚି ଉଷ୍ଠାଧର ଅଛି, ମୋ ଉପରେ ହାଏ, କାରଣ ମୁଁ ପରମେଶ୍ୱରଙ୍କୁ ଦର୍ଶନ କରିଅଛି। ଆଉ ଜଣେ ସ୍ୱର୍ଗଦୂତ ଓହ୍ଲାଇ ଆସିଲେ, ପରମେଶ୍ୱରଙ୍କ ଯଜ୍ଞବେଦୀରୁ ସେହି ଅଗ୍ନି, ପବିତ୍ର ଅଗ୍ନିକୁ ନେଲେ ଏବଂ ତାଙ୍କର ଉଷ୍ଠାଧରକୁ ରୂପାନ୍ତରିତ କରିଦେଲେ। ଜଣେ ଭ୍ରମଣକାରୀ ଲୋକର ଉଷ୍ଠାଧରରୁ ଜଣେ ଭବିଷ୍ୟତ ବକ୍ତାଙ୍କ ଉଷ୍ଠାଧର କଲେ, ଯାହାଙ୍କ ପାଖରେ ସଦାପ୍ରଭୁ ଏହି କଥା କୁହନ୍ତି ରହିଥିଲା। ପରମେଶ୍ୱରଙ୍କ ରୂପାନ୍ତରଣ ଶକ୍ତି। 120 ମାଛ ଧରାଳିମାନେ ଏବଂ ବାଇଗଣୀ ରଙ୍ଗର ଛୋଟ ଛୋଟ ବିକ୍ରେତାମାନେ, ମହିଳାମାନେ ଏବଂ ସେମାନେ ଯେଉଁମାନେ କି ନିଜକୁ ଏକ ଉପର କୋଠରୀରେ ଏକତ୍ରିତ କରି ଦ୍ୱାର ରୁଦ୍ଧ କରିଥିଲେ, ସେମାନଙ୍କ ମଧ୍ୟରୁ କେତେକ ନିଜ ନାମର ଦସ୍ତଖତ ସୁଦ୍ଧା କରିବାକୁ ଯଥେଷ୍ଟ ଶିକ୍ଷିତ ନଥିଲେ। ପରମେଶ୍ୱର ସେମାନଙ୍କୁ ମାଛ ଧରାଳିରୁ ମନୁଷ୍ୟ ଧରାଳିକୁ ରୂପାନ୍ତରିତ କଲେ। ରାସ୍ତାରେ ଥିବା ପୁରୁଷ ଏବଂ ସ୍ତ୍ରୀ ଠାରୁ ପରମେଶ୍ୱରଙ୍କ ସାଧୁଗଣ ଅମରତାରେ ରୂପାନ୍ତରିତ କଲେ। ପରମେଶ୍ୱରଙ୍କ ରୂପାନ୍ତରଣ ଶକ୍ତି। ପାଉଲ ଜଣେ ସ୍ଥାନୀୟ ମଣ୍ଡଳୀ ସଦସ୍ୟ, ପ୍ରେସବିଟେରିଆନ, ମେଥଡିଷ୍ଟ, ବାପ୍ଟିଷ୍ଟ, ପେଣ୍ଟିକଷ୍ଟାଲ କିମ୍ବା ଯାହା କିଛି ବି ଅଟେ, ସେ ରାସ୍ତାରେ ଯାଉଥିଲେ। ତାଙ୍କ ଭିତରେ ଥିବା ତାଙ୍କର ସେହି ଅତ୍ୟଧିକ ପ୍ରତିରୋଧର ଆତ୍ମା ସହିତ ଯେ ସେମାନଙ୍କ ମଧ୍ୟରୁ କାହାରି ଅପେକ୍ଷା ଅଧିକ ଜାଣିଛନ୍ତି। ସେ ଗମଲିଏଲଙ୍କ ଅଧୀନରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ଯିଏକି ସେହି ଦେଶରେ ଥିବା ସର୍ବୋତ୍ତମ ଶିକ୍ଷକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଦମିଶକକୁ ଯାଉଥିବା ତାଙ୍କ ମାର୍ଗରେ କ'ଣ ଘଟିତ ହେଲା? ଯେଉଁଠାକୁ ସେ ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରୁଥିବା ଦଳେ ଲୋକମାନଙ୍କୁ ଧରିବା ପାଇଁ ଯାଉଥିଲେ, ସେଠାକୁ ଯିବାର ସେହି ମାର୍ଗରେ ସେ ଆଘାତ କରାଯାଇଥିଲେ ଏବଂ ସେ ଏକ ବାର୍ତ୍ତା ଶୁଣିଲେ, ଏବଂ ଏହା ତାଙ୍କୁ ଜଣେ ମଣ୍ଡଳୀ ସଦସ୍ୟ ଏବଂ ଜଣେ ମଣ୍ଡଳୀ ଯାତ୍ରୀ ଠାରୁ ପରମେଶ୍ୱରଙ୍କ ଜଣେ ଭବିଷ୍ୟତ ବକ୍ତାଙ୍କୁ ରୂପାନ୍ତରିତ କଲା, ଯିଏକି ନୂତନ ନିୟମରେ ପରମେଶ୍ୱରଙ୍କ ବାକ୍ୟକୁ ଲେଖିଥିଲେ, ଜଣେ ମଣ୍ଡଳୀ ସଦସ୍ୟରୁ ଜଣେ ସାଧୁ। ହେ ଭ୍ରମଣକାରୀ ତାରା, ଆସୁଖ୍ୟାନ୍ତ ହେଉ। ହେ ଭ୍ରମଣକାରୀ ପୁଅ, ଭ୍ରମଣକାରୀ ବୀଜ, ଯାହାକି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଅଛି ଏହି ବିକୃତିର ଅବସ୍ଥାରେ, ହେ ପିଲାମାନେ ଆଜି ସକାଳେ ଘୁରି ଯାଅ। ଦୟାକରି ମୋତେ ଏହିପରି ଜଣେ ବ୍ୟକ୍ତି ଭାବରେ ଶୁଣନ୍ତୁ, ଯିଏକି ଜୀବିତ ଏବଂ ମୃତମାନଙ୍କ ମଧ୍ୟରେ ଛିଡ଼ା ହେବାକୁ ଚେଷ୍ଟା କରୁଅଛି ସେହି ଦେଶ ସାରା ବାହାରେ ଯେଉଁଠାରେ କି ଏହି ପ୍ରସାରଣ ଆସୁଅଛି। ଯଦି ଆପଣମାନେ ଏପର୍ଯ୍ୟନ୍ତ ସଂଯୋଗରେ ଅଛନ୍ତି, ଆପଣମାନେ ଯେଉଁମାନେ କି ସେହି ସ୍ଥାନକୁ ଭ୍ରମଣ କରୁଛନ୍ତି, ଦୟାକରି ଗୋଟିଏ ମିନିଟ୍ ଅଧିକ ବସି ରୁହନ୍ତୁ। ମୁଁ ଜାଣେ ଯେ ଏଠାରେ ଟ୍ୟୁସନରେ ଏହା ବିଳମ୍ବ ହୋଇଅଛି, କିମ୍ବା ମୋତେ କ୍ଷମା କରନ୍ତୁ, ଫିନିକ୍ସରେ ଏହା 12:20 ଅଟେ, ଏବଂ ମୁଁ ଏହି ଲୋକମାନଙ୍କୁ ଏଠାରେ ସକାଳୁ ରଖିଅଛି। ମୁଁ ଆପଣମାନଙ୍କୁ ଆପଣଙ୍କର କାମ ଏବଂ ସବୁ ଜିନିଷ ଠାରୁ ଦୂରେଇ ରଖିଛି, ମାତ୍ର ଦେଖନ୍ତୁ, ହେ ପ୍ରିୟ ବନ୍ଧୁ, ଆପଣ ପରମେଶ୍ୱରଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ହୋଇଯାଇପାରନ୍ତି। ଦୟାକରି ଆଜି ସକାଳେ ଫେରି ଆସନ୍ତୁ। କଣ ଆପଣ ଆସିବେ ନାହିଁ କି? ନିର୍ଜର ପାଖରେ ସ୍ଥାନ ଅଛି।
I know it's really so. A babe was born to save men from their sin. John saw him on the shore, the Lamb forevermore. Oh, Christ the crucified of Calvary. Oh, I love that man from Galilee. For he's done so very much for me. He's forgiven all my sins, placed the Holy Ghost within. Oh, I love that man from Galilee. A publican went to pray in the temple there one day. He cried, Oh, Lord, be merciful to me. He is forgiven of every sin in a deeply space within. He said, Come see this man from Galilee. Right. The lame was made to walk. The dumb was made to talk. That power was spoken with love upon the sea. The blind was made to see. I know it could only be the mercy of that man from Galilee.
ତାକୁ ଆଜିର ସେବା କାର୍ଯ୍ୟ ସହିତ ପ୍ରତିରୂପକ ଭାବେ ମିଶାନ୍ତୁ।
The woman at the well, he all her sins did tell. How 5 husbands she had at that time. She's forgiven of every sin in a deeply space within. She cried, Come see this man from Galilee.
ହେ ନାରୀ, ସେ ସେହି ସମାନ ବିଷୟ କରିପାରନ୍ତି। ସେ ଆଜି ସକାଳେ ଆପଣଙ୍କର ହୃଦୟ ପଡ଼ିଛନ୍ତି। ହେ ପୁରୁଷ, ସେ ଆପଣଙ୍କର ହୃଦୟ ପଡ଼ିଛନ୍ତି। ହେ କରଗ୍ରାହୀ, ଆସନ୍ତୁ ପ୍ରାର୍ଥନା କରିବା। କଣ ଆଜି ସକାଳେ ଆପଣ ମୋ ସହିତ ତାହାଙ୍କୁ ପ୍ରେମ କରିବେ ନାହିଁ କି? ହେ ପଥହୀନ ଭ୍ରମଣକାରୀ ପାପି, ଏଠାରେ କିମ୍ବା ବାହାରେ ଆପଣ ଯେଉଁଠାରେ ବି ଥାଇପାରନ୍ତି, କଣ ଆପଣ ଆଜି ସକାଳେ ମୋର ପ୍ରଭୁଙ୍କୁ ଗ୍ରହଣ କରିବେ କି? ସେ ହେଉଛନ୍ତି ବାକ୍ୟ, ଏବଂ ବାକ୍ୟ ଆପଣଙ୍କ ନିକଟକୁ ଅଣାଯାଇଛି। କଣ ଆପଣ ଆଜି ସକାଳେ ତାହାଙ୍କୁ ଗ୍ରହଣ କରିବେ ନାହିଁ କି? କଣ ଆପଣ କେବଳ ନିଜର ହାତକୁ ଉଠାଇବେ, କିମ୍ବା ନିଜ ପାଦରେ କି ଅବା କିଛିରେ ଛିଡ଼ା ହେବେ ଏବଂ ପ୍ରାର୍ଥନା କରିବେ କି? କହିବେ, ମୁଁ ବର୍ତ୍ତମାନ ତାହାଙ୍କୁ ହିଁ ଗ୍ରହଣ କରିବାକୁ ଚାହେଁ। ଭାଇ, ମୁଁ ଇଚ୍ଛୁକ ଅଟେ। ମୁଁ ଠିକ ବର୍ତ୍ତମାନ ତାହାଙ୍କୁ ଗ୍ରହଣ କରିବାକୁ ଚାହେଁ। କଣ ଆପଣ ନିଜ ପାଦରେ ଛିଡ଼ା ହେବେ କି? ଯିଏ କେହି ବି ପ୍ରାର୍ଥନା କରାଇବାକୁ ଚାହାନ୍ତି ଏବଂ କହିବେ ମୁଁ ଅଟେ, ବରଂ ପ୍ରାର୍ଥନା କରାଇବାକୁ ଚାହିଁବେ ମୁଁ ଜଣେ ପାପୀ ଅଟେ, ମୁଁ ଚାହେଁ ମହାଶୟ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଉ କେହି ଅଛନ୍ତି କି? ବର୍ତ୍ତମାନ ସମସ୍ତେ ପ୍ରାର୍ଥନା କରନ୍ତୁ ମାତ୍ର ଗୋଟିଏ ମିନିଟ।
And I know it's really so. A little babe was born to save men from their sin. When John saw him on the shore, he was that lamb forevermore, same one today. Oh, he's Christ, the crucified of Calvary.
କଣ ଆପଣ ଆଜି ତାହାଙ୍କୁ ଆପଣା ସମସ୍ତ ହୃଦୟ ସହିତ ପ୍ରେମ କରିବେ ନାହିଁ କି? ଯେଣୁ ଆପଣ ବସିଥିବା ଏ ସାଂସାରିକ ସ୍ଥିତିରୁ ଆପଣ ବାହାରି ଯାଇପାରନ୍ତି। ହେ ନାରୀମାନେ, ହେ ପୁରୁଷମାନେ, ଓ ଆପଣ ଏସବୁ ସମୟ ଏଠାରେ କଣ ପାଇଁ ବସିଥିଲେ? ଏହା ଦେଖାଇବାକୁ ଯାଏ ଯେ ସେଠାରେ ଆପଣଙ୍କ ଭିତରେ କିଛି ଗୋଟାଏ ଅଛି, ସେଠାରେ କିଛି ଗୋଟାଏ କ୍ଷୁଦିତ ଉତ୍ତୃଷିତ ହେଉଅଛି। ଆପଣ ଏହି ଭବନରେ ଏହିପରି ଭାବରେ 2 କିମ୍ବା 3 ଘଣ୍ଟା ବସି ନଥାନ୍ତେ, କିଛି ଗୋଟାଏ ବିଷୟ ଅଛି। କଣ ଆପଣ ଆଜି ଏହା ପ୍ରତି ଧ୍ୟାନ ଦେବେ ନାହିଁ କି? ଏହା ହେଉଛି ଜୀବନଶୈଳୀ ଏବଂ ବିଜ୍ଞାନ ଓ ଜଗତର ସମସ୍ତ ବିଷୟ ଠିକ ବର୍ତ୍ତମାନ ହିଁ ଆପଣଙ୍କ ମନରୁ ଦୂରେଇ ଯାଉ। ଭାଇ ପ୍ରିୟ କିମ୍ବା ଭଉଣୀ ପ୍ରିୟ, ମଣ୍ଡଳୀ ଗୁଡିକ ଏକୀକୃତ ହେଉଅଛି, ମହାନ ରାଷ୍ଟ୍ର ଗୁଡିକ ଭାଙ୍ଗୁଅଛି, ଇସ୍ରାଏଲ ଜାଗ୍ରତ ହେଉଅଛି, ଭବିଷ୍ୟତ ବକ୍ତାମାନେ ଯେଉଁ ଚିହ୍ନମାନ ଭବିଷ୍ୟତବାଣୀ କରିଥିଲେ, ବିଜାତୀୟ ଦିନଗୁଡିକ ସଂଖ୍ୟା ଗଣନ କରାଯାଇଅଛି, ପୁଣି ମୃତ୍ତିକା ହୁଗୁଳା କରିବାର ଭାରି ଯନ୍ତ୍ର ଚଲାଯାଇଅଛି। ହେ ଛିନ୍ନ ଛତ୍ର ଥିବା ଲୋକମାନେ, ଆପଣା ପାଖକୁ ଫେରି ଆସନ୍ତୁ।
Be filled with the Spirit, have your lamps trimmed and clear. Look up, your redemption is near. False prophets are lying, God's truth they're denying, that Jesus the Christ is our God.
ଏବେ ତାହା ସତ ଅଟେ, ଆପଣ ତାହା ଜାଣନ୍ତି। ଆମେ ସମସ୍ତେ ଯେଉଁ ଦିନରେ ଆମେ ମାନେ ବସବାସ କରୁଅଛୁ, କିନ୍ତୁ ସେ କହିଲେ,
It shall be light about the evening time.
ସେହି ଦିନରେ ତ ଆମେମାନେ ଠିକ ବର୍ତ୍ତମାନ ବାସ କରୁଅଛୁ, ସେହି ଦୀପ୍ତି ଠିକ ସନ୍ଧ୍ୟା ସମୟରେ ଆଲୋକିତ ହେବ, ଯେତେବେଳେ କି ଅନ୍ଧକାର ହୋଇ ଆସୁଥାଏ, ଗୋଧୂଳି ସମୟ, ସେହି ସନ୍ଧ୍ୟାକାଳୀନ ତାରା, ଗୋଧୂଳି ଏବଂ ସନ୍ଧ୍ୟାକାଳୀନ ତାରା ଏବଂ ତାପରେ ଅନ୍ଧକାର ହେଉ, ଯେ ବିଦାୟର କୌଣସି ଦୁଃଖ ନଥାଉ। ଯେତେବେଳେ ମୁଁ ଶେଷରେ ଯାତ୍ରା ଆରମ୍ଭ କରେ, କାରଣ ସମସ୍ତେ ସମୟ ଏବଂ ସ୍ଥାନର ସୀମା ବିନୁ ଜନ୍ମ ହୋଇଅଛୁ ଏବଂ ବନ୍ୟା ମୋତେ ଦୂରକୁ ନେଇଯାଇପାରେ, କିନ୍ତୁ ମୁଁ ମୋ ଚାଳକଙ୍କୁ ମୁହାଁମୁହିଁ ଦେଖିବାକୁ ଚାହେଁ ଯେତେବେଳେ ମୁଁ ସେହି ସୀମାକୁ ଅତିକ୍ରମ କରେ। ଶୋକାକୁଳ ସଂଖ୍ୟାରେ ମୋତେ କୁହନ୍ତୁ ନାହିଁ ଯେ ଜୀବନଟା କେବଳ ଏକ ଶୁଷ୍କ ସ୍ୱପ୍ନ ଅଟେ ଏବଂ ପ୍ରାଣଟି ନିଦ୍ରାରେ ମୃତ ଅଟେ ଏବଂ ଜିନିଷଗୁଡ଼ିକ ଯେପରି ଦେଖାଯାଏ ସେହିପରି ନୁହେଁ। ହଁ, ଜୀବନ ବାସ୍ତବ ଅଟେ ଏବଂ ଜୀବନ ଆନ୍ତରିକ ଅଟେ ଏବଂ ସେହି କବର ଏହାର ଲକ୍ଷ୍ୟ ନୁହେଁ। ଯେହେତୁ ତୁମେ ଧୂଳି ଅଟ, ଧୂଳିକୁ ଫେରିଯିବ, ଏହା ପ୍ରାଣ ବିଷୟରେ କୁହାଯାଇନଥିଲା। ମହାନ ବ୍ୟକ୍ତିମାନଙ୍କର ଜୀବନଗୁଡ଼ିକୁ ଆମକୁ ମନେ ପକାଇ ଦିଏ ଏବଂ ଆମେ ଆମର ଜୀବନକୁ ଉତ୍କୃଷ୍ଟ କରିପାରୁ ଏବଂ ପୃଥକୀକରଣରେ ଆମେ ପଛରେ ଛାଡ଼ିଦେଉ ସମୟର ବାଲୁକା ଉପରେ ପଦଚିହ୍ନ ଯାହାକି ବୋଧହୁଏ ଅନ୍ୟ କେହି ଜୀବନର ଏକମାତ୍ର ମୁଖ୍ୟ ଉଦ୍ଦେଶ୍ୟ ନେଇ ଯାତ୍ରା କରୁଥିବା ବେଳେ ପରିତକ୍ତ ଏବଂ ଭଗ୍ନ ଜାହାଜ ଥିବା ଜଣେ ଭାଇ ଏହା ଦେଖି ପୁନର୍ବାର ସାହସ ଗ୍ରହଣ କରିବେ। ତାହେଲେ ତେବେ ଆସନ୍ତୁ ଉଠିବା ଏବଂ କାର୍ଯ୍ୟ କରିବା। କୌଣସି ବିବାଦର ହୃଦୟ ସହିତରେ ମୁକ ଚାଳିତ ଗୋରୁଗାଈ ପରି ହୁଅନ୍ତୁ ନାହିଁ, ଏହି ବିବାଦରେ ଜଣେ ନାୟକ ହୁଅନ୍ତୁ। ପ୍ରିୟ ପରମେଶ୍ୱର, ସେମାନେ ତୁମର ଅଟନ୍ତି। ପିତା, ମୁଁ 2 ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ପାଦରେ ଛିଡ଼ା ହୋଇଥିବାର ଦେଖିଛି। ମୁଁ ପ୍ରାର୍ଥନା କରୁଛି ହେ ପରମେଶ୍ୱର ଯେ ତୁମେ ସେମାନଙ୍କୁ ବର୍ତ୍ତମାନ ଗ୍ରହଣ କରିନେବ, ସେମାନେ ତୁମର ପୁତ୍ର ହେବାକୁ ଚାହାନ୍ତି। ସେମାନେ ଯାପନ କରୁଥିବା ଜୀବନର ଅଜ୍ଞତାରୁ ସେମାନେ ଜାଗ୍ରତ ହୋଇଛନ୍ତି ଏବଂ ବର୍ତ୍ତମାନ ସେମାନେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ସତେଜ ନୂତନୀକୃତ ହେବାକୁ ଚାହାନ୍ତି, ଯାହାକି ସେହି ବୀଜ ଉପରେ ପତିତ ହୋଇଥିଲା ଯାହା ଆଜିର ଦିନରେ ସେମାନଙ୍କ ହୃଦୟରେ ରୋପିତ ହୋଇଅଛି। ଅନନ୍ତକାଳୀନ ପରମେଶ୍ୱର, ସମସ୍ତ ବିଷୟର ସୃଷ୍ଟିକର୍ତ୍ତା, ଯିଏକି ନିଜର ବାକ୍ୟକୁ ସୃଷ୍ଟି କରିଥିଲେ ଏବଂ ମୁଁ ବିଶ୍ୱାସ କରେ ଯେ ତୁମେ ଜାଣିଥିଲ, ଏହି ଲୋକମାନେ ଆଜି ସକାଳେ ଏହା କରିବେ। ହେ ପ୍ରଭୁ, ମୁଁ ପ୍ରାର୍ଥନା କରେ ଯେ ତୁମେ ସେହି ବାକ୍ୟକୁ ଦିନରାତି ଜଳସେଚିତ କରିବ ଏବଂ କଦାପି ସେହି ଶୈତାନକୁ ତୁମ ହାତରୁ ଏହାକୁ ତୋଳି ନେବାକୁ ଦେବ ନାହିଁ। ଏହା ହେଉଛି ପରମେଶ୍ୱରଙ୍କ ପାରଦେଶରେ ଏପରି ଏକ ଗଛ ହୁଅନ୍ତୁ ଯାହାକି ବେଳେବେଳେ ଯେତେବେଳେ ଏହାକୁ ପୁନର୍ବାର ଫେରାଇ ନିଆଯାଏ, କାରଣ ତୁମର ବାକ୍ୟ ବିଫଳ ହୋଇପାରେ ନାହିଁ, ଏହା ପୁନର୍ବାର ହେବ। କାରଣ ଏହି ଜଗତ ଏବଂ ଆଗାମୀ ଭବିଷ୍ୟତର ଜଗତରେ ଏହି ପ୍ରକାରର ଏକ ସଭ୍ୟତା ରହିବ ନାହିଁ। କୌଣସି ଯାନବାହନ କିମ୍ବା ଅନ୍ୟ କିଛି ରହିବ ନାହିଁ ଯାହା ବିଜ୍ଞାନ କେବେ ସାଧନ କରିଅଛି। ଆସିବାକୁ ଥିବା ଜଗତରେ ଏପରି କୌଣସି ଜିନିଷ ରହିବ ନାହିଁ, କିନ୍ତୁ ଏହା ପରମେଶ୍ୱରଙ୍କ ନିଜସ୍ୱ ଏକ ପ୍ରକାରର ସଭ୍ୟତା ହେବ, ଯାହାକି ସେ ଗୌରବମୟ ରାଜତ୍ୱରେ ସ୍ଥାପନ କରିବେ। କାରଣ ଏହି ସଭ୍ୟତାରେ ଅସୁସ୍ଥତା, ମୃତ୍ୟୁ, ଦୁଃଖ, କବର ଏବଂ ଅଭାବ ଅଛି, କିନ୍ତୁ ଆଗାମୀ ସେହି ରାଜ୍ୟରେ କୌଣସି ମୃତ୍ୟୁ ନାହିଁ, ଦୁଃଖ ନାହିଁ, ଅସୁସ୍ଥତା ନାହିଁ, ବୃଦ୍ଧାବସ୍ଥା ନାହିଁ। ହେ ପରମେଶ୍ୱର, ସେଠାରେ ତୁମ ସଭ୍ୟତାରେ ଏହା ସବୁ କିଛି ନୂଆ ହେବ। ହେ ପରମେଶ୍ୱର, ତୁମର ଶକ୍ତି ଦ୍ୱାରା ଆଜି ଆମ ମନର ନୂତନୀକରଣରେ ଆମକୁ ରୂପାନ୍ତରିତ କର, ଯେ ବର୍ତ୍ତମାନ ଏହି ଜଗତର ତୁଚ୍ଛ ଉପାଦାନରୁ ପରମେଶ୍ୱରଙ୍କ ବାକ୍ୟ ଆଡ଼କୁ ଫେରାଇ ନଉ, ଏବଂ ଏହା ହେଉଛି ଆମ ହୃଦୟରେ ଥିବା ସେହି ବୀଜ ଉପରେ ଯାହାକି ଆମେମାନେ ବିଶ୍ୱାସ କରୁ ଯେ ପରମେଶ୍ୱରଙ୍କ ରୂପାନ୍ତରଣ ଶକ୍ତି ଦ୍ୱାରା ଆମେ ପରମେଶ୍ୱରଙ୍କ ପୁତ୍ର ଓ କନ୍ୟା କୁହାଯାଉଥିବା ପ୍ରାଣୀ ସକଳରେ ନୂତନୀକୃତ ହୋଇଯାଉ। ହେ ପିତା, ଲୋକମାନଙ୍କ ପାଇଁ ଯୀଶୁଙ୍କ ନାମରେ ଏହା ମୋର ପ୍ରାର୍ଥନା ଅଟେ, ଆମେନ୍। ବର୍ତ୍ତମାନ ଆପଣମାନଙ୍କୁ ଯେଉଁମାନେ କି ବାହାରେ ପ୍ରସାରଣରେ ଅଛନ୍ତି, ଆପଣ ଯେଉଁଠାରେ ବି ଅଛନ୍ତି, ମୁଁ ଚାହେଁ ଯେ ଆପଣ ସେଠାରେ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତୁ ଏବଂ ତାହାଙ୍କ ଆତ୍ମାରେ ପରିପୂର୍ଣ୍ଣ ହୁଅନ୍ତୁ। ଆଜି ସକାଳେ କୁହାଯାଇଥିବା ବାକ୍ୟ ଗୁଡ଼ିକ ତାହା ଆପଣଙ୍କ ହୃଦୟରେ ପଡୁ ଏବଂ ସେଠାରେ ଆପଣ ଯୀଶୁଙ୍କୁ ଗ୍ରହଣ କରନ୍ତୁ ଏବଂ ଆପଣ ନିଜର ଜୀବନକୁ ଦେଖନ୍ତୁ ଏବଂ ଆପଣ ଦେଖନ୍ତୁ ଯେ ଆପଣ ପରେ କେଉଁ ପ୍ରକାରର ଜୀବନଯାପନ କରନ୍ତି ଏବଂ ଏଠାରେ ଚିନ୍ତାଶୀଳ ମନୁଷ୍ୟର ଛଣଯନ୍ତ୍ରକୁ ନିଅନ୍ତୁ। ଆପଣ ନିଜକୁ ଏପରି କିଛି କାର୍ଯ୍ୟ କରୁଥିବାର ଦେଖନ୍ତି ଯାହାକି ଏହି ବାକ୍ୟ ବିରୋଧାତ୍ମକ ଅଟେ, ଶୀଘ୍ର ସେଥିରୁ ଦୂରେଇ ଯାଆନ୍ତୁ, ବୁଝିଲେ? କାରଣ ସେଠାରେ ଏକ ଛଣାଯନ୍ତ୍ର ଅଛି ଯାହାକି ମୃତ୍ୟୁକୁ ଆପଣଙ୍କ ଠାରୁ ଦୂରେଇ ରଖେ, ତାହା ହେଉଛି ପରମେଶ୍ୱରଙ୍କ ବାକ୍ୟ। ତାହାଙ୍କର ବାକ୍ୟ ହେଉଛି ଜୀବନ ଏବଂ ତାହା ଆପଣଙ୍କୁ ମୃତ୍ୟୁରୁ ରକ୍ଷା କରିବ। ବର୍ତ୍ତମାନ ଆପଣ ଏଠାରେ ପ୍ରେକ୍ଷାଳୟରେ ଥିବା ଲୋକମାନେ, ମୁଁ ଆପଣମାନଙ୍କୁ ଏଠାରେ ବହୁତ ଅଧିକ ସମୟ ଧରି ରଖିଅଛି। ଆପଣଙ୍କ ଉପସ୍ଥିତି ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଅଛି। ମୁଁ ପ୍ରାର୍ଥନା କରେ ଯେ ପରମେଶ୍ୱର ଏହି ବୀଜକୁ କଦାପି ମରିବାକୁ ଦେବେ ନାହିଁ। ମୁଁ ଆଶା କରେ ଯେ ଆପଣ ଏହା ଭାବନ୍ତି ନାହିଁ ଯେ ମୁଁ ଅଲଗା ହେବା ପାଇଁ ଏହିସବୁ ବିଷୟକୁ ଏଠାରେ ଛିଡ଼ା ହୋଇ କହୁଅଛି। ମୁଁ ତ ଏହାକୁ ପ୍ରେମ ହେତୁ କହୁଅଛି ଏବଂ ଏହା ଜାଣି ଯେତେବେଳେ କି ମୁଁ ମର୍ତ୍ତ୍ୟ ଅଟେ, ଯେପରିକି ମୁଁ ବର୍ତ୍ତମାନ ଅଛି, ତାହା ଏକମାତ୍ର ସମୟ ଅଟେ ଯେ ମୁଁ କେବେ ହେଲେ ଲୋକମାନଙ୍କୁ ପ୍ରଚାର କରିବାକୁ ସମର୍ଥ ହେବି ଏବଂ ମୁଁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରେ, ସେ ମୋର ତ୍ରାଣକର୍ତ୍ତା ଅଟନ୍ତି। ଏବଂ ମନେ ରଖନ୍ତୁ, ଯଦି ଏହା ସେ ହୋଇନଥାନ୍ତେ ତେବେ ମୁଁ ବାହାରେ ରାସ୍ତାରେ ପଡି ରହିଥାନ୍ତି, ମୁଁ ସେଠାରେ ବାହାରେ ପଡି ରହିଥାନ୍ତି, ମୋର ସମସ୍ତ ପିତାମାତା, ମୋର ସମସ୍ତ ଲୋକ ପାପି ଥିଲେ। ମାତ୍ର ପରମେଶ୍ୱର ତାହାଙ୍କ ରୂପାନ୍ତରଣ ଶକ୍ତି ଦ୍ୱାରା ମୁଁ ଜାଣେ ଯେ ଏହା ମୋ ଠାରୁ ଏକ ଭିନ୍ନ ଜୀବକୁ ସୃଷ୍ଟି କରିଥିଲା ଏବଂ ଉତ୍ତମ ହେବା ନିମନ୍ତେ ମୁଁ ଏହା ଆପଣଙ୍କୁ ସୁପାରିଶ କରିପାରେ ଏବଂ ଏହା ସଙ୍କଟର ସମୟରେ ଧରି ରଖିବ, ଏପରିକି ମୃତ୍ୟୁ ସମୟରେ ଦ୍ୱାରରେ ଆପଣଙ୍କର କୌଣସି ଭୟ ରହିବ ନାହିଁ। ଖ୍ରୀଷ୍ଟଙ୍କ ଠାରେ ଥିବା ପରମେଶ୍ୱରଙ୍କ ସେହି ପ୍ରେମରୁ ଆମକୁ କେହି ଭିନ୍ନ କରିପାରେ ନାହିଁ। ପରମେଶ୍ୱର ଆପଣଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତୁ। କେତେଜଣ ଏଠାରେ ଏପରି ଅଛନ୍ତି ଯାହାଙ୍କ ପାଖରେ ପରମେଶ୍ୱରଙ୍କ ବୀଜ, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ନାହିଁ? କଣ ଆପଣ କେବଳ ନିଜର ହାତକୁ ଉଠାଇ କହିବେ କି, ଭାଇ ବ୍ରାନହାମ ମୋତେ ମନେ ରଖିବେ ଯେପରିକି ମୁଁ ସେହି ପବିତ୍ର ଆତ୍ମା ପାଇବି? ବର୍ତ୍ତମାନ ଆପଣ ସେହି ବାକ୍ୟକୁ ନିଜ ହୃଦୟରେ ଗ୍ରହଣ କରନ୍ତୁ ଏବଂ ଏହାକୁ ବିଶ୍ୱାସ କରନ୍ତୁ। ବର୍ତ୍ତମାନ ଯଦି ଆପଣ ନିଜକୁ ଦେଖିପାରନ୍ତି, ଉପରକୁ ଯାଇ ଦର୍ପଣରେ ଦେଖନ୍ତୁ ଏବଂ ଆପଣ ଦେଖିପାରିବେ ଯେ ଆପଣ କେଉଁଠାରେ ଅଛନ୍ତି, ବୁଝିଲେ? ଆପଣ ଜାଣିପାରିବେ। ଆପଣ କୁହନ୍ତି, ତେବେ ମୁଁ ତ ମୋର ହାତ ଉଠାଇ ନଥିଲି କାରଣ ମୁଁ ବିଶ୍ୱାସ କରୁଥିଲି ଯେ ମୁଁ ପାଇଅଛି। ଦର୍ପଣରେ ନିଜକୁ ଦେଖନ୍ତୁ, ତାପରେ ଆପଣ ଦେଖିବେ ଯେ କେଉଁ ପ୍ରକାର ଆତ୍ମା ଆପଣଙ୍କୁ ପ୍ରତାରଣା କରୁଅଛି, ବୁଝିଲେ? ପ୍ରତାରିତ ଚିନ୍ତାଧାରା, ଏପରି ଏକ ମାର୍ଗ ଅଛି ଯାହାକି ମନୁଷ୍ୟକୁ ଠିକ୍ ବୋଲି ଦେଖାଯାଏ, ମାତ୍ର ଏହାର ଶେଷ ଦଶା ହେଉଛି ମୃତ୍ୟୁର ମାର୍ଗ ସକଳ। କଣ ତାହା ସତ କି?
Where my Savior died, down there for cleansing from sin I cried. Oh, there to my heart was a blood of life. Glory.
ବର୍ତ୍ତମାନ ଗୋଟିଏ ମିନିଟ୍ ପାଇଁ କେବଳ ନିଜର ଆଖିକୁ ବନ୍ଦ କରନ୍ତୁ ଏବଂ କେବଳ ତାହାଙ୍କ ପ୍ରତି ସେହି ଗୀତ ଗାନ କରନ୍ତୁ। ଆସନ୍ତୁ କେବଳ ନିଜର ହାତ ଗୁଡ଼ିକୁ ଉପରକୁ ଉଠାଇବା।
There to my heart was a blood.
ମୁଁ ଚାହେଁ ଯେ ଆପଣ ଖ୍ରୀଷ୍ଟିଆନ ମାନେ ପରସ୍ପର ସହିତ ହାତ ମିଶାନ୍ତୁ, ଯେଉଁମାନେ କି ଉଦ୍ଧାର ପାଇଅଛନ୍ତି।
Glory to His name. Glory to His precious name. Glory to His name. Oh, there to my heart was a blood.
ରକ୍ତରେ ଜୀବନର ଜୀବାଣୁ ଅଛି, ଆପଣ ଜାଣନ୍ତି। ଏହା ସେମାନଙ୍କ ପାଇଁ ଅଟେ ଯେଉଁମାନେ କି ତାହାଙ୍କୁ ଜାଣନ୍ତି ନାହିଁ। Glory to His name. Oh, glory to
His name. ଆସନ୍ତୁ ଆମେ ମାନେ ଏହାକୁ ଗାଇବା ବେଳେ ମସ୍ତକ ଗୁଡିକୁ ନତ କରିବା। କଣ ଆପଣ ତାହାଙ୍କୁ ପ୍ରେମ କରନ୍ତି? ପାଉଲ କହିଲେ, ମୁଁ ଆତ୍ମାରେ ଗୀତଗାନ କରିବି, ମୁଁ ଆତ୍ମାରେ ଉପାସନା କରିବି। ଆସନ୍ତୁ ଆମେମାନେ ନିଜର ହାତକୁ ଉଠାଇ ଏହାକୁ ପୁଣି ଥରେ ଅତି ସୂକ୍ଷ୍ମ ଭାବରେ ଗାନ କରିବା। ଆପଣ ଜାଣନ୍ତି, ଏହାର ସମସ୍ୟା ହେଉଛି ଆମେ ପେଣ୍ଟିକଷ୍ଟାଲ ଲୋକମାନେ ଆମେ ଆମର ଆନନ୍ଦକୁ ହରାଇଅଛୁ, ଆମେ ଆମର ଭାବନା ଗୁଡିକୁ ହରାଇଅଛୁ। ଯେପରିକି ଅନ୍ୟ ରାତିରେ ବିଲି ଗ୍ରାହମ କହିଥିଲେ, ସେହି କଲର ମୋଡି ହୋଇଥିବା ପ୍ରଚାରକମାନେ ଦକ୍ଷିଣ ଆଡ଼କୁ ଯାଉଥିଲେ, ସେମାନଙ୍କ ହାତରେ କରତାଳି ବଜାଇ ଏବଂ ସେମାନଙ୍କର ପାଦକୁ ଭୂମି ଉପର ଓ ତଳକୁ ବାଡ଼େଇ ଓ ପିଟି ସେମାନଙ୍କର ପାଖରେ କିଛି ରହିଥିଲା ଯାହାକୁ ନେଇ ସେମାନେ ଖୁସି ଥିଲେ। ଏବେ ହଁ, ମୁଁ କିଛି ବିଷୟ ପାଇଅଛି ଯାହାକୁ ନେଇ ମୁଁ ଖୁସି ଅଟେ। ବୁଝିଲେ? ବୁଝିଲେ? ହଁ ହଁ, ଆମେ ଆମର ଭାବନା ଗୁଡିକୁ ହରାଇଅଛୁ। ତେବେ ଆସନ୍ତୁ ଆମେମାନେ କେବଳ ନିଜର ହାତକୁ ଉତ୍ତୋଳନ କରିବା, ସେହି ଅଶ୍ରୁ ବିଷୟରେ ଚିନ୍ତା କରନ୍ତୁ ନାହିଁ, ସେମାନେ କିଛି କ୍ଷତି କରିବେ ନାହିଁ। ବୁଝିଲେ? ତାହା କୌଣସି କ୍ଷତି କରିବ ନାହିଁ। ଯିଏ ଅଶ୍ରୁରେ ବୀଜ ବପନ କରିଥାଏ, ନିଃସନ୍ଦେହ ସେ ବହୁମୂଲ୍ୟ ଶସ୍ୟ ବିଡ଼ା ନେଇ ପୁନର୍ବାର ଫେରି ଆସିବ। ଠିକ୍ ଅଛି।
ହେ ପ୍ରଭୁ, ହୃଦୟ ଭିତରେ ବୀଜକୁ ନିମଜ୍ଜିତ କର।